ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय।
सर्वप्रथम उमर परमाराध्य गुरुदेव श्रीमद गौर गोविंद गोस्वामी गुरुदेवंकर अभय चरण कमल तले समर्पित हो प्रणत निवेदन करी एवं कृपा भिक्षा करी संस्थार संस्थापक आचार्य कृष्ण कृपा श्रीमूर्ति श्रीमद अभय चरणारविंद भक्ति वेदांत स्वामी प्रभुपादजी महाराज चरण कमल प्रणत निवेदन करी एवं कृपा भिक्षा करी समस्त साधु गुरु वैष्णव आचार्य कृपा भिक्षा करी एवं प्रणत निवेदन करी उपस्थित श्रोता वैष्णव मानू मोर प्रणति नवेदन एवं समस्त वैष्णव मान कृपा भिक्षा कर प्रभु श्री श्री गौर नित्यानंद महत करुण आम मैंने श्रीमद भागवत नवम स्कंदर भक्त प्रवर अम्बरीश महाराज कथा मैंने श्रवण करुचे मनु महाराज पुत्र वंश वर्णना दौंस सुखदेव गोस्वामी परीक्षित महाराज को एवं से प्रसंग क्रमे स्वयंभंब मनुंगर पुत्रंगर पुत्र तांकर वंशर वर्णना करिया जाए अम्बरीश महाराज चरित आसंती एवं गत काली पर्यंत कथा जो जाते तर सम्यक सूचना दे मैंने आगे जावा निरपराध ऐकांतिक भक्त अम्बरीश महाराज भाव को न बुझिपारी दुर्भाषा बहुत क्रोध करोसी अनादर भाव अम्बरीश महाराज ना दुर्भाषा प्रति द्वादशी पारायण समय कौन सी अनादर भाव ना किंबा शेष पर्यंत भी जिते बड़े फेरवे गोटे वर्ष पर कल की शुणा बैकुंठ रू फेरवे से अनादर करना बहुत आदर कर वैष्णव कौनसी समय रे तार स्थित से च्युत हुए ना से अच्युत गोत्री हो जाए वैष्णव विष्णु दीक्षा गुरुदेव द्वारा शुद्ध गुरु पदाश्रय कलापुर तार सब धर्म आत्मधर्म हुए से अच्युत गोत्री हो जाए ये तो भगवान शुद्ध भक्त तो कौन स्थित रू भगवान भली भगवान शुद्ध भक्त मान जेकोसी परिस्थिति स्थित मर्यादार से तौक को आसती ना अम्बरीश महाराज बहुत सुंदर भाव सम्मान सत्कार करी प्रसाद रखी कि दुर्भाषा जमुनार फेरला जापारे एवं क्रोध करी कृति सृष्टि कले प्राकृष्ट पूर्वर जो चक्र भगवान सुदर्शन चक्र भगवान दे अम्बरीश से चक्रकृति को नष्ट करी वर्तमान अम्बरीश को पचर धाई अम्बरीश को प्राण विनाश करिया नुहे अम्बरीश को बहुत बड़ शिक्षा दिया जीवो ए दुर्भाषा प्राण विनाश करिया नुहे अम्बरीश महाराज और दुर्भाषा प्रसंग क्रमे वैष्णव समाज को भक्त समाज को भगवान गोटे बहुत बड़ शिक्षा देवे जी वैष्णव अपराध वैष्णव निकट रे भूल कले कौन फल मिले भगवान भी उद्धार करी परिवे ना गले ब्रह्मा निकट गत काल मैंने शुणुले ब्रह्मा भी निज स्थित कथा कहले कि ब्रह्मा प्रवचन ने आम मैंने शुणी ब्रह्माजी कहले देख मु रक्षा करेनि आउे जो ना कहूँ तुम्हें शुण कारण द्विपराब्ध काल समय पर मोर पोस्ट भी पलि रही आउे मान दौने सृष्टि सर्वसमर्थ अन्न जीव को आश्रय दे पारे ये भी तो आश्रय दे पारे कि आश्रय किए दब कहले ब्रह्माजी खूब चलाक प्रवचन दे तुम्हें आश्रय विष्णु निकट जानती विष्णु निकट से कहले दुर्वासा कहले तुम्हें कुआड जीव कि कहले केवल कहीदे मुझे करें आश्रय दे पारे न केवल अहमेव त्वं त्रातृ अपितु रुद्रादयो ମୁଁ କେବଳ ତୁମକୁ ରକ୍ଷା କରିପାରିବି କରିପାରିବିନି, ଏକଥା ନୁହେଁ, ରୁଦ୍ର ଆଦି ଶିବଜୀ ଆଦି କେହି ରକ୍ଷା କରିପାରିବେନି। ବ୍ରହ୍ମାଜୀଙ୍କର ଏ ଦ୍ୱିତୀୟ ପ୍ରବଚନ, ୟାପରେ ଶିବଜୀଙ୍କ ପୁଣି ଯିବେ।
ଅହଂ ଭବ ଦକ୍ଷ ଭୃଗୁ ପ୍ରଧାନ ପ୍ରଜେଶ ଭୂତି ସୁରେଶ ମୁଖ୍ୟା ସର୍ବେ ବୟମ ଯତ୍ ନିୟମମ ପ୍ରପନ୍ନା ମୂର୍ଦ୍ଧାର୍ପିତ ଲୋକ ହିତମ ବହାମ।
ଦୁର୍ବାସ ଯଦି କାକୁଥି କହିବେ, ଆଜ୍ଞା ଆପଣ ରକ୍ଷା କରିପାରିବେନି, ପ୍ରଜେଶ ଯେଉଁମାନେ ପ୍ରଜା ପାଳନ କରୁଛନ୍ତି, ମରିଚି ପ୍ରଜା ସୃଷ୍ଟି କରିଛନ୍ତି, ପ୍ରଜାର ଦାୟିତ୍ୱରେ ଅଛନ୍ତି, ମରିଚି ଆଦି ବି ରକ୍ଷା କରିପାରିବେନି। କହିଲେ ନା, ସୁରେଶ ଇନ୍ଦ୍ରା ଆଦି ଆଉ ଭୂତେଶ ଏକାଦଶ ରୁଦ୍ର ଆଦି ଶିବଜୀଙ୍କ ନାଁ ସ୍ୱତନ୍ତ୍ର କହିଲେ, ଅହମ୍ ମୁଁ ରକ୍ଷା କରିପାରିବିନି, ଆଉ ଭବ ଶିବ ରକ୍ଷା କରିପାରିବେନି। କାଳେ ଶିବଜୀଙ୍କୁ ଛାଡ଼ି ଏକାଦଶ ରୁଦ୍ରଙ୍କର ଶରଣ ଯିବେ, ଏକାଦଶ ରୁଦ୍ର ଭିତରେ ଶିବଜୀ ଅଛନ୍ତି, କାଳେ ଆଉ କାହାର ଶରଣ ଚାଲିଯିବେ, ସେପାରେଟ କହିଦେଲେ ଭୂତେଶ ଶିବ ରକ୍ଷା କରିପାରିବେନି, ଆଉ ସୁରେଶ ମୁଖ୍ୟା କେହି ରକ୍ଷା କରିପାରିବେନି।
ସର୍ବେ ବୟମ ଯତ୍ ନିୟମମ ପ୍ରପନ୍ନା
କାହିଁକି ରକ୍ଷା କରିପାରିବେନି, ତାଙ୍କର ଲୋକପାଳ ମାନଙ୍କର ଯେଉଁ ବିଭୂତି ଭଗବାନଙ୍କର ବିଭୂତିକୁ ଧାରଣ କରିଛନ୍ତି, କାହିଁକି ରକ୍ଷା କରିପାରିବେନି ଗୋଟେ ଛୋଟ ଜୀବକୁ ମୋ ଭଳି ଜୀବକୁ। କହିଲେ
ସର୍ବେ ବୟମ ଯତ୍ ନିୟମମ ପ୍ରପନ୍ନା, ଆମେ ଗୋଟେ ନିର୍ଦ୍ଦିଷ୍ଟ ନିୟମ ଭିତରେ ବନ୍ଧା ହେଇଛୁ ସଂସାରରେ।
ବ୍ରହ୍ମାଜୀଙ୍କର ପ୍ରବଚନ କେତେ ସୁନ୍ଦର ଦେଖନ୍ତୁ, ସଂସାରରେ ସମସ୍ତେ ଗୋଟିଏ ନିର୍ଦ୍ଦିଷ୍ଟ ନିୟମ ଭିତରେ ବନ୍ଧା ହେଇଛନ୍ତି, ସେ ନିୟମଟାକୁ ଦେଖି ହିଁ ଦେବତାମାନେ କାର୍ଯ୍ୟ କରନ୍ତି, କିନ୍ତୁ ମନୁଷ୍ୟ ଭଗବାନଙ୍କର ନିୟମଟାକୁ ନ ଦେଖି ସ୍ୱତନ୍ତ୍ର କାମ କରେ, ଏଇଟା ତାର କର୍ମବନ୍ଧନର କାରଣ। କହିଲେ ତୁମେ କେମିତି ଚଳାଅ ସୃଷ୍ଟିକୁ, ଆପଣ କେମିତି ଚଳାନ୍ତି? କହିଲେ ମୂର୍ଦ୍ଧାର୍ପିତ ଲୋକ ହିତମ ବହାମ, ମୂର୍ଦ୍ଧନିରେ ମସ୍ତକରେ ଆଦେଶକୁ ଅର୍ପଣ କରି ରଖିଛୁ ଆମେ ଆଜି ପର୍ଯ୍ୟନ୍ତ। ଦେଖିଛନ୍ ନା, ବଡ଼ ଲୋକମାନେ ଆଦେଶ ଦେଲେ ଲୋକମାନେ ହାତ ଯୋଡ଼ି କୁହନ୍ତି, ହଁ ଆଜ୍ଞା ମୁଁ ମସ୍ତକରେ ଗ୍ରହଣ କଲି। ବ୍ରହ୍ମାଜୀ ଶିବଜୀଙ୍କ ଶିବଜୀ ତ ବହୁତ ଦୟାଳୁ ଲୋକ ନା, କିନ୍ତୁ ବ୍ରହ୍ମାଜୀ ବେଦମର୍ଯ୍ୟାଦାକୁ ରଖିବେ, ସେ ଅପରାଧୀକୁ ବିଲକୁଲ ଆଶ୍ରୟ ଦେବା ପାଇଁ ଚାହୁଁନଥିଲେ। କାରଣ ଜଣେ ଶୁଦ୍ଧ ଭକ୍ତଙ୍କୁ ଅପରାଧ କରୁଥିବା ବ୍ୟକ୍ତିକୁ ଯିଏ ଆଶ୍ରୟ ଦେବ ସେ ବି ନଷ୍ଟ ହେଇଯିବ। ବଡ଼ ବଡ଼ ସମର୍ଥ ସେବକମାନଙ୍କର ପତନର ଇଏ ବି ଗୋଟେ କାରଣ। ବଡ଼ ବଡ଼ ସମର୍ଥ ସେବକ ବୈଷ୍ଣବ ପରମ୍ପରାରେ ଏମାନେ ପତନ ହେଇଯାଆନ୍ତି, ଏଥିପାଇଁ ସେମାନେ ଭଗବାନଙ୍କର ବହୁତ ଦିନ ସେବା କରିଥାନ୍ତି, କିନ୍ତୁ ନିଜେ ବୈଷ୍ଣବ ଅପରାଧ କରନ୍ତି କିମ୍ବା ଜଣେ ବୈଷ୍ଣବ ଅପରାଧୀଙ୍କୁ ଆଶ୍ରୟ ଦିଅନ୍ତି। ବ୍ରହ୍ମା ଜାଣିଛି, ସେଥିପାଇଁ ଆଡ୍ରେସ୍ କିଛି ବତେଇଲେ ନା, କୁଆଡ଼େ ଯିବ କ'ଣ କରିବ ଶୀଘ୍ର କହିଲେ। କହିଲେ ଦେଖ ମୁଁ ଶରଣ ଦେଇପାରିବିନି, ଆଉ କେହି ବି ସୃଷ୍ଟିରେ ଶରଣ ଦେଇପାରିବେନି, କେହି ଦେଇପାରିବେନି। ସିଦ୍ଧରସ୍ୱାମୀ ତାଙ୍କ ଟୀକାର ରଚନା କରୁଛନ୍ତି, ଅତସ୍ତତ୍ ଭକ୍ତଦ୍ରୋହିଣାମ ତ୍ୱାଂ ରକ୍ଷିତୁ ନ ସମର୍ଥ ଅହମ୍, ତୁମ ଭଳି ଭକ୍ତଦ୍ରୋହୀକୁ ମୁଁ ରଖିବା ପାଇଁ ସମର୍ଥ ନୁହେଁ। ଶିବଜୀ ଏତେ କଥା କିଛି କହିବେନି, ଭକ୍ତଦ୍ରୋହୀ ଜାଣନ୍ତି, ଇଏ କହିଲେନି ମୁଁ ଏ ଘଟଣା କେମିତି ହେଲା, କେବଳ ଚକ୍ରକୁ ଦେଖିକି ବ୍ରହ୍ମାଜୀ ଜାଣିଦେଲେ ଘଟଣା କ'ଣ ହେଇଛି, ଶିବଜୀ ଦେଖିଦେଲେ ଜାଣିଦେଲେ କ'ଣ ହେଇଛି, କହିବାକୁ ପଡ଼େନି, ସେମାନେ ସର୍ବଜ୍ଞ। ଆଉ ବୈଷ୍ଣବ ବ୍ରହ୍ମାଜୀ ବୈଷ୍ଣବ ଅପରାଧକୁ ଏତେ ଭୟ କରନ୍ତି, ସେ ଜାଣିଛନ୍ତି ଭଲ ଭାବେ, ବିଲକୁଲ ଆଶ୍ରୟ ଦେବା ପାଇଁ ଚାହିଁଲେନି କାହାକୁ, ଦୁର୍ବାସ ରୋଷେଇଙ୍କୁ, ଆଉ କହିଲେନି ବା ଆଡ୍ରେସ୍ ତୁମେ ଏଇଠିକି ଯାଅ, ସେ ଜାଣନ୍ତି ଏଟା ଅକ୍ଷମ ଜିନିଷ, ଆଉ ମୁଁ ଯଦି କହିବି ତୁମେ ଦୁର୍ବାସଙ୍କ ନିକଟକୁ ଯାଅ ଇଏ କଦାପି ଯିବେନି। ସେଥିପାଇଁ ଭଲ ଭାବରେ ଜଣଙ୍କୁ ବୈଷ୍ଣବ ଧାରା ଇଏ ସୂକ୍ଷ୍ମ ଧାରା, ଜଣେ ଦୀକ୍ଷା ନେବା ପୂର୍ବରୁ ବିଚାର କରିବା ଦରକାର, ମୁଁ ପ୍ରଥମେ ବୈଷ୍ଣବ ଅପରାଧରୁ ମୁକ୍ତ ହେବି ମୋର ମଙ୍ଗଳ ହେବ, ଆଉ ମୁଁ ଯାହାଙ୍କର ଆଶ୍ରୟ ନେବି, ଯେଉଁ ଗୁରୁଙ୍କର ଆଶ୍ରୟ ନେବି ତାଙ୍କର ଏ ଭଜନର ମୁଁ ସହାୟକ ହେଇପାରିବି। ବୈଷ୍ଣବ ଅପରାଧୀଙ୍କୁ ଯେଉଁମାନେ ଆଶ୍ରୟ ଦିଅନ୍ତି ସେ ବି ନଷ୍ଟ ହେଇଯିବେ, ଏ ଚୈତନ୍ୟ ଭାଗବତର ପ୍ରମାଣ।
ବୈଷ୍ଣବେର ନିନ୍ଦା କରି ବୈଷ୍ଣବେର ନିନ୍ଦା କରି ବେକଜାର ଗଣ ତାର ରକ୍ଷା ସମର୍ଥନା ସମର୍ଥନା ହିତ କରା।
ତାର ସଂଶୟ ଆପଣେ ରାଇତେ ତାହାର ସଂଶୟ
ବିଷ୍ଣୁ ଅପରାଧ ଏତେ ଭୟଙ୍କର ବୃନ୍ଦାବନ ଦାସ ଠାକୁର ରଚନା କରୁଛନ୍ତି ବୈଷ୍ଣବର ନିନ୍ଦା କରିବେ କେ ଯାର ଗଣ ଗଣ ମାନେ ଫଲୋଅର୍ସ ଯାର ଫଲୋଅର୍ସ ମାନେ ଯାର ଅନୁଗାମୀ ମାନେ ଯାହାଙ୍କୁ ଗୁରୁଦେବ ଦୀକ୍ଷା ପ୍ରଦାନ କରିଛନ୍ତି ତାଙ୍କର ଗଣମାନେ ଯଦି ଏଇ ବୈଷ୍ଣବ ଅପରାଧଟା କରନ୍ତି ଏଠି କହୁଛନ୍ତି ଆପଣ ଏଡ଼ାଇତେ ତାହାର ସଂଶୟ ଛୋଟ ଅଧିକାରୀ ଯଦି ହେଇଥିବେ ଗୁରୁ ଯଦି ଉତ୍ତମ ଅଧିକାରୀ ଭଗବାନଙ୍କର ଶୁଦ୍ଧ ଭକ୍ତ ଐକାନ୍ତିକ ଭକ୍ତ ନ ହେଇଥିବେ ସେ ଆଡ଼େଇ ପାରିବେନି ଏମାନଙ୍କର ପ୍ରଭାବଟା ତାଙ୍କ ଉପରେ ପଡ଼ିବ କାରଣ ଯେତେବେଳେ ଯାହା ହେବେ ଆସିକି ଚୁଗୁଲି କରିବେ ଗୁରୁଦେବ ଇଏ ଏଇଟା କଲା ସିଏ ସେଇଟା କଲା ଏମିତି ହେଲା ଏଇଟା ସେମିତି ହେଲା ଆଜି ଉତ୍ତମ ସ୍ତରରେ ନାହିଁ ସେ ସେଗୁଡ଼ିକ ଶୁଣିବ ତାର ମନ ଭିତରେ ସେ ସବୁ ପ୍ରତିକ୍ରିୟା ଆସିବ ସେହି ହିସାବରେ କର୍ମ ହିଁ କରିବ ଯଦି ବୃନ୍ଦାବନ ଦାସ ଠାକୁରଙ୍କୁ ପ୍ରଶ୍ନ କରାଯିବ ଆଚ୍ଛା ଯଦି ଜଣେ ବଡ଼ ଅଧିକାରୀ ଗ୍ରହଣ କରିନେଇଛନ୍ତି ଯଦି ନିନ୍ଦୁକକୁ ତାହେଲେ ତାଙ୍କ ପାଇଁ କିଛି ଉପାୟ ନାହିଁ କହିଲେ ହଁ ଅଛି ଉପାୟ
ବଡ଼ ଅଧିକାରୀ ହୟ
ଅଧିକାରୀ ହେଲେ ଆପଣ ଏଡ଼ାଇ ଯେ ଉନ୍ନତ ଅଧିକାରୀ ସେ ତ ଉତ୍ତମ ସ୍ତରକୁ ଜଣେ କଦାପି ଯାଇପାରିବନି ଯଦି ସେ ବୈଷ୍ଣବ ଅପରାଧ କରେ କଦାପି ନାହିଁ ଆମର ଗୁରୁଦେବ ସେ କଥା କୁହନ୍ତି ଆଲୋଚନା ସମାଲୋଚନା ଭକ୍ତି ନୁହେଁ ଆଲୋଚନା ସମାଲୋଚନା ଭକ୍ତି ନୁହେଁ ଏଥିରେ କାହାର କଲ୍ୟାଣ ହୁଏ ନା ଏଗୁଡ଼ିକୁ ବାରମ୍ବାର ଆମକୁ ଶ୍ରବଣ କରିବାକୁ ପଡ଼ିବ ବାରମ୍ବାର କୀର୍ତ୍ତନ କରିବାକୁ ପଡ଼ିବ ଏଇଥିରେ ହିଁ କଲ୍ୟାଣର ପଥ ଅଛି ଆଉ କେଉଁଥିରେ କଲ୍ୟାଣ ପଥ ନାହିଁ ଭଜନ ରହିବ ଏଇଥିରେ ବଡ଼ ଅଧିକାରୀ ହେଲେ ଆପଣ ଏଡ଼ାଏ ବଡ଼ ଅଧିକାରୀ ଯେ ଉନ୍ନତ ଅଧିକାରୀ ସେ ତ ଅପରାଧ କରିବେନି ନା କଦାପି କୃଷ୍ଣ ପ୍ରେମଟା ଆସ୍ୱାଦନ କରି ତାଙ୍କ ଅପରାଧ ଆସିବ କେମିତି ଅପରାଧ ସ୍ତରରୁ ମୁକ୍ତ ହେଲେ ଜଣେ ଉତ୍ତମ ଅଧିକାରୀ ହବ ନା ବଡ଼ ଅପରାଧୀ ହେଲେ ଆପଣ ଏଡ଼ାଏ କ୍ଷୁଦ୍ର ହେଲେ ଗଣ ସହ ଅଧପାତେ ଯାଏ ଯଦି କ୍ଷୁଦ୍ର ଅଧିକାରୀ ହେଇଥିବ କନିଷ୍ଠ ଅଧିକାରୀ ମଧ୍ୟମ ଅଧିକାରୀ ହେଇଥିବ ଫଲୋଅର୍ସ ଅଛନ୍ତି ସେ ଅଧପାତ୍ରରେ ଚାଲିଯିବ ଅଧପାତ୍ରରେ ଗଣ ସହ ଫଲୋଅର୍ସ ସହ ଅନୁଗାମୀ ସହ ପଳେଇବ ପ୍ରମାଣ ପ୍ରମାଣ ଚକ୍ରପାତ ଲେଖିବେ ସୌବରମୁନିଙ୍କର କଥା ଦେଖିଲେ ନା ସୌବରମୁନି କେତେ ବଡ଼ ଦୟା ଆସିଲା ଦୟାଟା ଭୁଲ ଜିନିଷ ନାହିଁ ଭରତ ମହାରାଜଙ୍କର ଦୟା କେତେ ବଡ଼ ଦୟା ଏ ସଂସାରରେ କୌଣସି ସଂସାର ଲୋକଙ୍କୁ ପଚାରନ୍ତୁ ସେ କହିବେ ଭରତ ମହାରାଜ ଠିକ କରିଛନ୍ତି ଦୟାଟା ଠିକ ଦୟା ଭୁଲ ନୁହେଁ କିନ୍ତୁ ଦୟା କରିକି କାହା ପ୍ରତି ଆସକ୍ତି ହେବା ଉଚିତ ନାହିଁ ଦୟା କରିବା ଦରକାର ଦାନ କରିବା ଦରକାର କ୍ଷମା କରିବା ଦରକାର କିନ୍ତୁ କ୍ଷମା କରିଦେଲେ ଦୟା କରିଦେଲେ ଯାହା ଯେଉଁ ବ୍ୟକ୍ତିକୁ ଆମେ ଯାହା କରିଦେବା ତା ପ୍ରତି ଆମର ଆସକ୍ତି ଆସିଯିବ ଏ ଲୋକଙ୍କୁ ଦୟା କରିଛି ଭରତ ମହାରାଜଙ୍କର କ'ଣ ଅସୁବିଧା ହେଲା ହରିଣୀଙ୍କୁ ଦୟା କରିଦେଇକି ତା ପ୍ରତି ଆସକ୍ତି ହେଇଗଲେ ଏଭଳି କେତେ ଅନାଥ ହରିଣୀ ବୁଲୁଛନ୍ତି ଭାଗବତଙ୍କୁ ଖାଇଯାଉଛନ୍ତି ଠିକ ହେଲା ଦୟା କରିଦେଲେ ବଡ଼ ହେଇଗଲା ଛାଡ଼ି ଦିଅ ତା ପ୍ରତି ଆସକ୍ତି ଆସିଗଲା ଆଜି ମତ୍ସ୍ୟମାନଙ୍କର ଅବସ୍ଥାକୁ ଦେଖିକି ସୌବରୀଙ୍କର ଦୁଃଖ ଆସିଗଲା ଆରେ ଏ ଗରୁଡ଼ ଆସୁଛି ମନ ଇଚ୍ଛା ଗୋଟେ ଗୋଟେ ବଡ଼ ବଡ଼ ମାଛକୁ ନେଇ ପଳାଉଛି ଏତେ ବଡ଼ ସମର୍ଥ ଯୋଗୀ ଥିଲେ ମାଛମାନଙ୍କର ଅନୁଭବକୁ ଜାଣିପାରୁଛି ଯଦି ମତ୍ସ୍ୟମାନଙ୍କର ଦୁଃଖଟାକୁ ସେ ନ ବୁଝିପାରୁଛନ୍ତି କ'ଣ ହେଲା ସାଉଣ୍ଡ ମତ୍ସ୍ୟମାନଙ୍କର ଅନୁଭବଟାକୁ ନ ବୁଝିପାରୁଛନ୍ତି ତାଙ୍କ ମନରେ ପ୍ରତିକ୍ରିୟା କାହିଁକି ଆସିଲା ଯୋଗୀ ନା ସେ ମତ୍ସ୍ୟମାନଙ୍କର ଅନୁଭବ ବୁଝିପାରୁଛନ୍ତି ଆରେ ବଡ଼ ମାଛ ତାଙ୍କ ଲିଡର ମାଛ ଉଠେ ନେଇଯାଉଛି ସମସ୍ତେ ଦୁଃଖ କରୁଛନ୍ତି ଠିକ ଅଛି ଅଭିଶାପ ଦେଲେ ଗରୁଡ଼ ଇଏ ସାଧକ ସୌବରୀ ସାଧକ ଗରୁଡ଼ ସିଦ୍ଧ ତାଙ୍କ ସିଦ୍ଧ ମାନେ ତାଙ୍କ ପୋଷ୍ଟଟା ଫିକ୍ସ କି ହଲେଇ ପାରିବେନି ସେ ସବୁବେଳେ ଭଗବାନଙ୍କୁ ବହିବେ ସୃଷ୍ଟି ଥିଲା ପର୍ଯ୍ୟନ୍ତ ଆଜି ସିଦ୍ଧ ଭକ୍ତ ହେଇକି ସାଧକଙ୍କୁ ଅଭିଶାପ ଦେଇଦେଲେ ସିଦ୍ଧ ଭକ୍ତଙ୍କର ଲକ୍ଷଣ କଣ ଗରୁଡ଼ କହିଲେ ଠିକ ଅଛି ମୁଁ ଆସିବିନି ଯମୁନା ମାଛକୁ ଦୟା କରିବା ପାଇଁ ନା, ଗଣ ହେଲେ ତାଙ୍କର କିଏ ମାଛ, ଇଏ ହେଲେ ଗୁରୁ, ଗଣ ସହ ଅଧପାତ ଗଲେ, ଗରୁଡ଼ ଯେତେବେଳେ ନ ଆଇଲେ କାଳିଆ ସମ୍ବାଦ ପାଇଲେ, କାଳିଆ ଟେଲିଫୋନ ପାଇଲେ, ଏ କେଉଁଠିକି ଗଲେ ମୋ ବଦମାସଟା ଚଳିବ, ସେ ଖବର ପାଇଗଲେ କାଳିଆ ଯିବ, କାଳିଆ କେବେ ହେଲେ ଇଏ ନା କଣ ଗରୁଡ଼ କେବେ ହେଲେ ଯିବନି କୋଉଠି, ଯମୁନା ଆସିଲା, ଆସିକି ରହିଲେ କାଳିଆର ବିଷୟରେ ଯୋଉ ମତ୍ସ୍ୟ ମାନଙ୍କୁ ଦୟା କରିଥିଲେ ସେ ମତ୍ସ୍ୟ ମାନେ କଣ ହେଲେ ଆଜ୍ଞା, କାଳିଆର ବିଷୟରେ ସେମାନେ ଆଗେ ମଲେ, ଆଗେ ମଲେ ଗଣ ଚାଲିଗଲେ, ଆଉ ସବୁରିଙ୍କର ଯେଉଁ ମତ୍ସ୍ୟକୁ ଦୟା କରିଥିଲେ ସେଇ ମତ୍ସ୍ୟ ଆଜି ତାଙ୍କୁ ବିପଦରେ ପକେଇଲେ, ବିପଦରେ କିଏ ପକେଇଲେ କି, ଯାହାକୁ ଦୟା କଲେ ଭରତ ମହାରାଜ ମୃଗକୁ ଦୟା କଲେ ସେ ମୃଗ ତାଙ୍କୁ ବିପଦରେ ପକେଇଲା, ଯେଉଁ ମତ୍ସ୍ୟକୁ ଦୟା କଲେ ସେଇ ମତ୍ସ୍ୟ ମାନଙ୍କର ସଙ୍ଗମକୁ ଦେଖି କାମନା ଆସିଲା, ଆଜି ସଂସାରୀ ହେଇଗଲେ, ବଡ଼ ଅଧିକାରୀ ହେଲେ ଆପନା ଏଡ଼ାଏ, କ୍ଷୁଦ୍ର ହେଲେ ଗଣେଶ ଅଧପାତେ ଯାଏ, ବ୍ରହ୍ମାଜୀ ଜାଣନ୍ତି ସେଥିପାଇଁ କହିଲେ ମୁଁ କଦାପି ବୈଷ୍ଣୁ ଅପରାଧକୁ ଆଶ୍ରୟ ଦେବିନି, ଶିବଜୀଙ୍କ କଥା ମନର ମନା କରିଦେଲା ପରେ ବି ଚାଲିଲେ ଶିବଜୀଙ୍କ ପାଖକୁ, କାହିଁକି ତାଙ୍କର ଗୋଟେ ବଡ଼ ଦୁର୍ବାସାଙ୍କର କଣ କୁହାଯିବ ଆଶା ଥିଲା, ମୋର ଇଷ୍ଟ ହେଉଛନ୍ତି ଶିବ, ମୋ ଦୁଃଖକୁ ସେ ନିଶ୍ଚିତ ଶୁଣିବେ,
ପ୍ରତ୍ୟାଖାତ ବିରଞ୍ଚେନ ବିଷ୍ଣୁ ଚକ୍ର ଉପତାପିତ ଦୁର୍ବାସା ଶରଣମ ଜାତ ସର୍ବ କୈଲାସବାସିନମ,
ସର୍ବମ ଶିବମ କୈଳାସବାସିନମ, କୈଳାସରେ ବାସ କରୁଥିବା ଶିବଜୀଙ୍କ ପାଖକୁ ଦୁର୍ବାସା ଶରଣମ ଜାତ, ଦୁର୍ବାସା ଶରଣ ଗଲେ, କେତେବେଳେ ଗଲେ ନା ପ୍ରତ୍ୟାଘାତମ ବିରଞ୍ଚେନମ ବିଷ୍ଣୁ ଚକ୍ର ଉପତାପିତମ, ବ୍ରହ୍ମାଜୀ ମନା କରିଦେଲା ପରେ ମୁଁ ତ ବୁଝିପାରୁନି ବ୍ରହ୍ମାଜୀ ଠିଆ ହେଲା ବେଳେ ପଛରେ ଚକ୍ର ଲାଗିଥିବ କି ବ୍ରହ୍ମଲୋକ ବାହାରେ ଲାଗିଥିବ, ପୁରା ଲାଗିକି ଲାଗିକି ସଟେ ହେଇକି ରହିଛି ଚକ୍ର, ଉପତାପିତମ ତାପ ପାଇକି ସମ୍ୟକ ରୂପରେ ତାପ ପାଇକି ଚାଲିଲେ କେଉଁଠିକି, ବିରଞ୍ଚୀ ମନା କରିଦେଲା ପରେ ଶିବଜୀଙ୍କ ପାଖକୁ ଗଲେ, ବିଜୟଧ୍ୱଜ ତାଙ୍କ ପଦ୍ମରତ୍ନାବଳୀରେ ଲେଖୁଛନ୍ତି ଯଦ୍ୟପି ଅନୈନ ଶଙ୍କରପି ପ୍ରତ୍ୟାଘାତ, ବ୍ରହ୍ମା ଯଦିଓ ମନା କରିଛନ୍ତି ତୁମେ ଶିବଜୀଙ୍କ ନିକଟକୁ ଯିବ ନା, ତଥାପି ମନ୍ଦଜନ ଶଙ୍କା ନିରସାୟ ଦୁର୍ବାସା ଶଙ୍କରମ ଶରଣମ ପ୍ରାପ୍ତିଆହ, ମନ୍ଦ ଲୋକମାନଙ୍କର ବୁଦ୍ଧିକି ତାଙ୍କର ତ ବୁଦ୍ଧି ବର୍ତ୍ତମାନ ଠିକ ନାହିଁ, ବ୍ରହ୍ମାଜୀଙ୍କୁ ଆସିକି କହିଲେ ଆଜ୍ଞା ମୋତେ ରକ୍ଷା କରନ୍ତୁ, ଶିବଜୀ କହିନାହାନ୍ତି, ଶିବଜୀ କେମିତି କହୁ ବି ନାହାନ୍ତି ମୋର କଣ, ଶିବଜୀ ଜାଣିଦେଇଗଲେଣି କଥା କହିବାକୁ ଆଉ ଶକ୍ତି ନାହିଁ ଶିବଜୀ, ଏ କାହାର ଦୁର୍ବାସାଙ୍କର, ଶ୍ରୀ ଶଙ୍କର ଉବାଚ ବୟମ ନତାତ ପ୍ରଭବାମି ଭୂମି ଜସ୍ମିନ ପରେ ଅନ୍ୟପି ଜୀବ କୋଷାମ ଭବନ୍ତି କାଳେ ନ ଭବନ୍ତି ହିଦୃଶା ସହସ୍ର ସୋଜତୋ ବୟମ ଭ୍ରମାମ, ବ୍ରହ୍ମାଜୀ ଯେଉଁ କଥା କହିଥିଲେ ତାଠୁ ଆହୁରି ଗୁରୁତ୍ୱ କଥା ଶିବଜୀ କହୁଛନ୍ତି, ହେ ତାତ, ପୁତ୍ରକୁ ଶିଷ୍ୟକୁ ତାତ ବୋଲି ସଂସ୍କୃତରେ ସମ୍ବୋଧନ କରାଯାଏ, ଜାଣିଛନ୍ତି ମୋର ଇଷ୍ଟ ବୋଲି, ହେ ତାତ ବୟମ ତାତ ପ୍ରଭବାମି ଭୂମି, ଆମର କୌଣସି ଶକ୍ତି ନାହିଁ ଭୂମି ଯିଏ ମହତ ଭଗବାନ ତାଙ୍କ ଉପରେ କିଛି ପ୍ରଭାବ ପକେଇ ପାରିବ, ଆଉ ତାଙ୍କର ପ୍ରଭାବକୁ ଆମେ ଜାଣୁ ଭଲ ଭାବରେ, ମୋ ଭଳି କେତେ ବ୍ରହ୍ମା ମୋ ଭଳି କେତେ ଶିବ ଆଉ ବ୍ରହ୍ମା, ଏଠି କହୁଛନ୍ତି ଜସ୍ମିନ ପରେ ଅନ୍ୟ ଅପି ଅଜୀବ କୋଷା, ଯେଉଁମାନେ ଅମର ସେଭଳି ଜୀବକୋଷ ମାନେ ଭବନ୍ତି କାଳେ ନ ଭବନ୍ତି ଦୃଶା, କେତେ ସୃଷ୍ଟି ହଉଛନ୍ତି କୁଆଡେ କୁଆଡେ ଯାଉଛନ୍ତି ପୁଣି ପ୍ରଳୟ ବେଳେ କୁଆଡେ ପଳାଉଛନ୍ତି, ଦୁର୍ବାସା ଆଶ୍ଚର୍ଯ୍ୟ ହେଇକି ଯାଉଛନ୍ତି, ଆରେ ମୋ ଇଷ୍ଟ ଦେବେ ଏକଥା ମୋତେ କହୁଛନ୍ତି, ଆମ ଭଳିଆ କେତେ ବ୍ରହ୍ମା ବିଷ୍ଣୁ ଏଠି ଆସୁଛନ୍ତି ଯାଉଛନ୍ତି କିଛି ଠିକ ନାହିଁ, ସହସ୍ର ସୁ ସହସ୍ର ଏଭଳି ବ୍ରହ୍ମା ବିଷ୍ଣୁ କେତେ ଆସୁଛନ୍ତି କେତେ ଯାଉଛନ୍ତି, ଆଉ ଭ୍ରମାମ ଆମେ ବୁଲୁଛୁ ଆମେ କଣ ଶରଣ ଦେବୁ ପଳା, କାରଣ ଶିବଜୀ ୟାର ପରେ ବି ଜାଣିଛନ୍ତି ଭଲ ଭାବେ ଅସୁବିଧା କଣ, ଶିବଜୀ ବୈଷ୍ଣୁ ଅପରାଧକୁ ଭଲ ଭାବରେ ଜାଣିଛନ୍ତି, ବିଷ୍ଣୁ ଅପରାଧକୁ ଭଲ ଭାବରେ ଜାଣିଛନ୍ତି, ବେଳେବେଳେ ଅଡ଼ୁଆରେ ପଡ଼ିଯାଆନ୍ତି, ୟା ପରେ ସେ ଘଟଣା ହେଇଛି ଏଇ ଭୁବନେଶ୍ୱରକୁ ଚୈତନ୍ୟ ମହାପ୍ରଭୁ ଆସିଲା ବେଳେ ଚୈତନ୍ୟ ମହାପ୍ରଭୁ ନିଜେ ବସିକି ନିତ୍ୟାନନ୍ଦ ପ୍ରଭୁଙ୍କ ଆଗରେ କାଶୀରାଜଙ୍କର ବର୍ଣ୍ଣନା କରୁଛନ୍ତି, କେମିତି ୟା ପରେ ଦୁର୍ବାସାର ପରେ ଘଟଣା ହେଇ ଚୈତନ୍ୟ ଭାଗବତ ହିସାବରେ କାଶୀରାଜ ଶିବଜୀଙ୍କୁ ପ୍ରସଙ୍ଗ ଆଜି ସାଉଣ୍ଡ କାଇଁ ଅପଡାଉନ୍ ହଉଛି କଣ ଦେଖ କୋଉଠି ଲୁଜ୍ ରହୁଛି କାଶୀରାଜ ଶିବଜୀଙ୍କର ଶରଣ ଯାଇକି ସେତେବେଳେ କାଶୀ ପୁରା ଅରଣ୍ୟ ଭଳି ଥିଲା ଶିବଜୀଙ୍କୁ ପୂଜା କରି ଏତେ ପ୍ରଭାବ ହେଇଗଲେ କଥା ଆକାର କହିଦେଉଛି ଚୈତନ୍ୟ ଭାଗବତ ବିଶାର ବର୍ଣ୍ଣନା ଅଛି ଶିବଜୀ ପ୍ରସନ୍ନ ହେଇ କହିଲେ କଣ କରିବୁ କହ ନା ମୁଁ ଦ୍ୱାରକାରେ କୃଷ୍ଣଙ୍କୁ ଜୟ କରିବି ମୁଁ ଦ୍ୱାରକାରେ କୃଷ୍ଣଙ୍କୁ ଜୟ କରିବି ମୋତେ କହିଲେ ହଉ ଯା ବାବା ଯା ଯା ମୁଁ ପଛରେ ଯିବି ଗଣେଶ ନେଇ ମୁଁ ତତେ ସାହାଯ୍ୟ କରିବି ଭୋଳାନାଥ ବି ରାଜି ହେଇଗଲେ ଚକ୍ର ଦ୍ୱାରକା ପାଖରେ ପହଞ୍ଚୁ ପହଞ୍ଚୁ କାଶୀରାଜ ଚକ୍ର ଆସିଲା ଆଗେ କାଟିଲା କାହା ମୁଣ୍ଡକୁ କହିଲେ କାଶୀରାଜଙ୍କ ମୁଣ୍ଡକୁ ଭୋଳାନାଥ ପଛରେ ଅଛନ୍ତି ଶିବଜୀ ତାଙ୍କର ମନ ଉଠିଲା ଆଉ ଯୁଦ୍ଧ କରିବି କୃଷ୍ଣଙ୍କ ସାଙ୍ଗରେ ଆଉ ଆରେ କୃଷ୍ଣଙ୍କ ସାଙ୍ଗରେ କଣ ଯୁଦ୍ଧ କରିବି ଏଇ ଚକ୍ର ଆଗେ ତାଙ୍କୁ ଗୋଟେଇଲା ଆଜ୍ଞା ଦୁର୍ବାସା ଯେମିତି ଗୋଟା ଖାଇଛନ୍ତି ଶିବଜୀ ଦୌଡ଼ିଲେ ଏ ଚୈତନ୍ୟ ମହାପ୍ରଭୁ ପ୍ରସଙ୍ଗ ଏଇଠି କହୁଛନ୍ତି କୌଣସି ସ୍ଥାନ ଆଉ ତାଙ୍କର ନାହିଁ ରହିବା ପାଇଁ ସଂସାର ସବୁଆଡେ ବୁଲିଲେ ସେ ସୁଦର୍ଶନକୁ ପଚାରିଲେ କହିଲା ସୁଦର୍ଶନ କାହାର ଶରଣ ଗଲେ ତୁ ରକ୍ଷା କରିବୁ ମୋତେ କହିଲେ ଯାହା ହବ ପ୍ରଭୁଙ୍କର ଯାହା କୃଷ୍ଣ ଭାଉ କୃଷ୍ଣ ବହୁତ ଗାଳି ଦେବେ ଚୈତନ୍ୟ ଭାଗବତରେ ସେ ପଦ ଅଛି ଭଗବାନ ଶ୍ରୀକୃଷ୍ଣ କହିବେ ଶିବଜୀ ତୁମ ଭଳିଆ ମୋତେ ଅପମାନେ ସଂସାରରେ କେହି କରୁନାହାନ୍ତି ଶିବଜୀ ଥରିବେ ଏମିତି ଚୈତନ୍ୟ ମହାପ୍ରଭୁ ଶିବ ତୁମ ଭଳିଆ ମୋତେ କେହି ଅପମାନ କରୁନାହାନ୍ତି କହିଲା ପ୍ରଭୁ ଶିବଜୀ ବଢିଆ କାଳିଆ କାଳିଆ ଭଳି କହିଲେ କହିଲେ ପ୍ରଭୁ ଯେତେ ଭଲ ବୁଦ୍ଧି ଖରାପ ବୁଦ୍ଧି ସବୁ ଆପଣଙ୍କ ନିକଟରେ ଆସୁଛି ଅଠା ବୋଲିଲେ ସେ ଶିବଜୀ ପ୍ରକୃତରେ ଶିବ ଭଗବାନ ଶିବଜୀଙ୍କର ଯାହା ବୁଦ୍ଧି ଆସୁଛି ସେ ଭଗବାନ କହୁଛନ୍ତି ଶିବଜୀ ବି ଅବସ୍ଥାରେ ପଡିଥିଲେ ଶିବଜୀ ଡାଇରେକ୍ଟ କହିଲେ ବ୍ରହ୍ମାଜୀ କହିଲେନି କେଉଁଠିକି ଯିବ କିନ୍ତୁ ଶିବଜୀ ସାହାଯ୍ୟ କଲେ ଦୟାମୟ ତ ଅହଂସନତ କୁମାରଶ୍ଚ ନାରଦ ଭଗବାନ ଜ କପିଲୋ ପାନ୍ତରୋତ୍ତମ ଦେବଳୋ ଧର୍ମାସୁରୀ ମରିଚି ପ୍ରମୁଖାଶ୍ଚ ଅନ୍ୟା ସିଧି ସା ପରଦର୍ଶିନା ବିଦାମନ ବୟମ ସର୍ବେ ଜନ୍ମାୟା ମାୟାବୃତା କହିଲେ ଆମେ ଏତିକି ଜଣ ମାୟାରେ ପଡ଼ୁଛୁ ଅହଂ କହିଲେ ଆପଣଙ୍କୁ ଛାଡ଼ିକି ଆଉ କାହା ପାଖକୁ ଗଲେ ହବନି କାଳେ ଦୁର୍ବାସା ପଚାରିବେ ଆପଣଙ୍କୁ ଛାଡ଼ିଦେଇକି ମୁଁ ଆଉ କାହା ପାଖକୁ ଯିବି କହିଲେ ଅହଂ ମୋ କଥା ଶୁଣିଲ ମୁଁ ତ ମନା କରିଦେଲି ଯାହା ଯାହା ପାଖକୁ ଯିବ କେହି ତୁମକୁ ରଖିବେନି ସନତ କୁମାର ଏ ବି ରଖିବେନି ନାରଦ ଭଗବାନ ଅଜ ବ୍ରହ୍ମା ବ୍ରହ୍ମାଙ୍କ ତ ଆସିଛନ୍ତି କପିଳ ଅପାନ୍ତରତମ ବ୍ୟାସଦେବ ଦେବଳ ଧର୍ମ ରାମଙ୍କ ଋଷି ଆସୁରୀ ନାମଙ୍କ ଋଷି ମରିଚି ପ୍ରମୁଖ୍ୟା ସିଦ୍ଧିସା ପାରାଦର୍ଶିନା ଆଚ୍ଛା କେହି ରକ୍ଷା କରିପାରିବେନି କାହିଁକି ଭଗବାନଙ୍କୁ ଆପଣ କାହିଁକି ଏତେ ଭୟ କରୁଛନ୍ତି ଦୁର୍ବାସେଦି ପଚାରିବେ କହିବେ ବିଦାମନ ବୟମ ସର୍ବମ ଜନ୍ମାୟା ଆଜି ପର୍ଯ୍ୟନ୍ତ ତାଙ୍କ ମାୟାକୁ ଆମେ ଜାଣିନୁ ତାହେଲେ ମାୟାକୁ ଜାଣିନୁ ଭଗବାନ କେମିତି ଜାଣିନୁ ମଣିଷ କହୁଛି ମୁଁ ଭଗବାନଙ୍କୁ ଜାଣିଛି ମାୟାକୁ ଜାଣିଛି ନା ମାୟାକୁ ପୋଲିସ କି ଯିଏ ଚିହ୍ନିନି ସେ ଯିବ ନା ଆମ ନବୀନ ବାବୁ ଦେଖା କରିବାନି ହେ ତୁ କିଏ ଠେଲି ଦେଇକି ଯିବ ନା ପୋଲିସ ଦବ ଠେଙ୍ଗେ ଆରେ ମାୟାଟାକୁ କିଏ ଚିହ୍ନିବୁ ନା ମାୟାକୁ ଆମେ ଚିହ୍ନିଛେ କି ମାୟାକୁ ଚିହ୍ନା ହେଇନି ଶିବଜୀ କହୁଛନ୍ତି ଏ କଥା ବିଦାମ ନବୟମ ସର୍ବମ ଜନ୍ମାୟା ଆଜି ପର୍ଯ୍ୟନ୍ତ ତାଙ୍କ ମାୟାକୁ ଚିହ୍ନୁ ତାଙ୍କୁ କଣ ଚିହ୍ନିବୁ କହିଲେ ଆପଣ ତାଙ୍କ ମାୟାକୁ ବି ଚିହ୍ନିପାରିଲେନି ତାଙ୍କ ମାୟାକୁ ଜାଣିପାରୁନାହାନ୍ତି ନା ଜାଣିପାରୁନୁ କାହିଁକି ଜାଣିପାରୁନା ମାୟା ଆବୃତ ତାଙ୍କ ମାୟାରେ ଆମେ ନିଜେ ଆବୃତ ହେଇକି ରହିଛୁ ଏ ଯେତେ ଜଣଙ୍କ ନାଁ ମୁଁ କହିଲି ନନୁ ଶ୍ରୀଧର ସ୍ୱାମୀ ଟୀକା କରୁଛନ୍ତି ନନୁ ସର୍ବଜ୍ଞ ତବ ଭ୍ରମ କୁତ ଆପଣଙ୍କ ଭଳିଆ ସର୍ବଜ୍ଞ ଲୋକ କାହିଁକି ବୁଲୁଛନ୍ତି କହିଲା ପାରାଦର୍ଶୀନ ସର୍ବଜ୍ଞ ବି ଜନ୍ମାୟା ନ ବିତୁ ଆମେ ପାରାଦର୍ଶୀନ ମୁଁ ଯେତେ ଜଣଙ୍କ ନାଁ କହିଲେ ଆମେ ସମୟ ସର୍ବଜ୍ଞ କିନ୍ତୁ ତାଙ୍କ ମାୟାକୁ ବର୍ତ୍ତମାନ ଜାଣିପାରୁନୁ ମଣିଷ କଣ ଜାଣିପାରୁଛି ଆମେ କଣ ଜାଣିପାରୁଛେ ଜାଣିପାରୁନି ମାୟା କଣ ଆଉ ମାୟା କଣ ର ସରଳ ସୂତ୍ର ହେଲା କି ଆଶ୍ରମରେ ଥାଉ କି ଗୃହରେ ଥାଉ ମାୟା ହଉଛି ତାହା ପ୍ରଭୁପାଦ ସବୁବେଳେ ସେ ବ୍ୟାକ୍ ଟୁ ଗଡ଼ ହେଡ଼ରେ ଲେଖିଲେ ଉପରେ ଲେଖିଲେ ଆଙ୍ଗୁଠି ଥିବ ଏମିତି ଲେଖିଲେ କଣ ସେଟା ଯାହା କୃଷ୍ଣ ନାହିଁ ତା ମାୟାର ଅଧିକାର କୃଷ୍ଣ ସୂର୍ଯ୍ୟ ସମ ମାୟା ହୁଏ ଅନ୍ଧକାର ଯାହା କୃଷ୍ଣ ନାହିଁ ତାହା ମାୟାର ଅଧିକାର ମନରେ ଯେତେବେଳେ କୃଷ୍ଣ ନାହାନ୍ତି ସେଠି ମାୟା ଅଛି ବୋଲି ଜାଣିବା ଦରକାର ବାସ୍। ଯେତେବେଳେ ଭଗବାନଙ୍କୁ ଭୁଲିଛେ କୃଷ୍ଣ କଥା ନାହିଁ କୃଷ୍ଣ ନାମ ନାହିଁ କୃଷ୍ଣ ଚିନ୍ତା ନାହିଁ ସେଠି ମାୟା ଅଛି। ମାୟା ଆଉ କୋଉଠି ନାହିଁ, ମାୟା କୋଉଠୁ ଆସେ ନା ସେହି ମାୟା। କୃଷ୍ଣଙ୍କୁ ଭୁଲିଲା ପରେ ଯିଏ ଆପଣଙ୍କ ପାଖରେ ଥିବେ ସେହି ମାୟା ହେଇଯିବ। ସୁମାୟାର କାମ କରିବେ ଏ ଡାଇରେକ୍ଟ କହୁଛନ୍ତି ବିଦାମ ନବୟମ ସର୍ବମ ଜନ୍ମାୟା ମାୟାବୃତା। ଠିକ ଶିବଜୀଙ୍କର ମନ ସତ ଯେବେ ମନ ପଡ଼ିଯାଉଛି ସପ୍ତମ ସ୍କନ୍ଦରେ ଯୋଉ ମୟଦାନବ ଲୀଳା ସେଥିରେ ବି ସେ କହିଛନ୍ତି। ସୁଖଦେବ ଗୋସ୍ୱାମୀ କହୁଛନ୍ତି ନାରଦ ଯୁଧିଷ୍ଠିରଙ୍କର ସମ୍ବାଦ ସେ କଥା ସେ କହୁଛନ୍ତି ପୁରା ରୁଦ୍ରସ୍ୟ ଦେବସ୍ୟ ମୟେନ ଅନନ୍ତ ମାୟିନା। ଅନନ୍ତ ମାୟା ଭଗବାନଙ୍କର ବସ୍ଛା ହେଇକି ଚାଲିଲେ, ଭଗବାନ ଆସିଲେ ଗାଭୀ ହେଇକି ବ୍ରହ୍ମାଙ୍କୁ ବସ୍ଛା କରିକି ଆଣିଲେ। ଏ ଶିବଜୀ ଭୋଲାନାଥ ଦେବତାମାନଙ୍କ କଥାରେ ପଡ଼ିକି ଯୁଦ୍ଧ ଲଗେଇଛନ୍ତି ମୟଦାନବ ସାଙ୍ଗରେ। ମୟଦାନବ ତାର ଅମୃତ କୁଣ୍ଡ କରି ରଖିଛି ଏରୋପ୍ଲେନରେ। ଏରୋପ୍ଲେନରେ ଅମୃତ କୁଣ୍ଡ କୋଉଠି ଅଛି? ଯିଏ ମରିବେ ଶିବଜୀ ଯାହାକୁ ପଶୁପତି ଅଶିଓ ତ୍ରିଶୂଳରେ ମାରିବେ ତାକୁ ନବ ବୁଡ଼େଇ ଦେବ। ସେ ବୁଡ଼ିଲା ବେଳକୁ ସେ ଆହୁରି ବଜ୍ର ହେଇକି ଅମୃତ ଖାଇ ଆହୁରି ପେଟ ଆସିବ, ଆସିକି ପୁଣି ଲଗେଇବ। ଶିବଜୀ ଯେତେ ମାରିଲେ ଯେତେ ଚାଞ୍ଚିଲେ ପୋଛିବେ ବାଳଙ୍ଗାଙ୍କୁ, ସେ ସବୁ ଉଠିଲେ ପୁଣି ଧାନ ହେଇକି କରିବେ କଣ। ଅନନ୍ତ ମାୟା ପ୍ରଭୁଙ୍କର ଶରଣ ଗଲେ। ଭଗବାନ କହିଲେ ଆରେ ମୟଦାନ ପାଖକୁ କେମିତି ଯିବି? ବ୍ରହ୍ମା କହିଲେ ଆସ, ବ୍ରହ୍ମା କହିଲେ ବାଛୁରିବ, ବ୍ରହ୍ମା ବାଛୁରି ନିଜେ ଗାଈ ହେଲେ ଖରାଦିନ ହେଇଛି ପଶିଲେ ଆଉ ପଶିକି ଅମୃତ କୁଣ୍ଡକୁ ଇଏ ଚାହିଁକି ରହିଛି କିଏ ମୟ ହା ପିଉଛନ୍ତି ପିଅନ୍ତୁ କେତେ ପିଅ ଗାଈ ପିଇ କେତେ ବାଲ୍ଟି ଖଣ୍ଡ ପିଅ ଅମୃତ ପିଇ ଦେଇକି ଯାଉ ଇଏ ବା ଅନନ୍ତ ମାଇନା ପିଉ ପିଉ ସବୁ ଶେଷ କରିଦେଇକି ଆଇଲେ। ଆସି ଶେଷ କରିଦେଲା ପରେ ଶିବଜୀ ଆରମ୍ଭ କଲେ ଆଉ କଣ। ଶିବଜୀଙ୍କର ସେ ଲୀଳାଟା ସତେ ଯେଭଳି ମନରେ ପଡ଼ିଯାଉଛି ସେ କହୁଛନ୍ତି ବିଦାମନ ସର୍ବେ ଜନ୍ମାୟା ମାୟା ଆବୃତା। କହିଲେ ଆଜ୍ଞା ଆପଣ ବି ମାୟାରେ ରହିଛନ୍ତି, ମୁଁ ତ ଖାସ ମାୟାରେ ପଡ଼ିଗଲି ବର୍ତ୍ତମାନ ଦୁର୍ବାସା କହୁଛି, ଆଉ କରି ଉପାୟଟା ଗୋଟେ କୁହନ୍ତୁ। ମୁଁ ବା ଆପଣଙ୍କର ଆପଣ ବା ମୋର ଇଷ୍ଟ। କହିଲେ ଠିକ ଅଛି ଗୋଟିଏ ଉପାୟ ମୁଁ କହୁଛି, ଆଉ କୌଣସି ଉପାୟ ନାହିଁ। ତସ୍ୟ ବିଶ୍ୱେଶ୍ୱରସ୍ୟ ଇଦମ୍ ଶସ୍ତ୍ର ଦୁର୍ବିସହିନମ୍ ତମେବାମ୍ ଶରଣମ୍ ଜାହି ହରିସ୍ତେ ସମ୍ବିଧାସ୍ୟତି। ତସ୍ୟ ବିଶ୍ୱେଶ୍ୱରସ୍ୟ ଇଦମ୍ ଶସ୍ତ୍ର, ଏଇ ଅସ୍ତ୍ର ସୁଦର୍ଶନ ଏ ବିଶ୍ୱେଶ୍ୱରଙ୍କର ଭଗବାନଙ୍କର ଏ ଅସ୍ତ୍ର। ଆଜି ସାଉଣ୍ଡ ଅପ୍ ଡାଉନ୍ ହଉଛି ଗୋଟେ, କୋଉଠୁ ତୋର କନେକ୍ସନ୍ ଭୁଲ କରୁଛୁ ଦେଖ। ଏ କଟା ଦେଇଥିଲୁ କାଲି ଭଲ ମାର୍କ ଦେଖିବ। ତସ୍ୟ ବିଶ୍ୱେଶ୍ୱରସ୍ୟ ଇଦମ୍ ଶସ୍ତ୍ର ଦୁର୍ବିସହ ଇନ, ଆମମାନଙ୍କ ପାଇଁ ଦୁର୍ବିସହ। ତୋ ପାଇଁ କଣ କହିବା? ମୁଁ ତ ଭୁଲିଗଲି କହିବା ପାଇଁ। ଜାଣିଛନ୍ତି ଆପଣ ପାଶୁପତି ଅସ୍ତ୍ରକୁ ଛଡ଼େଇଲେ ଯେତେବେଳେ କାଶୀରାଜଙ୍କ ପରେ କାଶୀରାଜଙ୍କର ମୁଣ୍ଡ ଚାଲିଗଲା, ଦ୍ୱାରକାକୁ ଧ୍ୱଂସ କରିବା ପାଇଁ କୃଷ୍ଣଙ୍କୁ ବିଜୟ କରିବା ପାଇଁ ପାଶୁପତି ଅସ୍ତ୍ର ଶିବଜୀ ଛାଡ଼ିଥିଲା। ସୁଦର୍ଶନ ଚକ୍ର ଆଗରେ ପାଶୁପତି ଅସ୍ତ୍ର କଣ କାମ କରିବ? ପାଶୁପତି ଅସ୍ତ୍ର ଯେମିତି କୃତି ତିଆରି କରିଥିଲେ ଦୁର୍ବାସା, ପାଶୁପତିର ଅସ୍ତ୍ରକୁ ସୁଦର୍ଶନ କାଟିକି ଧାଇଁଲେ ଶିବଜୀଙ୍କ ଆଡ଼କୁ। ଶିବଜୀ ଧାଇଁଲେ, ସେ କହୁଛନ୍ତି ଦୁର୍ବିସହ ହିଁ ନା, ଆମ ପାଇଁ ବି ଦୁର୍ବିସହ। କହିଲେ ଯେ ଆପଣଙ୍କ ପାଇଁ ଦୁର୍ବିସହ, ତାଙ୍କର ଅସ୍ତ୍ର କଣ କରିବି? କହିଲେ ତମେବଂ ଶରଣମ୍ ଯାହି, ତମ୍ ଏବଂ ଶରଣମ୍ ଯାଇ, କେବଳ ତାଙ୍କରି ଶରଣ ଯାଅ। କହିଲେ ଶରଣ ଗଲେ ମୋର କଣ ହବ ନା? ହରି ସ୍ତଂ ବିଧାସ୍ୟତି, ହରି ସଂ ବିଧାସ୍ୟତି, ହରି ତୁମକୁ ସୁଖ ଦେବେ। ସେ ଦୁଃଖରଣଶୀଳ ବିରାଘାଚାର୍ଯ୍ୟ ଏତେ ତାଙ୍କର ସଂସ୍କୃତରେ ଗୋଟିଏ ଗୋଟିଏ ଜାଗାରେ ଏତେ ସୁନ୍ଦର ଟିକାର ଶବ୍ଦ ଲଗାନ୍ତି, ଏ ଆସିବ ଦେଖିବ ଭକ୍ତ କଥାରେ ବଢିଆ ବଢିଆ ତାଙ୍କ ସଂସ୍କୃତ। ଅତସ୍ତମେବ ଅଚିନ୍ତ୍ୟ ବିବିଧ ବିଚିତ୍ର ଅନନ୍ତ ମହିମାଶାଳିନେ ଶରଣାଗତ ରକ୍ଷା ଦୀକ୍ଷିତମ୍ ଭଗବନ୍ତମ୍ ଶରଣମ୍ ଯାହି। ଭଗବାନଙ୍କର ବିଶେଷଣ ଦେଲେ, ମୁଁ ଗଲେ ଦୁର୍ବାସର ଚିନ୍ତା କରୁଛନ୍ତି ମୁଁ ଗଲେ ଭଗବାନ ମୋତେ ଶରଣ ଦେବେ। କହିଲେ ହଁ, ଅଚିନ୍ତ୍ୟ ବିବିଧ ବିଚିତ୍ର, ଭଗବାନଙ୍କର ଲୀଳା ଅଚିନ୍ତ୍ୟ ଆଉ ବିବିଧ ବିଚିତ୍ର ତାଙ୍କର ଭାବ, ଆଉ ଅନନ୍ତ ମହିମା ଶାଳୀନ, ତାଙ୍କର ମହିମା ଅନନ୍ତ। ହରି ଶବ୍ଦକୁ ଏତିକି ବିଶେଷଣ ଟୀକା କରିଛନ୍ତି, ଆଉ ଶରଣାଗତ ରକ୍ଷା ଦୀକ୍ଷିତମ୍, ଭଗବାନ ବି ଦୀକ୍ଷା ନିଅନ୍ତି। ମୁଁ ଏଇଟା ପଢ଼ିଲା ବେଳେ ମୋର ମନ, ଭଗବାନ ବି ଗୋଟେ ଦୀକ୍ଷା ନେଇଥାନ୍ତି। ଭଗବାନଙ୍କର ଦୀକ୍ଷା କଣ? ଆମେ ଦୀକ୍ଷା ନଉଛେ ହରିଙ୍କୁ ଡାକିବା, ହରି କଣ ଦୀକ୍ଷା ନେବେ? ଆଜ୍ଞା ରାମାନନ୍ଦ ଆଚାର୍ଯ୍ୟ, ରାମାନନ୍ଦ ଆଚାର୍ଯ୍ୟ ତାଙ୍କ ଠାକୁର ରାମଜୀ ରାମଜୀ ଲାଲ ଆସି କହିବେ ବାବା ମତେ ଟିକେ ଦୀକ୍ଷା ଦିଅ, ସଂସାରକୁ ସବୁ ଉଦ୍ଧାର କଲେ ମତେ ଏତେ ସମର୍ଥ ସାଧୁ ବିଗ୍ରହ ଆସି କହିବେ କଣ ଦୀକ୍ଷା ଏମିତି ହେଇଯିବ, କଣ ଦୀକ୍ଷା ଏମିତି ହବ, ପରଦା ଟଙ୍ଗା ହେଇଥିବ ଭୋଗ ଲାଗିଥିବ, ସେ ପ୍ରବଚନ ଦେଲାବେଳେ ପରଦା ପଡେ ନା ସାଇଡ୍ରେ ରହି, ମତେ ଟିକେ ଦୀକ୍ଷା ଦିଅ, ରାମଜୀ ଲାଲା ଆସି କହିବେ ତୁମକୁ ଦୀକ୍ଷା ଦିଆ ହେଇପାରିବନି, ତୁମେ ସେବା କିଛି କରିଛ, ଆଶ୍ରମର ସେବା କର ତୁମକୁ ଦୀକ୍ଷା ଦିଆ ହବ, ଭଗବାନଙ୍କର ପୂଜାରୀ ଭଲ ଲାଗୁଥିବ, ଭଗବାନ ତାଙ୍କର ଫୁଲ ତୋଳିବେ ସବୁ କାମ ରାମାନନ୍ଦ ରାମାନନ୍ଦ ଆଚାର୍ଯ୍ୟ ଦେଖିବେ, କହିବା ମୁଁ ପ୍ରସନ୍ନ ହେଲା ପରେ ତୁମେ ସେବାରେ ଦେବି ନା ଦୀକ୍ଷା, କହିଲେ ମନ୍ତ୍ର ଦଉ ନା, କହିଲେ ମନ୍ତ୍ର ସେମିତି ପାଖକୁ ଆସ ବସ, କହିଲେ ମନ୍ତ୍ର କର୍ଣ୍ଣରୁ ନିଆଯାଏ, ଏତେ ଦୂର ରହି କଣ କଥାବାର୍ତ୍ତା କରୁଛ ଆସ ଏଠି, ଭଗବାନଙ୍କୁ ସେ ଦୀକ୍ଷା ଦେଇଥିଲେ, ଭଗବାନଙ୍କର ଗୋଟିଏ ଦୀକ୍ଷା ଅଛି, ସେ ଦୀକ୍ଷା କଣ ଏଠି କହୁଛନ୍ତି, ଶରଣାଗତ ରକ୍ଷା ଦୀକ୍ଷିତମ୍ ଭଗବନ୍ତମ୍, ଶରଣାଗତକୁ ରକ୍ଷା କରିବି ତାଙ୍କର ଦୀକ୍ଷା, ଶରଣାଗତକୁ ରକ୍ଷା କରିବି ଭଗବନ୍ତମ୍ ଦୀକ୍ଷିତମ୍ ଭଗବନ୍ତମ୍ ଶରଣମ୍ ଯାହି ସ ହରି, ସେ ଦୀକ୍ଷା ନେଇଛନ୍ତି ସେ ହରି, ବୀରରାଘ ଯେ ଟୀକା କରୁଛନ୍ତି, ଶରଣାଗତ ଆର୍ତ୍ତ ହରୋ ଭଗବାନ ସୁଖମ ବିଧାସ୍ୟତି ସୁଖମ କରିଷ୍ୟତି, ସେ ଶରଣାଗତ ଆର୍ତ୍ତିହର ମହାରାଜଙ୍କର ପୂଜ୍ୟବଦାର ଧର୍ମେନ୍ଦ୍ର ମହାରାଜଙ୍କର ଗୋଟେ କଥା ମତେ ବହୁତ ସୁନ୍ଦର ଲାଗିଲା ଏଇ ପ୍ରସଙ୍ଗରେ, ମହାରାଜ କହିଲେ ବିଶ୍ୱ ଇତିହାସରେ ଇଏ ପ୍ରଥମ ଭଗବାନଙ୍କର କଣ କୁହାଯିବ ତାକୁ, କଳଙ୍କ ବୋଲି କୁହାଯାଇପାରିବନି କି କିଛି ବି କହି ହବନି ଶବ୍ଦ, ପ୍ରଥମ ଥର ପାଇଁ ଭଗବାନ ବୈକୁଣ୍ଠରୁ ଆଜି ଶରଣାଗତ ଭକ୍ତକୁ ଫେରେଇ ଦେଉଛନ୍ତି, ଏ ୱାର୍ଲ୍ଡ ରେକର୍ଡ, କେବେ ଶରଣ ଯାହା ଯୋଉ ଦୀକ୍ଷା ନେଇଥିଲେ ମୁଁ ଶରଣାଗତକୁ ରକ୍ଷା କରିବି, ଦୁର୍ବାସା ଯାଇ ପାଖରେ ପହଞ୍ଚିବେ, ପ୍ରଥମ ବିଶ୍ୱ ଇତିହାସରେ ସମସ୍ତ ଶାସ୍ତ୍ରରେ ପ୍ରଥମ ଇତିହାସ ଭଗବାନ ଆଜି ଶରଣାଗତକୁ ଫେରେଇ ଦେଉଛନ୍ତି, ପଳାଅ, ଏ ପ୍ରଥମ ଘଟଣା, ହରି ଦୁଃଖହରଣଶୀଳ ଆର୍ତ୍ତିହର ଭଗବାନ ସ୍ତମ ସୁଖମ ବିଦିଶ୍ୟତି କରିଷ୍ୟତି, ତୁମେ ତାଙ୍କ ନିକଟକୁ ଯାଅ, କାରଣ ଭଗବାନ ଏ ନାରଦ ପଞ୍ଚରାତ୍ରୀ ଶ୍ଳୋକ ଅଛନ୍ତି, ଭଗବାନ ଏତେ ଭକ୍ତ ବାତ୍ସଲ୍ୟ ଏତେ ଆର୍ତ୍ତିହର, ଦତ୍ତ୍ୱା ଚକ୍ରମ ଚ ରକ୍ଷାର୍ଥମ ନ ନିଶ୍ଚିନ୍ତ ଜନାର୍ଦ୍ଦନ, ଜନାର୍ଦ୍ଦନ ଚକ୍ରକୁ ଭକ୍ତ ରକ୍ଷା ପାଇଁ ଦେଇଦେଲା ପରେ ବି ନିଶ୍ଚିନ୍ତରେ ଶୋଇପାରନ୍ତି, ଖାଇପାରନ୍ତିନି, ରହିପାରନ୍ତିନି, କଣ କରନ୍ତି ନା ସ୍ୱୟଂ ତତ୍ ନିକଟମ ଯାଆନ୍ତି, ଚକ୍ର ପାଖରେ ଯାଇ ପହଞ୍ଚିବେ, ତନ୍ଦ୍ରଷ୍ଟୁ ରକ୍ଷାଣମ ଚ, ସେ ରକ୍ଷା କରୁଛି କି ନାହିଁ, ଏ ନାରଦ ପଞ୍ଚରାତ୍ର ଶ୍ଳୋକ ଦେଖନ୍ତି, ମୋ ଚକ୍ର ମୋ ଭକ୍ତକୁ ଦୀକ୍ଷା ନେଇଛନ୍ତି ବା ଭକ୍ତକୁ ରକ୍ଷା କରିବେ, କହିଲେ ତମେୟମ ଶରଣମ ଯାହି, ତୁମେ ସେ ହରିଙ୍କର ଶରଣ ଯାଅ, ବର୍ତ୍ତମାନ ନିରାଶ ହେଇଗଲେ, ସଂସାରରେ ଯେଉଁମାନେ ବୈଷ୍ଣବ ଅପରାଧ କରନ୍ତି ଶୁଦ୍ଧ ଭକ୍ତଙ୍କ ନିକଟରେ, ଆଜ୍ଞା ଭଜନ ନ ହଉ କୋଟି ଜନ୍ମ ଚାଲିଲେ କିଛି କ୍ଷତି ନାହିଁ, ଭଜନ ନ ହଉ ଭଲ, ଏ ଜନ୍ମର ଭଜନ ହେଲେ ଆର ଜନ୍ମକୁ ହବ ମଠ ମନ୍ଦିରରେ ଝାଡୁ ମାରି, କିନ୍ତୁ ବୈଷ୍ଣବ ଅପରାଧ ହେଇଗଲେ ସେ ରହିଗଲା, ତାକୁ କାଟିବା ଏ ବଦ୍ଧ ଜୀବ ପକ୍ଷରେ ଅହଙ୍କାରକୁ ଛାଡି ବହୁ କଷ୍ଟ, ତତୋ ନିରାଶା ଦୁର୍ବାସା ପଦମ ଭଗବତା ପଦମ ଭଗବତୋ ଯଜୋ ବୈକୁଣ୍ଠାକ୍ୟ ଯତ ଅଧ୍ୟାସ୍ତେ ଶ୍ରୀନିବାସ ଶ୍ରିୟାସ, ବହୁତ ସୁନ୍ଦର ଶବ୍ଦ, ଶ୍ରୀନିବାସ ଶ୍ରିୟାସ, ଯେଉଁଠି ଶ୍ରୀଙ୍କ ସହିତ ଶ୍ରୀନିବାସ ରହିଛନ୍ତି, ଆଜି ସେଇଠିକି ଯାଇକି ତତ ନିରାଶା ଦୁର୍ବାସା ନିରାଶ ହେଇଗଲା, ତାଙ୍କ ମନ ଭାଙ୍ଗିଗଲା, ନିରାଶା ଇତି ଚକ୍ରପାଦ ବହୁତ ସୁନ୍ଦର ଟୀକା କରିଛନ୍ତି, ନିରାଶା ଇତି ଶିବ 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 ଶବ୍ଦ ମଙ୍ଗଳ ଶିବ ଶିବ ଅର୍ଥ ହାଏ ହାଏ, ନିରାଶା ଇତି ନିରାଶ ହେଇଗଲେ, କାହିଁକି ନିରାଶ ହେଇଗଲେ, ଦୁର୍ବାସା କହିଲେ ଶିବ ଶିବ ହାଏ ହାଏ, ମତ ବ୍ରହ୍ମ ତେଜସ୍ୱୀ ଅଭିମାନମ ରସାତଳଗତ, ମୋ ବ୍ରହ୍ମ ତେଜସ୍ୱୀ ଯୋଉ ମୁଁ ଥିଲି ମୋ ଅଭିମାନଟା ରସାତଳକୁ ପଳେଇଗଲା, ଅନ୍ୟ ବି ବ୍ରହ୍ମାଦିନାମ କେନ ବି ଅହଂ ନ ତ୍ରାତ, ମତେ ଅଲଗା କେହି ବ୍ରହ୍ମାଦି କାହିଁକି ରଖିଲେନି, ମତେ ଇଷ୍ଟଦେବ ଶମ୍ଭୁ ମାଂ ରଖିଛନ୍ତି ଇତି ଆଶା ଆସି, ମୋର ଆଶା ଥିଲା ମୋର ଇଷ୍ଟଦେବ ଶମ୍ଭୁ ମତେ ରଖିବେ, ସା ବି ବ୍ୟର୍ଥା ବହୁତ, ସେ ବି ବ୍ୟର୍ଥ ହେଇଗଲା, ନିରାଶ ହଉଛନ୍ତି ନା, ଆଉ ମୁଣ୍ଡଟା ଭଗବାନ ଭାଙ୍ଗିବେ ନା, ଆପଣ ଯେଉଁ ଯେଉଁ ଜିନିଷକୁ ଘୃଣା କରିବେ ସଂସାରରେ, ଯେଉଁ ଯେଉଁ ଜିନିଷ ସେଇଠି ନେଇକି ଭଗବାନ ମୁଣ୍ଡ ଭାଙ୍ଗିକି ପୁରେଇବେ, ତାଙ୍କ ଧର୍ମ ହେଲା ଦେଖୁନାହାନ୍ତି ଇନ୍ଦ୍ର କାଟିଲା ବେକ କାହାକୁ ଦଧିଛି ଋଷିଙ୍କର ଭଗବାନ କହିଲେ ଯାଆସି ଦଧିଙ୍କ ପାଖକୁ ସେ କଣ୍ଟାକୁ କଣ୍ଟାରେ କାଢିବେ ଆମେ ଯୋଉ ସିଆଣିଆ ବୁଦ୍ଧି ଦେଖଉଛେ ମହାନ ଚତୁର ଭଗବାନ ଏଠି ଚାଲବାଜି ତାଙ୍କ ପାଖରେ ଚଢିବନି ସେ ବଡ ଚାଲାକ ବା ତୁ ଯାହାକୁ ଘୃଣା କରିଛୁ ତାର ଧୀରେ ପୁରେଇବେ ଯା ସେ କାମଟା କର ଏ ବର୍ତ୍ତମାନ ସମ୍ପ୍ରତି ତସ୍ୟ ସମ୍ପ୍ରତି ଯସ୍ୟ ଉକ୍ତେନ ଏତା ଦୁରାବସ୍ଥା ଅହ ପ୍ରାପିତ ତସ୍ୟ ବିଷ୍ଣୁ ସନ୍ନିଧମ୍ ମମ ସ୍ୱ ପ୍ରାଣରକ୍ଷାତ ଗନ୍ତବ୍ୟମ ବଭୁ ଧିକ୍ ମାମ ଆରେ ଯାହାର ଭକ୍ତ ମୁଁ ତାଙ୍କରି ପାଖକୁ ଯିବି ପୁଣି ମୁଁ ଭାବୁଥିଲି ମୁଁ ଶିବଜୀଙ୍କର ଭକ୍ତ ଶିବଜୀ ମୋତେ ରକ୍ଷା କରିଦେବେ ଶିବଜୀ ବି ତାରିଲେନି ଆରେ ମୁଁ ଯାହାଙ୍କର ଭକ୍ତ ତାଙ୍କ ପାଖକୁ ଗଲା ମାନେ ସେ ତୁମେ ଗାଳିଦେବେ ଧିକ୍ ମୋତେ ଲଜ୍ଜା ପ୍ରାଣଶ୍ଚେତି ନିର୍ବେଦମ ଧ୍ୱନି ମୋ ପ୍ରାଣ ଚାଲି ଯାଆନ୍ତେ କି ଏଠି ଦୁର୍ବାସ ଏହା ଭାବୁଛନ୍ତି ସେଥିପାଇଁ ତତ୍ତ୍ୱ ନିରାଶା ଦୁର୍ବାସାମ ପଦମ ଭଗବତ ଯଜୋ ପଦମ ଧାମମ କେଉଁ ଧାମ ଗଲେ ନା ଭଗବତ ଆଉ କାହା ଧାମକୁ ଗଲେ ନା ନା ବୈକୁଣ୍ଠାକ୍ୟ ବୈକୁଣ୍ଠକୁ ଗଲେ ଆଚ୍ଛା ବୈକୁଣ୍ଠରେ କିଏ ରୁହନ୍ତି ନା ଶ୍ରୀନିବାସ ଶ୍ରୀଆସ ଲକ୍ଷ୍ମୀଙ୍କ ସହିତ ଶ୍ରୀନିବାସ ଅଛନ୍ତି ଦେଖ ଗାଳି ଦେଇଥିଲା ବେଳେ ଅମ୍ବରୀଶ ମହାରାଜଙ୍କୁ କେତେଟା ବିଶେଷଣ ଲଗେଇଦେଲେ ପାଞ୍ଚଟା ବିଶେଷଣ ବର୍ତ୍ତମାନ ଭଗବାନଙ୍କୁ ପାଞ୍ଚ ବାର ଡାକିବେ ସେଇ ବିଶେଷଣ ଗାଳି ଦେବା ପାଞ୍ଚ ବାର ହେଇଥିଲା ନୃଶଂସ ଅଭକ୍ତମାନିନ ନୃଶଂସ୍ୟ ସବୁ ଗୋଟିଏ ଗୋଟିଏ କହିଥିଲେ ନା ଅଭକ୍ତସ୍ୟ ପାଞ୍ଚଟା ଇଷ୍ଟ ଅଭିମାନିନ ବର୍ତ୍ତମାନ ପାଞ୍ଚ ଥର ଭଗବାନଙ୍କୁ ଡାକିବେ ତଥାପି କାମ ଦେବେନି ସନ୍ଦେହମାନ ଅଜିତ ଶାସ୍ତ୍ର ବର୍ଣ୍ଣିନ ତତ୍ପାଦ ମୂଲେ ପତିତ ସବେ ପଥୁ ଆହ ଅଚ୍ୟୁତାନନ୍ଦ ସଦୀପ୍ସିତ ପ୍ରଭୋ କୃତାଙ୍ଗ ସମାବହି ବିଶ୍ୱଭାବନା ହେ ବିଶ୍ୱଭାବନା ପାଞ୍ଚଟି ଡାକିଛନ୍ତି ଭଗବାନଙ୍କୁ ସମ୍ବୋଧନ କରିକି ସନ୍ଦେହମାନ ଅଜିତ ଶସ୍ତ୍ର ବର୍ଣ୍ଣିନା ସମ୍ୟକ ରୂପରେ ଅଜିତ ଭଗବାନଙ୍କର ଶସ୍ତ୍ର ଦ୍ୱାରା ଶସ୍ତ୍ରର ଅଗ୍ନି ଦ୍ୱାରା ଦଗ୍ଧ ହଉଛନ୍ତି ଦୁର୍ବାସ ତା ମାନେ ସ୍ପଷ୍ଟ ଜଣାପଡ଼ୁଛି ବୈକୁଣ୍ଠ ଭିତରେ ବି ଲାଗିଛନ୍ତି କେଉଁଟା ଚକ୍ର ତତ୍ପାଦ ମୂଳେ ପତିତ ସବେ ପଥୁ ଭଗବାନଙ୍କ ପାଦ ମୂଳରେ ଯାଇ ପଡ଼ିଗଲେ ଆଉ ବେପଥୁ କମ୍ପମାନ ହଉଛନ୍ତି ଗୋଟେ ବର୍ଷ ହେଇଗଲାଣି ଖାଇବା ପିଇବା ଅଛି ମଝିରେ ଖାଇବା ପିଇବା ଛାଡ଼ନ୍ତୁ ଖାଲି ଧାଇଁବା ଚାଲିଛି ଯୋଗ ଶକ୍ତିରେ ଯାହା ମଝିରେ ମଝିରେ ଚିନ୍ତା କରି ଖାଉଥିବେ ପାଣି ଫାଣି ପିଇବାର ନାହିଁ ଖାଇବା ପାଇଁ ଏତିକି ଧନ୍ଦା କଲେ ତ ଖାଇବା ପିଇବା ବନ୍ଦ ବର୍ଷେ ପର୍ଯ୍ୟନ୍ତ ପୁଣି ପା ଇଏ ତତ୍ପାଦ ମୂଲେ ପତିତ ସବେ ପତୁ ଆହ ହେ ଅଚ୍ୟୁତ ଆଶ୍ରିତା ନାମ ନ ଚେବିୟତି ବୀରଘର୍ଯ୍ୟ ଯେ ଟିକା କରୁଛନ୍ତି ମୋର ପୁରା ଭରସା ଆପଣ ଆଶ୍ରିତ ଲୋକଙ୍କୁ କେବେ ହେଲେ ଦୂର କରନ୍ତିନି ହେ ଅନନ୍ତ ଅପାର ମହିମା ଶାଳୀନ ଆପଣଙ୍କର ଅପାର ମହିମା ଯେତେ କଥା କହିଲେ ବି ଭଗବାନ କିଛି ଶୁଣିବେନି ଭଗବାନ କହିଲେ ତୋ ସ୍ୱଭାବ ତୁ କହିଲୁ ବ୍ରହ୍ମା ବ୍ରହ୍ମା ସ୍ୱଭାବ କହିଲା ଶିବଜୀ ଶିବଜୀ ସ୍ୱଭାବ କହିଲା ମୋର ଗୋଟେ ସ୍ୱଭାବ ଅଛି ନା ନାହିଁ ମୋ ସ୍ୱଭାବଟା ତୁ ଶୁଣ ଛଅଟି ଶ୍ଲୋକରେ ଭାଗବତର ଭକ୍ତ ମହିମାର ରତ୍ନ ଛଅଟି ଶ୍ଲୋକ ପ୍ରଥମ ଥର ପାଇଁ ଭଗବାନ ତାଙ୍କ ଦୀକ୍ଷାରେ ଡ୍ୟୁଟାକୁ ପାଳନ କରିପାରିବେନି ଶରଣାଗତ କଣ ଆଜି ହଉଛି ବାପା କରେଣ୍ଟ ଅପଡାଉନ୍ ହଉଛି ନା କର୍ଡ ଭୁଲ ଅଛି ଟାଣି କଥା କହିବା ଭାରି କଷ୍ଟ କଣ ମନୋରଥରେ ଫେରିବେ ଦୁର୍ବାସା ଏ ଆଶା ତାଙ୍କର ନଥିଲା ନିରାଶ ମନୋରଥରେ ଫେରିବେ ଆଶା ତାଙ୍କର ନଥିଲା ସେଥିପାଇଁ ଡାକୁଛନ୍ତି ଅନନ୍ତ ଅଚ୍ୟୁତ ଆଉ ହେ ସଦୀପ୍ସିତ ସତାମ ଭକ୍ତାନାମ ନିରତିଶୟ ଇଷ୍ଟ ଆପଣ ସାଧୁମାନଙ୍କର ନିରତିଶୟ କାମନାକୁ ପୂର୍ଣ୍ଣ କରନ୍ତି ମୋ କାମନାକୁ ଆପଣ ପୂର୍ଣ୍ଣ କରିବେ ଆଉ ପ୍ରଭୁ ଆଶ୍ରିତମାନଙ୍କର ଆର୍ତ୍ତିକୁ ହରଣ କରନ୍ତି ଆପଣ ପ୍ରଭୁ ଆଉ ହେ ବିଶ୍ୱଭାବନ ଶରଣାଗତ ହେ ବିଶ୍ୱକୁ ସୃଷ୍ଟିକାରୀ ପ୍ରଭୁ ଶରଣାଗତ ମୁଁ ଆପଣଙ୍କ ଶରଣାଗତ ଦେଇଛି ମୋ ଅପରାଧକୁ ଆପଣ କ୍ଷମା କରିକି ନିଶ୍ଚିତ ଭାବରେ ମୋତେ ଶାନ୍ତି ପ୍ରଦାନ କରିବେ। ଭଗବାନ କିଛି ଶୁଣୁନା, ପାଞ୍ଚ ଥର ଗାଳି ଦେଇଥିଲା, ବର୍ତ୍ତମାନ ପାଞ୍ଚ ସମ୍ବୋଧନ ଭଗବାନ ଡାକିଲା, ଭଗବାନ ଅଛନ୍ତି। କହିଲା ଏତେ କଥା କହିଲେଣି ପ୍ରଭୁ, କଣ ଟିକେ ମୋ ଆଡକୁ ଅନୁନାହାନ୍ତି କି ଚାହୁଁନାହାନ୍ତି କି ହସୁନାହାନ୍ତି? ପ୍ରସନ୍ନର ଇଣ୍ଡିକେଟର ମଣିଷଟା ଖୁସି ଅଛି କି ନାହିଁ ଚକ୍ଷୁରେ ତ ଜଣା ପଡିବ। ଏଇଟାକୁ ଇଂଲିଶରେ କଣ ଗୋଟେ କୁହନ୍ତି, ଆଉ ଆମର କଣ କୁହାଯାଏ, ଗାଲ କୁହନ୍ତୁ ଯାହା ବି କୁହନ୍ତୁ, ଖୁସି ହେଲେ ସେ ଉପରକୁ ଉଠିବ, ଖୁସି ହେଇଗଲେ। କ୍ରୋଧ କଲେ ନାକ ଫୁଲିବ, ନିଶ୍ୱାସଟା ଜୋରସୋର ହବ ନା, କ୍ରୋଧ ହେଲା ନାକ ଫୁଲିବ, ଆଖି ଫୁଲିବ। ଇଏ ପ୍ରସନ୍ନ ହେଇଗଲେ ଏଇଟା ଉପରକୁ ଉଠିବ, ଜଣା ପଡ଼ିବ ଲୋକର। ଇଏ ଭଗବାନ କିଛି ବି କହୁନାହାନ୍ତି, ଚୁପଚାପ ବସିଛନ୍ତି। ଦେଖିବା ନାମ କଥା କିଛି କହିକି, ବଡ ଲୋକଙ୍କ କତିରେ ସବୁ ନାମ କଥା କହିଲେ, ଆପଣ ଆଜ୍ଞା ବଡ, ଆପଣଙ୍କର ସବୁ ବଡ, ଆପଣଙ୍କ ନାଁ ଶୁଣିକି ମୁଁ ଆସିଛି, ଆପଣଙ୍କ ଦ୍ୱାରରୁ ଫେରିକି ଯିବିନି, ଏଭଳିଆ କହିଦେଲେ କାଳେ କିଛି ଦୟା ମିଳିବ, ଯେତେ କହିଲେ ବି ଭଗବାନ କିଛି ଶୁଣିଲେନି। ଆଉ ବଡ ଟ୍ରିକ୍ରେ ପ୍ରବଚନ ଦଉଛନ୍ତି, ଦୁର୍ବାସା ଉଦ୍ଧାର ପାଇବା ପାଇଁ ଭଗବାନଙ୍କର ବଡ଼ାଇ ନ କରିକି ଭଗବାନଙ୍କ ନାମର ବଡ଼େଇ କରୁଛନ୍ତି। ଚକ୍ରଟା କଷ୍ଟ ଦେଇଛି, କହିଥାନ୍ତେ ପ୍ରଭୁ ଆପଣଙ୍କ ଅସ୍ତ୍ର ଆପଣ ରକ୍ଷା କରନ୍ତୁ, ଏକଥା କିଛି କହୁନାହାନ୍ତି। ଆପଣ ଭଗବାନଙ୍କ ବଡ଼େଇ ନ କରିକି ଭଗବାନଙ୍କ ନାମର ବଡ଼େଇ ବେଶୀ କରୁଛନ୍ତି।
ଅଜାନତେ ତେ ପରମାନୁଭାବମ୍ କୃତମୟାଘମ୍ ଭବତି ପ୍ରିୟାନାମ୍ ବିଧେଇ ତସ୍ୟ ଅପଚିତ ବିଧାତ ମୁଚେତ ଯତ୍ନାମି ଉଦିତୋ ନର କୋପି।
ହେ ପ୍ରଭୁ, ଭଗବାନ ଦେବ ପଚାରିବେ ଅପରାଧ କଣ କରିଛୁ? ସ୍ୱାମୀପାଦ କହୁଛନ୍ତି ଅପରାଧ ନିବେଦୟନ ତଙ୍ଗ ପ୍ରାର୍ଥୟତି। କାହିଁକି ଆଉ ଥରେ ପ୍ରାର୍ଥନା କଲେ? ଗୋଟିଏ ଥର ତ ଭଗବାନ କହିଦେଲେ, ଭଗବାନ ପ୍ରାର୍ଥନା କଲେ, ଭଗବାନ ତ କିଛି କହିଥିବେ ବୋଲି ଆଉ ଥରେ ପ୍ରାର୍ଥନା କଲେ। ସେ ତ ସ୍ୱାମୀ ଲେଖୁଛନ୍ତି, ଭକ୍ତ ଦ୍ରୋହ ନିଷ୍କୃତି ନ ପଶି ଆମେ, ବାପା ତୁ ମୋତେ ପାଞ୍ଚ ଥର ଧରି ଡାକିଲେ ବି ଭକ୍ତ ଦ୍ରୋହର ନିଷ୍କୃତି ତମେ କାହିଁ ଦେଖୁନି? କହିଲେ କାହିଁକି ଦେଖୁନି, କାହିଁକି ଆପଣ ଭକ୍ତ ଦ୍ରୋହରୁ ମୋତେ ରକ୍ଷା କରିପାରିବେନି? ବିଧେଇ ତସ୍ୟ ଅପଚିତ, ମୁଁ ସବୁ ପ୍ରକାର ପ୍ରାଶ୍ଚିତ କରିବା ପାଇଁ ରେଡ଼ି ଅଛି, ଆପଣ କୁହନ୍ତୁ। କହିଲେ ନା ନା, କିଛି ପ୍ରାଶ୍ଚିତ ୟାର ନାହିଁ। ନା, ସବୁଠୁ ବଡ ପ୍ରାଶ୍ଚିତ ଅଛି ଆପଣଙ୍କର ନାମ, ମୁଚ୍ୟତେ ଯତ୍ନାମି ଉଦିତ ନର କୋପି। କେ ଯଦି ଆପଣଙ୍କର ନାମ କରିଦିଏ, ଯସ୍ୟ ତବ ନାମ୍ନି କୀର୍ତ୍ତନେ ନରକସ୍ତ ବି ମୁଚ୍ୟସେ ତବ ତ କିମ୍ ଅସକ୍ଷମ ଇତି ଭାବ। ଆପଣଙ୍କ ନାମ କରିଦେଲେ ଜଣେ ଲୋକ ନର୍କରୁ ପଳେଇ ଆସୁଛି, ନର୍କରୁ ଉଦ୍ଧାର ପାଇଯାଇଛି, ଯଦି ଆପଣ ନାମ ଦ୍ୱାରା ଏକମୁତିକ ନ୍ୟାୟରେ ଚାଲାକ କରି କହୁଛନ୍ତି, ଆପଣଙ୍କ ନାମ ଯଦି ଗୋଟିଏ ଲୋକକୁ ନର୍କରୁ ଆଣିପାରିବେ ତାହେଲେ ଆପଣ କ'ଣ ନ କରିପାରିବେ? ସାକ୍ଷାତ ଆପଣ ସେଦୃ ସ୍ୱାମୀ ଜୀବଗୋସ୍ୱାମୀ, ହଁ ଜୀବଗୋସ୍ୱାମୀ ତାଙ୍କ କ୍ରମ ସନ୍ଦର୍ଭରେ ନୃସିଂହ ପୁରାଣ ଆଣିକି ଟୀକା ଦେଇଛନ୍ତି, ବହୁତ ସୁନ୍ଦର କଥା। ନରକସ୍ତ ଅପି କିଙ୍ଗ ପୁନଃ ତବାଗ୍ରତ, ନରକର ଥିବା ଲୋକ କଣ ଆପଣ ଆଗରେ ଅଛି କି? ନରକର ଲୋକ ଆପଣଙ୍କ ଆଗରେ ନାହିଁ, ସେ ନର୍କରେ ଅଛି, କିନ୍ତୁ ନର୍କରେ ରହିକି ଆପଣଙ୍କ ନାମ ଡାକିଦେଲା ବେଳକୁ ଆପଣ ଉଦ୍ଧାର କରିଦେଉଛନ୍ତି। ମୁଁ ବା ଆପଣଙ୍କ ଆଗରେ ରହିକି ପାଞ୍ଚଟା ଥର ଆପଣ ନାମଟା ଡାକୁଛି, ଆପଣ କେମିତି ଉଦ୍ଧାର କରିବେନି? ନରକସ୍ତ ଅପି କିଙ୍ଗ ପୁନଃ ତମ ଅଗ୍ରତ ଏବ, ମୁଁ ଆପଣଙ୍କ ଆଗରେ ଠିଆ ହେଇଛି, ଆଉ ଏବେ ଶରଣାଗତ, ମୁଁ ଶରଣାଗତ ହେଉଛି। ଆଉ ନୃସିଂହ ପୁରାଣ ଆଣିକି ଯିବ ଗୋସ୍ୱାମୀ, କେତେ ପୁରାଣ ସେ ଜାଣିଥିଲେ କେଉଁଠି କେଉଁ ଶ୍ଳୋକ ଅଛନ୍ତି, ସବୁ ରଚନା କରିଛନ୍ତି। ଯଥା ଯଥା ହରେ ନାମ କୀର୍ତ୍ତିଅନ୍ତି ସ୍ମନାରକା ତଥା ତଥା ହର ଭକ୍ତି ଉଦ୍ବହନ୍ତ ଦିବମ୍ ଯଜୁହୁ। ଯେଉଁଠି ଯେଉଁଠି ପ୍ରଭୁଙ୍କର ନାମ ହବ ସେଇଠି ସେଇଠି ହରିଭକ୍ତି ଉଦିତ ହେଇକି ସେମାନେ ସବୁ ଚାଲିବେ ବୈକୁଣ୍ଠକୁ। ଦୁର୍ବାସ ଜାଣିଛନ୍ତି, କହୁଛନ୍ତି ଆଚ୍ଛା ଯେଉଁଠି ନାମ ହବ ସେଠି ବୈକୁଣ୍ଠକୁ ଲୋକ ଯିବେ, ନର୍କରୁ ଲୋକ ଆସି ଉଠିକି ଆସିକି ବୈକୁଣ୍ଠକୁ ଯାଉଛି। ମୁଁ ବା ଆପଣଙ୍କ ଆଗରେ ଠିଆ ହେଇଛି, ମୁଁ ଶରଣାଗତ ଲୋକ, ମୋର କିନ୍ତୁ ଉଦ୍ଧାର ହବନି? ନିଶ୍ଚିତ ଉଦ୍ଧାର ହବ, କିନ୍ତୁ ଗୋଟିଏ ସର୍ତ୍ତ ରହିଛି, ଯେଉଁ ସର୍ତ୍ତଟିକୁ ଚୈତନ୍ୟ ଭାଗବତରେ ସିଦ୍ଧାନ୍ତ ଦିଆଯାଇଛି, ନାମ ନିଶ୍ଚିତ ସମସ୍ତଙ୍କୁ ଉଦ୍ଧାର କରିବ। ନାମର ଯେଉଁ ଦୟା ଅଛି, ପ୍ରଭୁ ସାକ୍ଷାତ ବି ଦୟା କରିବା ପାଇଁ ସେତିକି କୁଣ୍ଠାବୋଧ କରିବେ। ସେଥିପାଇଁ ଭକ୍ତିବିନୋଦ ଠାକୁର ନାମକୁ ପ୍ରଭୁ ବୋଲି କହିକି ଭଜନ ଗାଇ ଲେଖିଲେ,
ओहे कृष्ण नामाख्यर तुमि सर्व शक्ति धर
ओहे कृष्ण नामाख्यर तुमि सर्व शक्ति धर
जीवेर कल्याण वितरणे
जीवेर कल्याण वितरणे
तोमा बिना भव सिंधु उधारिते नाही बंधु जीवे उद्धारणे
आसिया च जीव उद्धारणे
कृष्ण नाम को भगवान को लेके प्रणाम कर भजन को लिखी ओहे कृष्ण नामाख्यर भगवान कर नाम को गाड़ी पछर लिखा खराब कथा ना ମୁଁ କାହାକୁ ସମାଲୋଚନା କରି କହୁନି ସେଥିପାଇଁ ପୁରୁଣା ବୈଷ୍ଣବମାନେ ଭାରି ରାଗନ୍ ନାମଟାକୁ ଯେଉଁଠି ପାରେ ସେଇଠି ଲେଖିଦେବା ଗୋଟେ ଷ୍ଟିକର ହରେ କୃଷ୍ଣ ମହାମନ୍ତ୍ର ଷ୍ଟିକରଟାକୁ ଗାଡ଼ି ପଛରେ ଲଗେଇଦେବା ଗାଡ଼ିରେ ହରେ କୃଷ୍ଣ ଲେଖିବା ନାଇଁ ଏଠି ବି ମଳ ପଡ଼ୁଥିବ ଏଠି ବି କେତେବେଳେ ପାଦ ବାଜୁଥିବ ଏତେ ଗୋଟେ ଦୃଷ୍ଟି ଭକ୍ତିମାନେ ଠାକୁରଙ୍କର ଓହେ କୃଷ୍ଣ ନାମାକ୍ଷର ତୁମି ସର୍ବଶକ୍ତି ଧର ଜୀବେର କଲ୍ୟାଣ ବିତରଣେ ତୁମା ବିନା ଭବସିନ୍ଧୁ ଉଦ୍ଧାରିତେ ନାଇଁ ବନ୍ଧୁ ଆସିଅଛ ଜୀବ ଉଦ୍ଧାରଣେ ଆପଣଙ୍କ ଛଡ଼ା ଏ ଭବସିନ୍ଧୁ ପାର ହେବା ପାଇଁ ଜୀବର ଆଉ କେହି ବନ୍ଧୁ ନାହାନ୍ତି ଆପଣ ଆସିଛନ୍ତି ଜୀବକୁ ଉଦ୍ଧାରଣ କରିବା ପାଇଁ ଉଦ୍ଧାର କରିବା ପାଇଁ ଆଉ ଜୀବର ଆପଣ କଣ କଲ୍ୟାଣ କରନ୍ତି
ଆଛେ ତାପ ଜୀବେ ଯତ ତୁମି ସବ କରହତ
ଆଛେ ତାପ ଜୀବେ ଯତ
ତାପ ଅଛି ତୁମେ ସବୁ ହତ କରିଦବ ଏକ ବାର ହେଳାଏ ଯଦି ଡାକେ ଏକ ବାର ହେଳାରେ ଡାକିଲା ଆଜ୍ଞା ହେଳାରେ ଯଦି କେହି ଭଗବାନଙ୍କୁ ସେ ମହତ ଦୃଷ୍ଟିରେ ଡାକି ଦଉଛି ତାର ଦୁଃଖ ପଡ଼େ ଏହି ଭାବନାରେ ସେ ରଚନା କରିଛନ୍ତି ଭଗବାନ ସ୍ୱୟଂ ପ୍ରଭୁ ସିଏ ଡାକେ ଯଦି କୋନ ଜନ ହଏ ଦିନ ଅକିଞ୍ଚନ ଡାକିବାର ସର୍ତ୍ତଟାକୁ ରଖିଲେ ଦିନ ଅକିଞ୍ଚନ ହେଇକି ଆଉ ନାହିଁ ଦେଖି ଅନ୍ୟ ପ୍ରତିକାର ଭକ୍ତିମୟ ଠାକୁର ମୁଁ ଦେଖିପାରୁନି ଅନ୍ୟ ପ୍ରତିକାର ଅଛି ଜୀବର ଦୁଃଖ ଚାଲିଯିବ କେବେ ତାର ତାପ ଯିବନି ଯଦି ହରିନାମ ସେ ନ କରେ
ହରେ କୃଷ୍ଣ ରେ କୃଷ୍ଣ 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 ରେ ହରେ ହରେ ରାମ 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 ହରେ ହରେ
ସେଥିପାଇଁ ନାମ କଲାବେଳେ ବହୁତ ସାବଧାନ ହେବାକୁ ପଡ଼ିବ ଜପ କଲାବେଳେ ବିଶେଷ କରି ସଂକୀର୍ତ୍ତନ ତ ଅଲଗା ନାମ ସଂଖ୍ୟାମାଳ ଯେଉଁ କରାଯିବ ବହୁତ ସାବଧାନ ବସିକି ପ୍ରଭୁଙ୍କୁ ପ୍ରାର୍ଥନା କରି ନାମଙ୍କୁ ପ୍ରାର୍ଥନା କରି ଗୁରୁଙ୍କୁ ପ୍ରାର୍ଥନା କରି ବୈଷ୍ଣବମାନଙ୍କୁ ପ୍ରାର୍ଥନା କରି ଗୌର ନିତ୍ୟାନନ୍ଦଙ୍କୁ ପ୍ରାର୍ଥନା କରି ନାମ କରାଇବାକୁ ପଡ଼ିବ ଆଉ ବିଶେଷ ଭାବରେ ନାମ ସମୟରେ କେବେ ବି ଯଦି ବୈଷ୍ଣବ କେହି କିଛି ପଚାରୁଛନ୍ତି ଯେତେ କମ୍ କଥା କହିବା ଦରକାର ଆଉ ନାମ ସମୟରେ ଯଦି ଜପମାଳା ଧରି କେହି ବୈଷ୍ଣବ ଅପରାଧ କରୁଛି ତାର ଅପରାଧ ଶହେ ଗୁଣ ବୋଲି ଅଧିକା ଜାଣିବେ ଅଧିକ ବୋଲି ଜାଣିବେ ଆମେ ତୁଳସୀଙ୍କି ସେ ଶ୍ରୀନିବାସପୁର ପଚାରୁଥିଲେ କହିଲେ କ'ଣ ଚପଲ ମାଡ଼ିକି ଜପ କରିବା ଆପଣ କହୁଛନ୍ତି ମୁଁ ଦେଖ ମୁଁ କହିଲି ମୋତେ ଟିକେ ଭଲ ଲାଗୁନି ବୋଲି ବୈଷ୍ଣବ ମାନେ ବି ପୁରୁଣା ବୈଷ୍ଣବ ମାନେ ବି କୁହନ୍ତି ଆପଣ, ମୁଁ ତାକୁ ପଚାରିଲି, ମୁଁ କହିଲି ବାବା ଆପଣ ଚପଲ ମାଡ଼ିକି ତୁଳସୀକୁ ଛୁଇଁବେ? କହିଲେ ନା, ତୁଳସୀ ତୁଳିଲା ବେଳେ ଦେଇ ଆମେ ଚପଲ ମାଡ଼ିକି ତୁଳୁନେ, ତାହେଲେ ତୁଳସୀ ମାଳିକି ଧରିବା, ଚପଲ ମାଡ଼ିକି କେମିତି ଧରିବା? ଶିଖିଲ ସତ କଥା, ଆମେ ଯେତେ ଭଗବାନଙ୍କ ପ୍ରତି ମହତ, ସମୟ କାଳ ପରିସ୍ଥିତି ଅଛି, ଆଉ ମହତ ବୁଦ୍ଧି ଯେତେ ପ୍ରଭୁଙ୍କ ପ୍ରତି ଆମେ କରିବା, ନାମଙ୍କ ପ୍ରତି ଯେତେ ମହତ ବୁଦ୍ଧି କରିବା, ମହତ ବୁଦ୍ଧି ହିଁ ଫଳ ଦେବ। ପ୍ରଭୁ ମୁଁ ଏଇ ନାମରେ ଉଦ୍ଧାର ପାଇବି। ଭକ୍ତ ବହୁତ ଗୋଟେ ମାନେ କଣ କୁହାଯିବ, ଅତି ଉନ୍ନତ ଶୃଙ୍ଖଳିତ ଜୀବନ, ହାପାଜେଟ ଲାଇଫ ଯାଏ ଇଂଲିଶରେ କୁହାଯାଏ। ଏମିତି ନାହିଁ ଯେ ଯେମିତି ସେମିତି କରିଦେଇ ଯାହା କରିଦେବା ଗୋଟେ, ନାଇଁ ନାଇଁ, ସାଧାରଣ ଲୋକମାନେ ବି ଟିକେ ସକାଳୁ ଉଠି ଗୀତା ଭାଗବତ ପଢିଲା ବେଳକୁ ସେମାନେ ବହୁତ ଧ୍ୟାନରେ ସେ କାମ କରୁଛନ୍ତି, ବହୁତ ଧ୍ୟାନ। ଛୋଟ ପିଲାମାନେ ମୋତେ ପ୍ରଥମ ଦିନ, ପ୍ରଥମ ମୁଁ ଯାଇଛି ଟିଏସ୍କେ, ମୋତେ ଗୋଟେ ଛୋଟ ପିଲା ବାଧା ସୃଷ୍ଟି କରିଦେଲା। ମୁଁ ଜାଣିନି, ଆମର ତ ସମସ୍ତେ ଚପଲ ମାଡ଼ନ୍ତି, ମୁଁ ଚପଲ ମାଡ଼ିକି ଯେଉଁଠି ଆମର ଗୀତା ପ୍ରବଚନ ହେଉଛି କ'ଣ ବାଲୁଗାର ହାଇସ୍କୁଲରେ ରହିଛି, ସେ ପଢ଼ିବାକୁ ଆସିଲେଣି। କହିଲା ବାବା ଠାକୁରଙ୍କର ନାମ କରୁଛନ୍ତି ଜପ ଜୋତା ମାଡ଼ିକି। ମୋ ମୁଣ୍ଡରେ ଗୋଟେ ଷ୍ଟ୍ରାଇକ୍ ହେଲା, ଛୋଟଟା ଛୋଟ ପିଲାଟା ବି ଭାରତ ଓଡ଼ିଶା ଭୂମିରେ ଏମିତି କହିଦେଉଛି, ମୁଁ ନା ଆଉ ଜୀବନ ଚପଲ ମାଡ଼ା ହେବ ଛାଡ଼, ଛୋଟ ପିଲାଟା ବି କହିଦେଉଛି ଏ ଜିନିଷ ଭଗବାନଙ୍କର ମାଳେ। ଆମେ ତ ସ୍ୱତନ୍ତ୍ର ସ୍ୱତନ୍ତ୍ର ସ୍ୱୟଂ ଦେଖିବା ଦେଉଛେ, ତୁଳସୀ ନେଉଛେ, ଯେତେ ମହତ ବୁଦ୍ଧି କରିବେ ଭକ୍ତିନ ଠାକୁର କହୁଛନ୍ତି ଆପଣଙ୍କ ବିନା କେହି ଉଦ୍ଧାର କରିପାରିବେନି। ତବ ସ୍ୱଳ୍ପ ସ୍ଫୁର୍ତ୍ତି ପାଏ ଉଗ୍ର ତାପ ଦୂରେ ଯାଏ,
ତବ ସ୍ୱଳ୍ପ ସ୍ଫୁର୍ତ୍ତି ପାଏ।
ସ୍ୱଳ୍ପ ସ୍ଫୁର୍ତ୍ତି ପାଏ ଉଗ୍ରତା ଆପ ଦୂର ଯାଏ। ଇଏ ନାମ ମହିମାଟା ଜାଣିଛନ୍ତି ବୋଲି କିଏ ଦୁର୍ବାସା ସେ କଥା କହୁଛନ୍ତି ନା, ମୁଚ୍ୟତେ ଯତ୍ନା ଆମି ଉଦିତ ନର କପି, ନର୍କରୁ ଲୋକ ଉଦ୍ଧାର ପାଇଯିବେ, ନାମର ମହିମା ଜାଣିଛନ୍ତି। ତବ ସ୍ୱଳ୍ପ ସ୍ଫୁର୍ତ୍ତି ପାଏ, ମୁଁ ପାଞ୍ଚଟି ବିଶେଷଣ ଡାକିଲିଣି, ମୁଁ ଶରଣାଗତ ଆପଣଙ୍କ ଆଗରେ, ନର୍କରେ ଥିବା ଲୋକ ଡାକି ଉଦ୍ଧାର ପାଇଯାଉଛି, ମୁଁ କାହିଁକି ଉଦ୍ଧାର ନ ପାଇବି? ଏଇ ଜାଣିଛନ୍ତି ନାମ ତତ୍ତ୍ୱ, ଉଗ୍ରତାପ ଦୂର ଯାଏ, ଲିଙ୍ଗ ଭଙ୍ଗ ହୟ ଅନାୟାସେ, ଲିଙ୍ଗ ଭଙ୍ଗ ହ ବିରଜାର ଗଲାବେଳେ ଲିଙ୍ଗ ଆଉ କିଛି ରହିବେନି, ଲିଙ୍ଗଟା ବର୍ତ୍ତମାନ ଆମେ ପୁରୁଷ ଲିଙ୍ଗରେ ଅଛି, କିଏ ସ୍ତ୍ରୀ ଲିଙ୍ଗରେ ଅଛି, ପୁଣି କିଏ ସ୍ତ୍ରୀ ହବ, କିଏ ଲିଙ୍ଗ ସବୁବେଳେ ଚେଞ୍ଜ ଚାଲିଛି, ଲିଙ୍ଗ ଭଙ୍ଗ ହେଇଗଲା। ସ୍ୱର୍ଗରେ ବି ଲିଙ୍ଗ, ପୁରୁଷ ନାରୀ ଉର୍ବଶୀ ଅପ୍ସରା ଏସବୁ ଅଛନ୍ତି ନା, ସବୁ ବୈକୁଣ୍ଠରେ ଲିଙ୍ଗ ଭଙ୍ଗ ହେଇଛି, ବୈକୁଣ୍ଠ ଯିବା ପୂର୍ବରୁ ସେଠି କେବଳ ଆତ୍ମାଭିମାନ, କେବଳ ଆତ୍ମାଭିମାନ କହିବା, ସେଠି ତ ପୁରୁଷ ଅଛନ୍ତି, ସେଠି ଗୋପୀମାନେ ଅଛନ୍ତି, ସେଠି ଏଠି ଲିଙ୍ଗ ଅଭିମାନ ଅଛି, ଆତ୍ମାର କୌଣସି ଅଭିମାନ ନାହିଁ, ଆତ୍ମା ହଉଛି ପରମାତ୍ମାଙ୍କର ଦାସ, ସେଠି ଅଭିମାନ ଟୋଟାଲ ନାହିଁ। ଅଭିମାନ ଆମକୁ ଖାଉଛି ନା ସଂସାରରେ, ଆଉ ପ୍ରଭୁପାଦ ତାଙ୍କ ଲେକ୍ଚର ଗୋଟେ ବଢ଼ିଆ କଥା କୁହନ୍ତି, ସମସ୍ତେ ଏଠି ପୁରୁଷ, ଏଠି କେହି ସ୍ତ୍ରୀ ନାହାନ୍ତି, ଆଶ୍ଚର୍ଯ୍ୟ କଥା, ସମସ୍ତେ ପୁରୁଷ। କହିଲେ ପରମାତ୍ମା ଯଦି ପୁରୁଷ ହେଲେ ଆତ୍ମା ପୁରୁଷର ଅଂଶ ନା, ତେଣୁ ଆତ୍ମାର ଧର୍ମ ହେଲା ପୁରୁଷ, ସେ ଯେଉଁ ଲିଙ୍ଗରେ ରହୁ ସେ ଧର୍ମଟା ପ୍ରକାଶ ପାଉଛି ନା କେମିତି, ଏଇଟା ସବୁ ଅନୁଭବ କୋଉ ଶାସ୍ତ୍ର ନାହିଁ, ଏଇଟା ମହତଙ୍କର ଶୁଦ୍ଧଭଙ୍କର ଅନୁଭବ, ଏ ଅନୁଭବ ଆଜି ବିଶ୍ୱକୁ ଚକ୍ଷୁ ଖୋଲିଲା, ଏଇ ଅନୁଭବ ଆଜି ମ୍ଳେଚ୍ଛ ଯବନ ମାନଙ୍କୁ କୃଷ୍ଣ ଭକ୍ତି ଗଣିଲା, ଅନୁଭବରେ ସେ କହିଛନ୍ତି, ଅନୁଭବ ବିଜ୍ଞାନ କାମ କରେ, ଶାସ୍ତ୍ର କିଏ ନ ଜାଣିଛନ୍ତି, ସେ ଅନୁଭବ କରିଛନ୍ତି ଜୀବନରେ, ଜାଣିଛନ୍ତି ଭଗବାନ ତାଙ୍କୁ ଚଳେଇଛନ୍ତି। ସେ କହିଲେ ଏଠି ସମସ୍ତେ ପୁରୁଷ ନା, କେମିତି ପୁରୁଷ ନା, ସ୍ତ୍ରୀ ବି ଏଠି ପୁରୁଷ, ପୁରୁଷ ବି ଏଠି ପୁରୁଷ, ସମସ୍ତଙ୍କର ପୁରୁଷ ଅଭିମାନ ଅଛି ନା, ଆତ୍ମାଟା ଯଦି ତା ଶରୀର ଭିତରେ ଅଛି ଆତ୍ମାର ଅଭିମାନଟା ରହିବ ନା ନାହିଁ? ଆତ୍ମାର ଅଭିମାନ କଣ? ସେ ପରମାତ୍ମା କଣ? ସେ ମୋ ପୁରୁଷ ନା କେମିତି ପୁରୁଷ? ସେ ଗୋଟେ ସୁନ୍ଦର ଉଦାହରଣ ଦିଅନ୍ତି କଣ ହଉଛି ରାଜ, ପୁରୁଷ ଚାହୁଁଛି ସ୍ତ୍ରୀକୁ ଭୋଗ କରିବା ପାଇଁ, ଯାହାର ଭୋଗ ଶକ୍ତି ରହିଲା ସେ ପୁରୁଷ ନା? ଉପଭୋକ୍ତା ଅନୁମନ୍ତା, ଭଗବାନ କହିଲେ ମୁଁ ଉପଭୋକ୍ତା, କିନ୍ତୁ ପୁରୁଷ କହୁଛି ମୁଁ ଭୋଗ କରିବି ସ୍ତ୍ରୀକୁ, ତାହେଲେ ସେ କଣ ହେଲା? ପୁରୁଷ। ଆଉ ସ୍ତ୍ରୀ କଣ କହୁଛି? ନା ମୁଁ ବି ଭୋଗ କରିବି ପୁରୁଷକୁ, ସଂସାରଟା ହିତ ପାଇଁ ନା, ଉଭୟ ଉଭୟର ଭୋଗ ପାଇଁ ତ ସାର୍। ସ୍ତ୍ରୀ ବି କହୁଛି ମୁଁ ଭୋଗ କରିବି ପୁରୁଷକୁ, ସେ କଣ ଭୋଗ କରୁନି? ତାର ମେଣ୍ଟାଲିଟି ଉଭୟଙ୍କର, ପ୍ରଭୁପାଦ କହିଲେ ଉଭୟଙ୍କର ମେଣ୍ଟାଲିଟି ହେଲା ପୁରୁଷ ମେଣ୍ଟାଲିଟି, କହିଲେ ଏଟା ହଉଛି ଫଲ୍ସ ପୁରୁଷ। ପ୍ରଭୁପାଦ କହୁଛନ୍ତି ଇଂଲିଶରେ କୁହନ୍ତି ଫଲ୍ସ ଆଇଡେଣ୍ଟିଟି, ସେ କହିବେ ସାଙ୍ଗ ସାଙ୍ଗ ଶ୍ଳୋକ ଆଇଦେବେ ଦିବ୍ୟମ ପରମ ବ୍ରହ୍ମମ, ସେ ଯେମିତି ଗମ୍ଭୀର କଣ୍ଠରେ ଆମେ ହଉଛୁ ଫଲ୍ସ ପୁରୁଷ ଆରମ୍ଭ କରିଦେବେ, ପରମ ବ୍ରହ୍ମମ ପରମ ଧାମମ ପବିତ୍ର ପରମମ ଭବାନ ପୁରୁଷମ ଶାଶ୍ୱତମ, ଉଚ୍ଚା କରି କହିବେ ଏଇଟା ପୁରୁଷମ ଶାଶ୍ୱତମ। କୃଷ୍ଣ ହଉଛନ୍ତି ଅରିଜିନାଲ ପୁରୁଷ, ଶାଶ୍ୱତ ପୁରୁଷ, ଆମେ ଫଲ୍ସ ପୁରୁଷ। ସାଙ୍ଗ ସାଙ୍ଗ ପ୍ରମାଣ ଦେଇଦେବେ, ଏଭଳି କିଛି କହିପାରିବ ସଂସାର ଅନୁଭବ ଲିଙ୍ଗଭଙ୍ଗଟା ହେଇଯିବ। ଆଉ ଆପଣ ଲିଙ୍ଗଭଙ୍ଗ କରିଦେଇକି ଆପଣଙ୍କର ନାମ ନର୍କରୁ ଆଣିକି ଲିଙ୍ଗଭଙ୍ଗ କରିକି ଏତେ ବଡ଼ କାମ କରିପାରୁଛି, ମୁଁ ଆପଣଙ୍କ ସାକ୍ଷାତ ଆପଣଙ୍କ ଆଗରେ ଠିଆ ହେଇଛି, ଶରଣାଗତ ଆପଣଙ୍କୁ ଦର୍ଶନ କଲେଣି, ଆପଣଙ୍କ ନାମ ଡାକୁଛି, ଆପଣ ଏତିକି କରିପାରିବେନି? ଚାଲବାଜି କରିକି ଏ କଥାଟା କହିବା କଥା କିରେ, ଯେତେବେଳେ ଭକ୍ତଙ୍କ ପାଖ ଅଭିଶାପ ଦେଲୁ, ଭଗବାନଙ୍କୁ ପଚାରିଲୁ, ଭଗବାନଙ୍କ ନାମଟା ନେଲୁ, ଭଗବାନଙ୍କର ନାମ ସେତେବେଳେ କାମ କରିବେନି, ଭକ୍ତର ନାମଟା କାମ କରିବ। ଯଦି ବାଟରେ ଆସିଲା ବେଳେ ଅମ୍ବରୀଷ ଅମ୍ବରୀଷ ଡାକିଥାନ୍ତୁ ବି ଠିକ ଭଗବାନଙ୍କର କହିବାର ଭାବ ଏଭଳି, ଯଦି ଅମ୍ବରୀଷ ଅମ୍ବରୀଷ ଡାକିଥାନ୍ତୁ ବି ହୁଏତ ସୁଦର୍ଶନ ଚକ୍ର ଟିକେ କମ୍ ତାପ ଦେଇକି ତ ରକ୍ଷା କରିଥାନ୍ତୁ, ମୋତେ ଡାକିଲେ କ'ଣ ହବ ହେଇପାରିବ? ନାମ କରିବା ଲୋକ ଯଦି ଦାସକୁ ନିନ୍ଦା କରନ୍ତି ସେ ନାମ ତାଙ୍କୁ ମାରିବ, ଚୈତନ୍ୟ ଭାଗବତର ସିଦ୍ଧାନ୍ତ, କାରଣ ସିଏ ଭକ୍ତିପଥକୁ ଚାଲି ଆସିଛି, ଭକ୍ତିପଥକୁ ଯେତେବେଳେ ଆସିଗଲା ତାକୁ ତ ଆଉ କିଛି ତାର କର୍ମଫଳଟା ସିନା ଭୋଗିବ, ଆଉ କର୍ମଫଳ ଯାଇ ଖଣ୍ଡନ ହବା କଥା। ବୈଷ୍ଣବ ଅପରାଧଟା କରିଦେଲା ମାନେ ତା ବୁଦ୍ଧିଟା ଓଲଟା ହବ, ସବୁବେଳେ ଓଲଟା ଆଡ଼କୁ ଯିବ, ବିଶ୍ୱ ଆଡ଼କୁ ଯିବ। ଯେ ଆମର ଦାସେ ରସ କୃତ ନିନ୍ଦା କରେ, ଯେ ଆମର ଦାସେ ରସ କୃତ ନିନ୍ଦା କରେ, ମୋର ନାମ କଳ୍ପ ତରୁ ତାହାରେ ସଙ୍ଗାରେ, ମୋର ନାମ ସର୍ବମହାପ୍ରାୟଶ୍ଚିତ ଯେ କୃଷ୍ଣର ନାମ, ସର୍ବମହାପ୍ରାୟଶ୍ଚିତ ଯେ କୃଷ୍ଣର ନାମ, ବୈଷ୍ଣବାପ ରାଧେ ସେଇ ନାମୀ ଲାଇ ପ୍ରାଣ, ବୈଷ୍ଣବାପ ପଦ୍ମ ପୁରାଣ ତେ ପରମ ବଚନ, ପଦ୍ମ ପୁରାଣ ତେ ପରମ ବଚନ, ପ୍ରେମ ଭକ୍ତି ହୟ ଇହା କରିଲେ ପାଳନ, ପ୍ରେମ ଭକ୍ତି ମହାପ୍ରଭୁ ଏ କଥା କହୁଛନ୍ତି। ବହୁତ ସୁନ୍ଦର ଶିକ୍ଷା ଚୈତନ୍ୟ ଭାଗବତ, ବହୁତ ଜୀବନ ସାରାକୁ ଆଲୋଚନା କରିବା, ମୁଣ୍ଡକୁ ସବୁବେଳେ ଚକଳା ଛୁଆକୁ ଡେଲି କହିବାକୁ ପଡିବ ଏ କରେଣ୍ଟରେ ହାତ ମାର, ନିଆଁରେ ହାତ ମାରନି, ଚକଲାଟା ଯେତେ କହୁଥିବେ ସେ ତା ମନ ହଉଥିବ ଆଉ ଟିକେ ମାରିକି ଦେଖିବା, ଆଉ ଟିକେ ମାରିକି ଦେଖିବା, କିନ୍ତୁ କହିବା ଭିତରେ ଯୋଉ କଷ୍ଟଟା ପାଉଥିବ ନା, ଅନୁଭବ ମା ତ ମତେ କହିଥିଲା ଏଇଟା, ସେ ଅନୁଭବଟା ତାକୁ ଫେରେଇବ ସେ ନିନ୍ଦ୍ୟ କର୍ମରୁ। ଆମକୁ ବାରମ୍ବାର ଏ କଥାଟା ଶୁଣିଲା ପରେ ମୁଁ ବି ନିଜେ ମୋର କହିବା ଲୋକ ବି ସତର୍କ ହେବି, ଶୁଣିବା ଲୋକ ବି ସତର୍କ, ବାରମ୍ବାର ଶୁଣିବ, ବାରମ୍ବାର ତା ମାଇଣ୍ଡ ତାକୁ ଷ୍ଟ୍ରାଇକ୍ କରିବ, ଏ କହିଦେଇକି ଚାଲିଲୁ ଗଡ଼ଗଡ଼ ହେଇକି ଭଜନ କରୁଛୁ ନା, ତ ଭଜନ ତ ଚାଲିଗଲା, ବାରମ୍ବାର ଶୁଣିବାକୁ ପଡିବ, ବାରମ୍ବାର ଏଇଟା କହିବାକୁ ପଡିବ, କହିବା ଶୁଣିବା କହିବା ଶୁଣିବା, ଦେଲେ ଚକଲା ଛୁଆ ଭଳିଆ ଯେତେବେଳେ ସକ୍ ମାରିବ ସେତେବେଳେ ଜାଣିପାରିବି ଆଉ ଏ କର୍ମ କରିବି। ଶାସ୍ତ୍ର ବା ମା ମା ନୁହେଁ, ମା ଠାରୁ କୋଟି ବାତ୍ସଲ୍ୟର ଦୟା ପ୍ରଭୁ ଶାସ୍ତ୍ରଙ୍କର ଅଛି। ଶାସ୍ତ୍ର ଯଦି ପ୍ରଭୁ ଏଗୁଡ଼ିକ ରଚନା ନ ହେଇଥାନ୍ତା ଆମର କଣ ଅବସ୍ଥା ହେଇଥାନ୍ତା କୁହନ୍ତୁ। ମହାନ୍ ତ ସାଧୁ ଯିଏ ନିତ୍ୟ ଆଚାର୍ଯ୍ୟ, ତାଙ୍କର ତ ସଂଜ୍ଞା ଆମେ ପାଇବାନି, ସବୁବେଳେ ସେ ଆସିବେ କିଛି ଉପଦେଶ ଦେବେ ଚାଲିଯିବେ, ସଂସାର ଲୋକ ତାର କେତେ ବୁଦ୍ଧି ଅଛି, ଯଦି ଧରିବ ଧରିବ ନା ପଳେଇଯିବ। ଆଉ ତାକୁ ଶୁଣିବା, ତାକୁ ଜୀବନରେ କାର୍ଯ୍ୟରେ ଲଗେଇବା, ପୁଣି ଭାୟା ମିଡିଆ ଦ୍ୱାରା ଏଇ ଯେଉଁ କ'ଣ ଟେପ୍ ରେକର୍ଡ ଆଇପଡ଼, ଏଥିରେ ଗୁରୁଦେବ କୁହନ୍ତି ଏଥିରେ ଶବ୍ଦ ବ୍ରହ୍ମଟା ଅବତରଣ କରିବନି, ଏଥିରେ ତୁମେ ହେଲ୍ପ ହବ, ତୁମେ ରିମାଇଣ୍ଡ କରିପାରିବ, ଯେ ଶୁଣିଥିବାଟା ରିମାଇଣ୍ଡ କରିପାରିବ। କିନ୍ତୁ ଯେଉଁମାନେ ଡାଇରେକ୍ଟ ବସିକି ଶୁଣୁନାହାନ୍ତି, କ୍ୟାସେଟ୍ରେ ଶୁଣୁଛନ୍ତି, ସେମାନେ ଭାବଟାକୁ ବୁଝିପାରିବେନି, ଶବ୍ଦ ବ୍ରହ୍ମର ଏଇଟା ଯିବନି ସେଠି, କେବଳ ସେ ଜାଣିବେ କିଛି ସତର୍କ ହେଇଯିବେ, କୃପାଟା ସେଠି ସାଧୁଙ୍କର କୃପାଟା ସେଠି ଯିବନି। ପ୍ରାୟ ଆଜିକାଲି ପ୍ରବଚନ ଶୁଣାଯାଉଛି, ବହୁତ ଲୋକ ପ୍ରବଚନ ଶୁଣିବା ପାଇଁ ପ୍ରବଚନ ଶୁଣିକି, ବର୍ତ୍ତମାନ ପ୍ରବଚକମାନଙ୍କର ମେଣ୍ଟାଲିଟି ମୋତେ ବହୁତ ସୁନ୍ଦର ଲାଗିଲା, ସେ ସାଧୁ କହୁଥିଲେ କଥାଟା, ପ୍ରବଚକମାନଙ୍କର ମେଣ୍ଟାଲିଟି ଏଇଆ, ଆମେ ଯାହା କହୁଛୁ ଏଇଟା ଅନ୍ୟମାନଙ୍କ ପାଇଁ, ମୋ ପାଇଁ କିଛି ନାହିଁ, ମୁଁ ଯେହେତୁ ଆସନରେ ଉଚ୍ଚ ଆସନରେ ବସିଛି, ମୁଁ ଯାହା କହିବି ସମସ୍ତେ ମାନନ୍ତୁ। ମନକୁ ପଚାରେ ତୁ ମାନୁଛୁ କି ବାପା, ନିଜେ ମାନିବା, ପ୍ରବଚନ ନିଜ ପାଇଁ ଅନ୍ୟ ପାଇଁ ନୁହେଁ, ନିଜ ପାଇଁ, ସେଥିପାଇଁ ସମସ୍ତେ କାନରେ ଶୁଣିବେ, ଓ ଏଇ କଥାଟା ଭଲ କଥା, ଏଇଟାକୁ ମୁଁ କହିବି, କିରେ ଏଟାକୁ କହିକି ସେ ଲୋକଙ୍କର ମନଟା ଖୁସି କରିଦେବୁ, ଲୋକ ତତେ କ'ଣ ଦେବେ, ତୋ ମନ କ'ଣ ହବ, ପାଳନ କରିବାକୁ ପଡ଼ିବ, ପ୍ରବଚନ ଜୀବନରେ ଆଚରଣ କରିବାକୁ ପଡ଼ିବ। ସେଥିପାଇଁ ଏସବୁ ତତ୍ତ୍ୱ ଜାଣିଲା ପରେ ଆଉ କଥା କହିବା ପାଇଁ ଖୋଲା କଥା ମୋର ବିଲକୁଲ ଇଚ୍ଛା ନାହିଁ, କେମିତି ପାଳନ କରିବା ଜୀବନରେ, ଗୋଟିଏ ଜିନିଷକୁ ପାଳନ କରିବା, ବହୁ ବୈଷ୍ଣବ ବୈଷ୍ଣବତ୍ଵ ତ ବହୁ ଜିନିଷ, ଆଉ ଉପର ଉପର କଥା ଭାସିବା କଥା କହିଲେ ଭାସିବା କଥା ନାହିଁ, ଭାସିବା କଥା ସବୁ ଭଲ, ଚାଣ ହରେ କୃଷ୍ଣ ଆଣେ ବି ହାପି ପ୍ରସାଦ ବା ଭଲ ମଠ ରହିଲେ ହାପି, ହଁ ଭଲ କଥା, ସମସ୍ତେ ତାଳି ମାରିବା ଭଲ କଥା, କହିବା ଲୋକର ମୁଣ୍ଡର ଚିନ୍ତା ଆସିବନି, ଶୁଣିବା ଲୋକ ମୁଣ୍ଡର ଚିନ୍ତା ଆସିବ, ଭିତର କଥାଟା ପଢି ଯେତେବେଳେ ଅନୁଭବ କରାହଉଛି, ପଢିଲା ବେଳେ ଶୁଳବିଦ୍ଧ ଭଳିଆ ଲାଗୁଛି, ଏ କଥା କ'ଣ କୁଆଡ଼େ କୁଆଡ଼େ କଲେ ଶିକ୍ଷା, ଆମେ କ'ଣ କହିବୁ, କ'ଣ କହିବା ଯେ ଜିନିଷକୁ, ନିଜର ତ ଏଗୁଡ଼ାକ ସବୁ ନାହିଁ ଆମ ଜୀବନରେ। ସର୍ବମହାପ୍ରାୟଶ୍ଚିତ ଯେ ପ୍ରଭୁର ନାମ, ଏ ସର୍ବମହାପ୍ରାୟଶ୍ଚିତ ଯେ କୃଷ୍ଣର ନାମ, ବୈଷ୍ଣବ ଅପରାଧ ସେ ନ ମିଳେ ତ୍ରାଣ। ଆଉ ଯେଉଁ ନାମ କଳ୍ପତରୁ ଯେ ଆମର ସକୃତ ଦାସରେ ନିନ୍ଦା କରେ, ମୋର ନାମ କଳ୍ପତରୁ ତାହାର ସଂଜ୍ଞା, ମୋ ନାମ ହେଉଛି କଳ୍ପତରୁ, କିନ୍ତୁ ସେ କେବଳ କଳ୍ପତରୁ ଓଲଟା ହେଇଯିବେ ଯେତେବେଳେ ସେ ସଂହାରିବେ ଯେ ବୈଷ୍ଣବ ଅପରାଧ କରିବେ, ନାମ କେମିତି ମାରିବେ, ନାମ ତ ଦୟାମୟ, ନାମ ଏମିତି କରିବେ ଯେତିକି ଅଧିକା ନାମ ଆପଣ କରିବେ ବୈଷ୍ଣବ ଅପରାଧ ପରେ। କିଏ କିଏ ପ୍ରଶ୍ନ କରନ୍ତି, ବୈଷ୍ଣବ ଅପରାଧ କରିବା ଲୋକ ତ ଆମେ ଦେଖୁଛୁ ସେ ମଠରେ ରହୁଛନ୍ତି, ତାଙ୍କର ଭଲ ପୋଷ୍ଟ ପାୱାର ବି ଅଛି, ସବୁକିଛି ଅଛି, ଏହାର ସମାଧାନ ଆପଣ ଶୁଣିବେ ବିଶ୍ୱନାଥ ଚକ୍ର ଠାକୁର ଦେଉଛନ୍ତି, ଦକ୍ଷ ଯଜ୍ଞ ଯେତେବେଳେ ହବ ଶିବଜୀଙ୍କର ମହିମାରେ କହିବେ, ବୈଷ୍ଣବ ଅପରାଧ ବହୁତ ଉପରକୁ ବୁଢ଼ି ବୁଢ଼ିକା ଯିବ, ମା ବେଙ୍ଗର ପେଟ ଫାଟିଲା, ବୈଷ୍ଣବ ପ୍ରତି ପେଟକୁ ଫଟେଇବେ କୃଷ୍ଣ, ମା ବେଙ୍ଗ ଦେଖେଇବ ନା, ସବୁ ତାର ଐଶ୍ୱର୍ଯ୍ୟ ଫୈଶ୍ୱର୍ଯ୍ୟ ସବୁ ମିଳିବ, ପାୱାର ପୋଷ୍ଟ ସବ ବଢି ବଢି ଚାଲିବ, କମିବନି କିଛି, ଇଏ ବି ଅଛି, ଏ ସବୁ ସିଦ୍ଧାନ୍ତ ଚକ୍ରଦୀପାଦଙ୍କର ସିଦ୍ଧାନ୍ତ, ଯିଏ ଭାଗବତ ଜୀବନ ସାରା ତାର ଥରେ ଦି ସିଦ୍ଧାନ୍ତ ଜାଣିଦେଲା ତାର ଜୀବନ ଧନ୍ୟ, ଯାଉ ମୁଁ ଭଗବାନ ଭଗବାନଙ୍କର ନ ପାଇଁ ଟିକେ ଜାଣିଲି ତ ବୈଷ୍ଣବ ତତ୍ତ୍ୱ କ'ଣ, ଏତେ ସବୁ ସବ ତର୍ଜମା କରି ରଚନା କରିଛନ୍ତି ଭଗବାନଙ୍କ, ଭଗବାନ ଲେଖିଛନ୍ତି ତାଙ୍କ ଦ୍ୱାରା। ପଦ୍ମପୁରାଣ ତ ଏଇ ପରମ ବଚନ, ପ୍ରେମ ଭକ୍ତି ହୁଏ ଯାହା କରିଲି ପାଳନ, ପ୍ରେମ ଭକ୍ତି କେବଳ ହବ ଏଇ ପଦ୍ମପୁରାଣର ପରମ ବଚନଟାକୁ ପାଳନ କଲେ, ସେଥିପାଇଁ ଭଗବାନ ମନା କରିଦେଲେ, ଆପଣଙ୍କ ନାମଟା ଏତେ ଦୟା କରିବ, ଆପଣ ଟିକେ ମୋତେ କ'ଣ ଦୟା କରିବେନି ସାକ୍ଷାତରେ, ଦୁର୍ବାସ କହିଲେ ଦେଖ ଶୁଣ ଦୁର୍ବାସ, ତୁମେ ତ ତୁମର କଥା କହିଦେଲ ନା, ମୋ ନାମର କଥା କହିଲ, ବହୁତ ବଡ଼େଇ କରିକି କହିଲ, ମୋର ଗୋଟେ ସ୍ୱଭାବ ଅଛି, ପ୍ରଥମ ଥର ପାଇଁ ଭଗବାନ ଆଜି ଶରଣାଗତ ହେଇଥିବା ସଂସାରର ଜଣେ ନୈଷ୍ଠିକ ବ୍ରହ୍ମଚାରୀ ଆଜି ଶରଣାଗତ ବତ୍ସଳ ଯିଏ ଫେରେଇ ଦେଉଛନ୍ତି, ଯାଅ ଯାଅ ବୈକୁଣ୍ଠରେ ସ୍ଥାନ ନାହିଁ ତୁମର, ମୁଁ ଶରଣାଗତ ରକ୍ଷା କରିପାରିବିନି। ଏ ଛଅଟି ଶ୍ଳୋକରେ ଆଜି ହିଁ ଆଲୋଚନା ଦେଖିବା ଯାଉଛନ୍ତି, ଠିକ କାଲିକି ସରିଯିବେ, କହିଲେ ତ ବହୁତ ଯିବ, ଭାଗବତ ପୁରାଣୀ ଲଗେଇଲେ ଚୈତନ୍ୟ ଭାଗବତ ଚୈତନ୍ୟ ବହୁତ ଦିନ ଯିବ, ସବୁ ବିଷୟ କହିବା ପାଇଁ ଆମେ ସମର୍ଥ ବି ନାହିଁ। ଶ୍ରୀ ଭଗବାନ ଉବାଚ ଜୀବ ଗୋସ୍ୱାମୀ କ୍ରମ ସନ୍ଦର୍ଭରେ ଆଗେ ରଚନା କରୁଛନ୍ତି, ଆତ୍ମନାମ ସର୍ବଥା ଭକ୍ତ ବସୋତ୍ତମ ସ୍ଥାପୟତି ଇତି ଷଡ଼ବୀ। ମୋ ସ୍ୱଭାବ ତୁମେ ମନେ ରଖ, ମୁଁ ସର୍ବଦା ଭକ୍ତର ବସ ହେଇକି ରହିଛି, ମୁଁ କେବେ ମୋ ସ୍ୱଭାବକୁ ଛାଡ଼ିପାରିବିନି। ଏଇଟାକୁ କହିବାକୁ ଯାଇକି ଛଅଟି ଶ୍ଳୋକ କହିବି ବର୍ତ୍ତମାନ। ଯୁକ୍ତି ଚାଲିବ ଭଗବାନ ଆଉ ଦୁର୍ବାସାଙ୍କରେ, ତୁମେ କାହିଁକି ଏତେ ଭକ୍ତକୁ ଭଲ ପାଅ, ତୁମେ କାହିଁକି ତୁମ ସ୍ୱଭାବକୁ ଛାଡ଼ିବନି, ମୋର କ'ଣ ଦୋଷ ଅଛି, ସବୁ ପଚାରିବେ। ଭଗବାନ ଭକ୍ତର ମହିମାକୁ ବଢ଼େଇ କହିବେ। ବିଶ୍ୱନାଥ ଚକଠାରୁ ଟୀକା ରଚନା କରିଛନ୍ତି, ଶ୍ରୀ ଭଗବାନ ଉବାଚ ଅହଂ ଭକ୍ତ ପରାଧୀନ ହିଉ ସ୍ୱତନ୍ତ୍ର ସାଧୁ ବିଗ୍ରସ୍ତ ହୃଦୟ ଭକ୍ତ ଭକ୍ତେଇ ଭକ୍ତ ଜନପ୍ରିୟ। ସମ୍ବୋଧନ କଣ ରହିଲା, ଦିଜ ଦୁର୍ବାସା କହିଲେନି କି ମୁନି କହିଲେନି, ହେ ଦିଜ ବଂଶଧର ସ୍ୱାମୀ ତାଙ୍କ ଟିକାରେ କଣ ଲେଖୁଛନ୍ତି, ଦିଜ ଦିଜ ଇବ ପଶ୍ଚାତ ବୁଦ୍ଧିତ୍ୱ ମାହ, ବ୍ରାହ୍ମଣ ମାନଙ୍କର ପଛରେ ବୁଦ୍ଧି ହୁଏ। ବଂଶଧର ସ୍ୱାମୀ ସବୁ ଚକ୍ର ଟିକା ଲେଖନ୍ତି, ଆଉ ମଝିରେ ମଝିରେ ତାଙ୍କର ସେ ବଡ ପୁରାଣରୁ ସବୁ ଉଦ୍ଧାର କରି କୁହନ୍ତି ନା, ବ୍ରାହ୍ମଣ ମାନଙ୍କର ପଛରେ ବୁଦ୍ଧି ହୁଏ ବୋଲି କେଉଁଠି ଆସିଲା ନା, ପରଶୁରାମ ତାଙ୍କୁ ଅଭିଶାପ ଦେଇଛନ୍ତି, ମୁଁ ଜାଣିନି ସେ ଘଟଣା କିନ୍ତୁ ଲେଖିଛନ୍ତି। ପରଶୁରାମ ସେ ସାପେ ନ, ପରଶୁରାମ କଣ ସାପ ଦେଇଥିଲେ ନା, ପଶ୍ଚାତ ଧି ବ୍ରାହ୍ମଣ ଅଭବତ, ବ୍ରାହ୍ମଣ ମାନଙ୍କର ପଛରେ ବୁଦ୍ଧି ହଉ, ସେ ଆଣିକି ଲେଖିଛନ୍ତି। ଇତି ପୁରାଣାନ୍ତର ଉକ୍ତେ, ପୁରାଣରେ କୁହାଯାଇଛି, ଭଗବାନ କହୁଛନ୍ତି, ଏ ଦିଜ ବ୍ରାହ୍ମଣ ବୋଲି କହିଲେନି, ବ୍ରାହ୍ମଣ ବୋଲି କହିଲେନି, ମୁନି ବୋଲି କହିଲେନି, କହିଲେ ହେ ଦିଜ ମୋ ସ୍ୱଭାବ ତୁମେ ଶୁଣିବ, ଅହଂ ଭକ୍ତ ପରାଧୀନ, ମୋ ଭକ୍ତର ପରାଧୀନ। ବିଶ୍ୱନାଥ ଠାକୁର ଲେଖୁଛନ୍ତି, ଯତ୍ ମତ ଅଧୀନତ୍ୱେନମ ଅସତତ୍ତ୍ୱାତ୍ ବ୍ରହ୍ମା ରୁଦ୍ରାଦୟ ସ୍ତ୍ୱାଂ ତାତୃ ନ ଶକ୍ନନ୍ତି ତଥୈବ ଅହମପି ପରାଧୀନ ତ୍ୱାଂ ତାତୃ ନ ଶକ୍ନମି ଇତି ଭାବ। ମୋର ଅଧୀନ ଭଳି, ମୋର ଅଧୀନ ହେତୁ ବ୍ରହ୍ମା ଶିବ ଯେଭଳି ତତେ ତ୍ରାଣ କରିପାରିଲେନି, ପରାଧୀନ ହେତୁ ମୋର ବି ପରାଧୀନତା ଅଛି, ଆପଣଙ୍କର ପରାଧୀନ ଅଛି। ଆପଣ ତ ଗୀତାରେ କହିଛନ୍ତି, ମତେ ପରତର ନାନ୍ୟତ କିଞ୍ଚିତ ଅସ୍ତି ଧନଞ୍ଜୟ, ଏଠି କଣ କହିଲେନି ଓଲଟା କଥା, ଅହଂ ଭକ୍ତ ପରାଧୀନ ଅହମପି ପରାଧୀନ ତ୍ୱାଂ ତାତୃ ନ ଶକ୍ନମି ଇତି ଭାବ, ତୋତେ କେବେ ରକ୍ଷା କରିପାରିବି ନାହିଁ। ନା ଆପଣ କାହିଁକି ରକ୍ଷା କରିପାରିବେନି, ବୀରରାଘ ଆଚାର୍ଯ୍ୟ ତାଙ୍କ ଟୀକାରେ ଲେଖୁଛନ୍ତି, ଆଚ୍ଛା 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 ତୁମେ ଯୋଉ କହିଲ ମୋ ନାମ ନର୍କରୁ ଉଦ୍ଧାର କରିଦେଲ, ଏଇଟା ସତ୍ୟ, ମୟାକୃତମ ଅପସ୍ତସ୍ୟ ଅପଚିତମ ବିଧେହି, ମତେ ଯୋଉ କହିଲ ମୁଁ ଯୋଉ ଅପରାଧ କରିଛି ମତେ ରକ୍ଷା କର, ତୁମେ ସିନା ମୋ ନିକଟରେ ଅପରାଧ କରିଥିଲେ ମୁଁ ରକ୍ଷା କରିବି, ମଦ ବିଷୟ ଅପରାଧସ୍ୟ କେନଚିତ ଆନୁକୂଲ୍ୟେନ ମୟା ସୋଢ୍ୟମପି ମଦଭକ୍ତା ବିଷୟ ଅପରାଧ ମୟା ସୋଢ୍ୟମ ନ ଶକ୍ନନ୍ତି, ମୋ ବିଷୟରେ ଯଦି ଅପରାଧ କରିଦେଲ ମୁଁ ସହିନେବି, ମତେ ଟିକେ ଅନୁକୂଳ କରିଦେଲ ମୁଁ ସହିନେବି, କିନ୍ତୁ ମୋ ଭକ୍ତ ବିଷୟରେ ଯଦି ଅପରାଧ କରିଦେଲ ମୁଁ କଦା ବିଷୟ କରିପାରିବିନି। ଚକ୍ରିଦାଦା ଟୀକା ଲେଖିଲେ, ଯୁକ୍ତି ଦରକାର ଆରମ୍ଭ ହେଇଗଲା ବର୍ତ୍ତମାନ। ଦୁର୍ବାସା କହିବେ ଆପଣ ସ୍ୱତନ୍ତ୍ର, ଆପଣ କହୁଛନ୍ତି ଭକ୍ତ ପରାଧୀନ, ଆଚ୍ଛା ଭକ୍ତ ଆପଣଙ୍କୁ ପରାଧୀନ କରିଛି ନା ଆପଣ ଭକ୍ତର ପରାଧୀନ ହେଇଛନ୍ତି କୁହନ୍ତୁ, ଭକ୍ତ ଆପଣଙ୍କୁ ତ କେବେ ପରାଧୀନ କରିବନି, ଆପଣ ମୋ କତରେ କଣ ଚାଲବାଜି ପ୍ରବଚନ ଦଉଛନ୍ତି, ମୁଁ ଭକ୍ତର ପରାଧୀନ, ଭକ୍ତର ତ ସ୍ୱଭାବ ନୁହେଁ ସେ କାହାକୁ ପରାଧୀନ କରି ରଖିବନି, କାରଣ ସେ ବା ନିଜେ ପରାଧୀନ, ତାର ତ ସ୍ୱାଧୀନ ମତେ ମନବୃତ୍ତି ନାହିଁ, ଯାହାର ସ୍ୱାଧୀନ ମନବୃତ୍ତି ଅଛି ସେ ଅନ୍ୟକୁ ପରାଧୀନ କରି ରଖିବ, ଭକ୍ତ ତ କେବଳ ଆପଣଙ୍କୁ ପରାଧୀନ କରିନଥିବ। ନନୁ ତ୍ୱାମ ସତ୍ୟମେବ, ଯାହା କହିଲ ତୁମେ ସତ୍ୟ, ଦୁର୍ବାସା ଭକ୍ତ ମତେ ପରାଧୀନ କରେ ନା, ସ୍ୱୟମେବ ଭକ୍ତ ପରାଧୀନ ଭବସ୍ତି ନ ତୁ ଭକ୍ତେସ୍ତ୍ୱ ପରାଧୀନମ କର୍ତ୍ତୁମିଷ୍ଟେ, ତୁମେ ଯାହା କହିଲ ସତ୍ୟ, ଭକ୍ତ ମତେ ପରାଧୀନ କରେ ନା କିନ୍ତୁ ମୁଁ ଭକ୍ତର ପରାଧୀନ ହେଇଯାଏ, ଅତସ୍ତଂ ସ୍ୱତନ୍ତ୍ର ଏବ ଅସି। ଏଇଦି କହିବେ ଆପଣ କହୁଛନ୍ତି ଭକ୍ତର ପରାଧୀନ, ଭୁଲ କହିଦେଉଛି, ଦୁର୍ବାସା କହୁଛନ୍ତି, ନନୁ ତ୍ୱମ ସ୍ୱୟଂ ଏବ ଭକ୍ତ ପରାଧୀନ ଭବସି ନ ତୁ ଭକ୍ତେସ୍ତ୍ୱଂ ପରାଧୀନ କର୍ତ୍ତୁମ, ମୁଁ ଭଲ ଭାବରେ ଜାଣିଛି ଭକ୍ତ ଆପଣଙ୍କୁ ପରାଧୀନ କରିବନି, ଆପଣ ନିଜେ ଭକ୍ତର ପରାଧୀନ ହେଇଛନ୍ତି, ଯଦି ଆପଣ ଭକ୍ତର ପରାଧୀନ ହେଇଛନ୍ତି ତାହେଲେ ଆପଣଙ୍କର ସ୍ୱତନ୍ତ୍ରତା ଅଛି ନା ନାହିଁ, ଆପଣ ନିଜେ ପରାଧୀନ ହେଇଛନ୍ତି, ଆପଣ ଇଚ୍ଛା କରିଛନ୍ତି ନା, ଆପଣଙ୍କ ସ୍ୱତନ୍ତ୍ରତା ଅଛି। ବୀରରାଘ ଆଚାର୍ଯ୍ୟ ଆଖି ଖୋଲା ବୋଲି ଟୀକା ରଚନା କଲେ, ହେ ଦିଜ ଅସ୍ୱତନ୍ତ୍ର ଇବ ରାଜ୍ୟ ରାଜା ଭୃତ୍ୟବ ହୁଁ ପରାଧୀନ, ଭକ୍ତ ପରାଧୀନ। ରାଜାର ଚାକର ଯେଭଳି ରାଜା, ରାଜାର ପରାଧୀନ ମୁଁ ସେଭଳି, ରାଜଭୃତ୍ୟବ ଅହଂ ପରାଧୀନ। ବୀରରାଘବାଚାର୍ଯ୍ୟ ଲେଖୁଛନ୍ତି ତାଙ୍କ ଟୀକାରେ, ମଦ ଭକ୍ତ ପରତନ୍ତ୍ର ଅହମ ଇତ୍ୟର୍ଥ, ମୁଁ ଭକ୍ତର ପରତନ୍ତ୍ର। ଦୁର୍ବାସା କହୁଛନ୍ତି, ନନୁ ରାଜଭୃତ୍ୟାଦୟ କର୍ମବଶ୍ୟତ୍ୱ ଜୀବତ୍ୱ ତତ୍ ନିମିତ୍ତ ସ୍ୱସ୍ୱାମୀ ରାଜ୍ୟାଦି ପରତନ୍ତ୍ର। ହଁ, ରାଜା ଆଉ ତା ଚାକର ୟା ଭିତରେ ପରତନ୍ତ୍ରତା ରହିବ? ଚାକର ଗୋଟେ ଜୀବ, ସେ ରାଜା କତିରୁ କିଛି ସ୍ୱାର୍ଥ ପାଉଛି, ସେ ପରତନ୍ତ୍ର ହିଁ ରହିବ। କିନ୍ତୁ ଦେଖନ୍ତୁ କେତେ ସୁନ୍ଦର ଶବ୍ଦ ଲଗେଇଛନ୍ତି, ତବତୁ ନିରସ୍ତ ଅଖିଳ ଦୋଷସ୍ୟ। ଚାକରର ଦୋଷ ଅଛି ବୋଲି ସେ ମାଲିକ ଅଧୀନରେ ରହୁଛି। ଦୋଷ କ'ଣ? ଧନ ନାହିଁ, ଗୁଣ ନାହିଁ। ତବସ୍ତୁ ନିରସ୍ତ ଅଖିଳ ଦୋଷସ୍ୟ, ଆପଣଙ୍କର ଅଖିଳ ଦୋଷକୁ ନିରସ୍ତ କରିଛନ୍ତି। ସମସ୍ତ କଲ୍ୟାଣ ଗୁଣକରସ୍ୟ, ଆପଣ ସମସ୍ତ କଲ୍ୟାଣର ଗୁଣ ଖଣି। ଅନନ୍ୟାଧିପତ୍ୟ, ଆପଣ ଅନନ୍ୟ ଅଧିପତି। ସ୍ୱଭୃତ୍ୟ ପରତନ୍ତ୍ର ହେୟମ୍, ମୋତେ ଲାଗୁଛି ଆପଣ ଯେଉଁ ଭୃତ୍ୟର ପରତନ୍ତ୍ର ହେଇଛନ୍ତି ହେୟ। ହଁ, ତୁମେ ଯାହା କହୁଛ ସତ, ମୋର ଏସବୁ ଗୁଣ ଅଛି, କିନ୍ତୁ ସମାଶ୍ରିତ ବାତ୍ସଲ୍ୟ ବିବଶସ୍ୟ ଭକ୍ତ ପରତନ୍ତ୍ର ନ ହେଉ ତୁମ। ଭକ୍ତକୁ ଯେଉଁ ଭଲ ପାଇବା ଯୋଗୁଁ ମୋର ବାତ୍ସଲ୍ୟ, ଏଇଟା ହେୟ ଗୁଣ ନୁହେଁ, ମୋ ସ୍ୱଭାବକୁ ମୁଁ କେବେ ହିଁ ଛାଡ଼ିବି। ଭଗବାନଙ୍କର ସ୍ୱଭାବ କ'ଣ? ଭକ୍ତ ଯେଭଳି, ଆପଣ କୁହନ୍ତୁ ଗଭର୍ଣ୍ଣମେଣ୍ଟ ସ୍ୱତନ୍ତ୍ର କି ସରକାର ସ୍ୱତନ୍ତ୍ର ନା ପ୍ରଜା ସ୍ୱତନ୍ତ୍ର? କୁହନ୍ତୁ ସରକାରର ନିୟମକୁ ମାନୁଥିବା ଜଣେ ସଚ୍ଚା ପ୍ରଜା ସ୍ୱତନ୍ତ୍ର ନା ସରକାର ସ୍ୱତନ୍ତ୍ର? କୁହନ୍ତୁ, ଯଦି ସରକାର ଠିକ ନ୍ୟାୟ ନ ଦେଇପାରିଲା, ଇଏ ସଚ୍ଚା ପ୍ରଜା ସରକାର ନାଁରେ କେସ୍ କରିବ? ଗଭର୍ଣ୍ଣମେଣ୍ଟ ନାଁରେ କେସ୍ ହଉଛି ନା ନାହିଁ? କେସ୍ରେ ହାରିବ କିଏ? ଗଭର୍ଣ୍ଣମେଣ୍ଟ ଓକିଲ ହାରିଲା, ଗଭର୍ଣ୍ଣମେଣ୍ଟ ହାରିଲା, ଦେ ଦୁଇ ପଇସା ଆଜ୍ଞା। ଯଦି ଭକ୍ତ, ଭକ୍ତ ହେଲେ କିଏ ନା ସଚ୍ଚା କଣ ନାଗରିକ। ଆଉ ଭଗବାନ ଯେତେ ଓକିଲ ରଖନ୍ତୁ, ଯଦି ଭଗବାନ ଟିକେ ଭୁଲ କରିଦେଲେ ନା ଡ୍ରେନ୍ ଖୋଳିଦେବ ତାଙ୍କ ଜାଗାରେ। ଭଗବାନ ଯଦି ଟିକେ ଭକ୍ତ ପାଇଁ କିଛି କଲେ କେସ୍ ଲାଗିଯିବ ସାଙ୍ଗେ ସାଙ୍ଗେ। ଭକ୍ତ କେସ୍ କରିବନି, ଭକ୍ତି ମାରଣୀ କେସ୍ କରିଦେବେ। ଭଗବାନ ଗଭର୍ଣ୍ଣମେଣ୍ଟକୁ ଗଡ଼େଇ ଦିଆଯିବ, ଗଡ଼େଇ ଦିଆଯିବନି ଆଜ୍ଞା। ନାଗରିକ ଭୋଟ ଦେଇକି ଭଗବାନଙ୍କୁ ଆଜି ବସା ହେଇଛି ଭଗବାନ ପୋଷ୍ଟରେ, ଏଟା କୁହାଯିବନି। ଭଗବାନ ଭଗବାନ ତ ଭଗବାନ, ଭଗବାନଙ୍କୁ ଜାଣିଲେ କିଏ ସେ ଆଜ୍ଞା, କିଏ ଜାଣିଲେ? ଭଗବାନ ତ ଆସିକି ଭୁବନେଶ୍ୱର ସାଇକେଲ ଚଢ଼ିକି ବୁଲିବେ, ତମେ କିଏ ଚିହ୍ନିବ କହିଲେ? ସାଇକେଲ ଚଢ଼ିକି କୃଷ୍ଣ ଗୋଟେ ବଇଁଶ ଧରିକି ବୁଲିବେ, କିଏ ଚିହ୍ନିପାରିବେ? କେହି ଚିହ୍ନିପାରିବେନି। ଭକ୍ତ ଚିହ୍ନି, ତମେ ଚିହ୍ନେଇଛି ଭକ୍ତ ନା? ଏ ଯେମିତି ଭୋଟ ଦେଇକି ଲୋକ କରୁଛନ୍ତି ଗଭର୍ଣ୍ଣମେଣ୍ଟକୁ, ସେଭଳିଆ ଭକ୍ତ ତମେ ଚିହ୍ନେଇଛି ନା? ଭକ୍ତ ନାଁରେ କେବେ କେସ୍ ହେଇପାରିବେ? କିଛି କେସ୍ ଫାଇଲ୍ କୃଷ୍ଣ ନାଗେ ଆକ୍ସେପ୍ଟ କରିବେନି, ସଚ୍ଚା ଆଜ୍ଞା। କହିଲେ ଅହଂ ଭକ୍ତ ପରାଧୀନ, ଆଉ କେବଳ ପରାଧୀନ ନୁହେଁ, ହିଅ ସ୍ୱତନ୍ତ୍ର ଏ ବୁଦ୍ଧିଜ। ହେ ବ୍ରାହ୍ମଣ, ତୁମର ପଛରେ ବୁଦ୍ଧି ଆସୁଛି, ତୁମେ ଜାଣିପାରୁନ କାହିଁକି ବ୍ରହ୍ମା, କାହିଁକି ଶିବ ତୁମକୁ ଫେରେଇ ଦେଲେ? ମୁଁ ଅସ୍ୱତନ୍ତ୍ର, ଯଦ୍ୟପି ସ୍ୱତନ୍ତ୍ର ଆମି ସ୍ୱତନ୍ତ୍ର ବିହାର, ଯଦ୍ୟପି ସ୍ୱତନ୍ତ୍ର ଆମି ସ୍ୱତନ୍ତ୍ର ବିହାର, ତଥାପି ଓ ଭକ୍ତବଶ ସ୍ୱଭାବ ଆମାର, ତଥାପି ଓ ଭକ୍ତବଶ ସ୍ୱଭାବ ଆମାର। ସର୍ବବେଦେ ପୁରାଣେ ଆଶ୍ରୟ ମୋର ଚାଲ, ସର୍ବବେଦେ ପୁରାଣେ ଆଶ୍ରୟ ମୋର ଚାଲ, ଭକ୍ତେର ଆଶ୍ରୟେ ମୁଇଁ ଥାକେ ସର୍ବଦା, ଭକ୍ତେର ଆଶା ତୁମେ ଠିକ କହୁଛ, ମୁଁ ଗୀତାରେ କହିଛି ମତେ ତୋର ପରତର ନାନ୍ୟତ, କିନ୍ତୁ ମନେ ରଖ ଯଦ୍ୟପି ସ୍ୱତନ୍ତ୍ର ଆମି ସ୍ୱତନ୍ତ୍ର ବିହାର, ମୋର ବିହାର ସ୍ୱତନ୍ତ୍ର, ମୁଁ ଯାହା ଇଚ୍ଛା କରିବି ତା କରିବି, ତଥାପି ଓ ଭକ୍ତ ବସ ସମାବା, ମୋ ସ୍ୱଭାବଟା ମୁଁ ଛାଡ଼ିପାରିବିନି, ପରମାତ୍ମା ତାଙ୍କ ସ୍ୱଭାବକୁ ଛାଡ଼ିପାରୁନି, ଆତ୍ମା ବି ତା ସ୍ୱଭାବକୁ ଛାଡ଼ିପାରୁଛି, ଆତ୍ମାର ସ୍ୱଭାବ କ'ଣ, ସେ ଆନନ୍ଦ ଖୋଜୁଛି, ଘୁଷୁରୀ ସ୍ୱରରେ ଗଲେ ଆନନ୍ଦ ଖୋଜୁଛି, କୁକୁର ସ୍ୱରରେ ଗଲେ ଆନନ୍ଦ ଖୋଜୁଛି, ପକ୍ଷୀ ସ୍ୱରରେ ଗଲେ ତା ସ୍ୱଭାବ ଛାଡ଼ି, ପରମାତ୍ମା ତାଙ୍କ ସ୍ୱଭାବ କେମିତି ଛାଡ଼ିବେ, ପରମାତ୍ମାଙ୍କର ସ୍ୱଭାବ କ'ଣ ହେଲା, ଭକ୍ତବଶ, ମୁଁ ସ୍ୱତନ୍ତ୍ର, ମୋ ବିହାର ସ୍ୱତନ୍ତ୍ର, ଭକ୍ତବଶ ସ୍ୱଭାବ ଆମର, ଆଉ ମୁଁ ଆଶ୍ରୟ ଖୋଜୁଛି, ମୁଁ ନିରାଶ, ଭଗବାନ ନିରାଶ ରହେ ଆଜ୍ଞା, ଭଗବାନ ଗତକାଲି ମୁଁ କହୁଥିଲି ନା, ଏ ସତ୍ୟ ଘଟଣା ପ୍ରଭୁପାଦ ମହାରାଜ ତାଙ୍କ ପର୍ବଟରେ ଲେଖିଛନ୍ତି, ଶୁଣିବା ପରେ ଭଗବାନ ଯଦି ଏକାକୀ ରୁହନ୍ତି ମୋର କ'ଣ କରିବେ କହିଲେ, ଭଗବାନ କାହାକୁ ଧ୍ୟାନ କରିବେ, ମଣିଷ ସିନା ଭଗବାନଙ୍କୁ ଧ୍ୟାନ କରିବେ, ଭଗବାନ କ'ଣ କରିବେ ବସିକି ଏକୁଟିଆ, ଭକ୍ତ ନ ରହିଲେ କ'ଣ ଲୀଳା ହବ ନା କ'ଣ, ଏକୁଟିଆ ବସିକି କିଏ କ'ଣ କରିବେ କହିଲେ, ଭକ୍ତ ଏକୁଟିଆ ରହିଲେ ସେ ଭଗବାନଙ୍କୁ ଧ୍ୟାନ କରିବେ, ଭଗବାନ ଏକୁଟିଆ ରହିଲେ କ'ଣ କରିବେ, କିଛି କାମ ନାହିଁ, ଧୀରେ ଧୀରେ ଭଗବାନଙ୍କ ମୁଣ୍ଡ ଖରାପ ହବ, ତାଙ୍କ ପାଇଁ ହସ୍ପିଟାଲ ବି କିଛି ନାହିଁ, ଖୋଜିବେ କେଉଁଠି, ଭଗବାନ କେତେ ଥର ମୁଣ୍ଡ ଖରାପ ହେଇଛି, ଦ୍ୱାରକାର ମୁଣ୍ଡ ଖରାପ ହେଲାନି କହିଲେ ମୋ ଜ୍ୱର ହେଲାଣି, କେତେଥର ମୁଣ୍ଡ ଖରାପ ହେଇଛି, ଦ୍ୱାରକାର ଥିଲା ବେଳେ ରାଣୀମାନେ ଥିଲାବେଳେ ମୁଣ୍ଡ ଖରାପ ହେଇଯିବ, ବେଳେବେଳେ ବାହାରିବ ସେ ଭାତ ବାହାରିଲା ଭଳିଆ ଛଟା ଭାତ ମୁଣ୍ଡ ଖରାପ, ଭକ୍ତ ନ ରହିଲେ ଚଳିବନି, ତାଙ୍କ ସଂସାର ଚାଲିବନି, ଆଉ ଗୁରୁଦେବ କୁହନ୍ତି କୃଷ୍ଣର ସଂସାର, ଶୁଦ୍ଧ ଭକ୍ତମାନେ ତାଙ୍କ ସଂସାର, ତାଙ୍କ ପରିବାର ଲୋକ, ତାଙ୍କ ପାଇଁ ସଂସାର ଚାଲିଛି ନା, ହେଲେ କହିଦେଲେ କ'ଣ ହବ, ଏ ଭଗବାନ ବାୟା ହେଇଯିବା, ବାୟା ମେଡିସିନ ଖାଇବାକୁ ପଡ଼ିବ, ସେ କୋରାପୁଟରେ ସେ ପ୍ରଭୁ ଅଛନ୍ତି କ'ଣ ତାଙ୍କ ନା, ଆମର ମୋଟା ହେଇ କାଳିଆ କି ବାମନ ପ୍ରଭୁ, ସେ ଭାରି ସରଳ ଲୋକ, ମୁଁ କହିଲି ବାମନ ପ୍ରଭୁ ଆପଣ ଗାଁର ଲୋକ ଭକ୍ତ ହେଉଛନ୍ତି, କହିଲେ ପ୍ରଭୁ ଆମ ଗାଁରେ କେହି ଭକ୍ତ ହଉନାହାନ୍ତି, ସମସ୍ତେ ବାୟା ମେଡିସିନ ଖାଉଛନ୍ତି, ମୁଁ ହସି ହସି ଗଡ଼ି ମୁଁ ବାୟା ମେଡିସିନ ବାମନ ପ୍ରଭୁ କ'ଣ, କହିଲା ମଦ ହେଉଛି ବାୟା ମେଡିସିନ, ସେ କହିବେ ମଦ କହିବେନି, କହିବେ ବାୟା ମେଡିସିନ ପ୍ରଭୁ ସବୁ ଖାଉଛନ୍ତି, ଭଗବାନଙ୍କୁ ଆଜ୍ଞା ବାୟା ମେଡିସିନ ଖାଇବାକୁ ପଡ଼ିବ, ମଦ ଖାଇବେନି, ଭଗବାନ ଭକ୍ତକୁ ଖୋଜି ଖୋଜି ନିଶା, କେଉଁଠି ଭକ୍ତ ମୋତେ ଭଗବାନ କଥା କହିବ, ସେ ଖୋଜିବେ, ସିଏ ଭକ୍ତ ଏ ଦ୍ୱିତୀୟ ଆମର କେହି ନାହିଁ, ମୋ ସଂସାରରେ କେହି ନାହାନ୍ତି ଭକ୍ତ ବିନା, ଭକ୍ତ ମୋର ପିତାମାତା ବନ୍ଧୁ, ଭକ୍ତ ମୋର ପିତାମାତା ବନ୍ଧୁ ପୁତ୍ର ଭାଇ, ସେଥିପାଇଁ କହିଥିଲା ଅହଂ ଭକ୍ତ ପରାଧୀନ ଅସ୍ୱତନ୍ତ୍ର ଇବଦିଚ, ମୁଁ ଅସ୍ୱତନ୍ତ୍ର, ମୋର କିଛି ସ୍ୱତନ୍ତ୍ରତା ନାହିଁ, ମୁଁ ବ୍ରହ୍ମା ରୁଦ୍ର ଭଳି ଅସ୍ୱତନ୍ତ୍ର, ସିଏ ମୋ ଅଣ୍ଡର ରହିଛି, ମୁଁ ଭକ୍ତ ଅଣ୍ଡର ରହିଛି, ଆପଣ ଯଶୋଦା ମାତା କେତେ ଦିନ ବାନ୍ଧିଥିଲେ କୁହନ୍ତୁ, ଯଶୋଦା ମାତା କୃଷ୍ଣଙ୍କୁ ଯୋଉ ବାନ୍ଧିଲେ ଗୋଟେ ଦିନରେ ନନ୍ଦ ମହାରାଜ ଆଇଲା ବେଳକୁ ପୁଣି ଖୋଲିଲେ, ଗୋଟେ ଦିନରେ କେତେ ସମୟ, ଦୁଇ ଘଣ୍ଟା କି ତିନି ଘଣ୍ଟା ବନ୍ଧା ହେଇଥିଲେ, ନହେଲେ ମନେ କରନ୍ତୁ ଛଅ ଘଣ୍ଟା, କଳି ଯୁଗରେ ଭଗବାନ 15 ଦିନ ବନ୍ଧା ହେଇକି ପଡ଼ିଛନ୍ତି, ଶୁଣିଛନ୍ତି ଆପଣ କେଉଁଠି, ଭକ୍ତଙ୍କ ଚରିତ୍ର ପଡ଼ୁ ପଡ଼ୁ ବାହାରି ପଡ଼ିଲା, ଆଜି 15 ଦିନ ବନ୍ଧା ହେଇକି ରହିଛନ୍ତି, ଖାଇବା ପିଇବା ଦିଆ ହେଲା, ଉପବାସରେ ବନ୍ଧ, ଭକ୍ତ ପରାଧୀନ, ଇଏ ହେଉଛି ପଣ୍ଡରୀନାଥ, ରଙ୍ଗା ପଣ୍ଡରୀନାଥ କୁହନ୍ତି ନାଇଁ କି, ପଣ୍ଡରୀନାଥ କୃଷ୍ଣା ନଦୀ କୂଳରେ, ମହାରାଷ୍ଟ୍ରରେ କୃଷ୍ଣା ନଦୀ କୂଳରେ ସେ ଗାଁ ନାଁ ବି ଲେଖା ଅଛି, ମୁଁ ଏତେ କେତେ ମନେ ରଖିବି ତାକୁ ସବୁ, କେଉଁ ବିଦ୍ୱାନ ହେଇଛି ପଢ଼ିଦେଲ ଥର ମନେ ରହିଛି, ଗାଁ ନାଁ ଅଛି ସବୁ ଅଛି, ସଖୁବାଇ ବୋଲି ଜଣେ ଥିଲେ ସ୍ତ୍ରୀ, ବିବାହ ହେଇକି ଆଇଲେ, କିନ୍ତୁ ତାଙ୍କ ସ୍ୱାମୀ ଶାଶୁ ଶ୍ୱଶୁର ତିନି ଜଣ, ପରିବାରରେ 4 ଜଣ, ସ୍ୱାମୀ ସହିତ ବାପା ମା ଶାଶୁ ଶ୍ୱଶୁର 3 ଜଣ, ତାଙ୍କ ଭାରି ଦୁଷ୍ଟ କ୍ରୁର ସ୍ୱଭାବ, ଇଏ ଭକ୍ତ ପଣ୍ଡରୀନାଥଙ୍କର ଭକ୍ତ, ଭଗବାନ ବିଷ୍ଣୁଙ୍କର ଭକ୍ତ, କର୍ମଦଶାର ତ କର୍ମଦଶା ବଡ଼ ଜଟିଲ, କାହାକୁ କେଉଁଠି ନେଇ ଠେଲିକି ପକେଇବ, କାହାକୁ କେଉଁ ଗୃହରେ କେଉଁ ସ୍ଥାନରେ, ଏ ଯେ ମୁଁ କହୁ କହୁ ଭୁଲିଗଲି ଗୋଟେ କଥା ନା, ନାମ କେମିତି ସଂହାର କରିବ, ଭକ୍ତ ତ ନାମ କରୁଛି, ନାମ କେମିତି ସଂହାର କରିବ ନା, ସେ ଯେ ବୈଷ୍ଣବ ଅପରାଧ କରିକି ଯେଉଁ ଯେଉଁ ଯେତେ ନାମ କରିବ ସେ ନାମ ତାକୁ ଓଲଟା ଓଲଟା ବୁଝିଦେବ, ଠେଲି ଠେଲିକା ଠେଲି ଠେଲିକା ନେଇ ସଂସାର ଭିତରେ ପୁରେଇଦେବ, ଏ କିଛି ନାହିଁ, ଏଇଟା ଭବିଷ୍ୟତରେ ଏହା ହବ, ସେଠି ସେୟା ହବ, ସବୁ ତାକୁ ଅନ୍ଧାର ଦେଖା, ଠାକୁର ପୂଜା କଲେ ବେଶୀ ପଇସା ଖର୍ଚ୍ଚ ହେଇଯିବ, ଏଇଟା କଲେ ଏହା ହବ, ପଇସା ରଖିଲେ ବ୍ୟାଙ୍କ, ସବୁ ତାକୁ ବିଷୟ ବୁଦ୍ଧି ଗୁଡ଼ା ଦେଖା, ନାମ ଯେତେ କରିବ ତାକୁ ବିଷୟ, ନାମ ବା ସଂହାର କରିବ ତାକୁ, ସଂହାର କାମ ନାମ କେମିତି କରିଦେବ, ବିଷୟ ଭିତରେ ନେଇ ଛାଡ଼ିଦେଇ ଆସିବ, ବା ଯା ବାପା ବିଷୟ ଭିତରେ ଢୁକ, ସଂହାର କରିବେ ତାକୁ, ବିଷୟ ହେଲା ମାନେ ସରିଲା, ସଂହାର ହେଇଗଲା ଆଉ କ'ଣ, ଇଏ ଭକ୍ତ ତ ସଖୁବାଇ ଆସିକି ରୁହନ୍ତି, କିନ୍ତୁ କର୍ମଦଶାରେ ଭଗବାନ ସବୁ ସହ୍ୟ କରନ୍ତି, ଡେଲି 50-40 ଖାଲି ବୁଢ଼ୀ ଗାଳିଦେବ ଶାଶୁଟା, ସ୍ୱାମୀଟା ବି ଦୁଷ୍ଟ, ଶ୍ୱଶୁର ବି ଦୁଷ୍ଟ, ଟିକେ କଥାରେ ଖାଇବା ପିଇବା ବନ୍ଦ କରିଦିଅନ୍ତି, ବାଟା ପିଟା କର, ଏ ସବୁ ସହେ। ପ୍ରଥମେ ମୁଁ ଆପଣଙ୍କୁ କହିଥିଲି ଏଇ ଗୋଟିଏ କଥା ମୋ ମନକୁ ସବୁବେଳେ ଷ୍ଟ୍ରାଇକ୍ କରୁଛି, ଯେପର୍ଯ୍ୟନ୍ତ ଆମର ବର୍ଣ୍ଣାଶ୍ରମ ଧର୍ମ ଆମ ସ୍ଥିତିର ଅଭିମାନଟା ଆମେ ଯୋଡ଼େଇକି ନ ରଖି ଆମେ ଭକ୍ତ ହେଇଗଲୁ, ମୁଁ ତ ଭକ୍ତ ହେଇଗଲି ଆଉ ମୁଁ କାହିଁକି ଏଇ କର୍ମଟା କରିବି, ମୁଁ ତ ବୋହୂ ହେଇଗଲି ଆଉ। ବେଳେବେଳେ ପ୍ରଶ୍ନ ପଚାରେ, ସ୍ୱାମୀ ଆମର ଅଭକ୍ତ ହେଲେ ଆମେ କ'ଣ କରିବୁ? ଆମେ ମୀରାବାଈ ହେଇପାରିବା? ଆମେ ମୀରାବାଈ ହେଇପାରିବା? ସ୍ୱାମୀ ଅଭକ୍ତ ହେଲେ ତାର ସେବା କର। ଦ୍ୱିଜ ପତ୍ନୀ ମାନେ କ'ଣ ଥିଲେ? ତାଙ୍କ ପତିମାନେ କ'ଣ ଥିଲେ? ସିଏ ଅଭକ୍ତ ଥିଲେ, ସେ ବିଷ୍ଣୁଙ୍କର ଭକ୍ତ। ଶାସ୍ତ୍ରରେ ବର୍ଣ୍ଣାଶ୍ରମ ଧର୍ମ କାଟିଦେବେ କି? ଆପଣ କାଟିପାରିବେନି କେବେ ହେଲେ। ଭଗବାନ ବା ମାନିଛନ୍ତି? ଭଗବାନ ହିଁ ମାନିଛନ୍ତି, ଭଗବାନ ବା ନିରଭିମାନ। ଯିଏ ଯେତେ ଭକ୍ତିର ଅତି ଉନ୍ନତ ସ୍ତରକୁ ଯିବ ତାର ବେଶୀ ଆସିବ। ମୁଁ ଗୃହିଣୀ ଲୋକ, ମୁଁ କ'ଣ କରିବି? ଭଗବାନ ମୋତେ ଏଠି ପଠେଇଛନ୍ତି। ଭକ୍ତ ବି କହିବ ମୁଁ ସଂସାରୀ ଲୋକ। ସଂସାର ଅଭିମାନଟା ବେଶୀ ବେଶୀ ବଢି ବଢି ଯିବ, ଭକ୍ତ ଅଭିମାନ ସେତେ କମି କମି ଆସିବ। ଆରମ୍ଭରୁ ଭକ୍ତ ଅଭିମାନଟା ବେଶୀ ରହିବ, ସଂସାର ଅଭିମାନ କିଛି ନାହିଁ। ମୁଁ ତ ପୁରା ଭକ୍ତ ହେଇଗଲି, ସଂସାର ସବୁ ଅଭକ୍ତ, ପୁରା ଭକ୍ତ ହେଲେ ଏଗୁଡ଼ା କ'ଣ କରିବି? ମୁଁ ଏ କାମ କିଛି କରିବିନି, ମୁଁ ଏସବୁ କିଛି କାମ କରିବିନି, ମୁଁ ଏକାଳ ବୈଷ୍ଣବ କାମ କରିବି, କେଉଁଠି ପୂଜା ପୂଜା କରିବି, କ'ଣ କରିବି? ଏକବାର ବୈଷ୍ଣବ, ଡାଇରେକ୍ଟ ବୈଷ୍ଣବ କର୍ମ କରିବି, ଏସବୁ ଧନ୍ଦା କରିବିନି, ଚାଷବାସ କରିକି ଚଳିବିନି, ଚାଲବାଜି ଧନ୍ଦା ଇଏ ମନେ ରଖିଥିବି, ଏ ଚାଲବାଜି କାମ କରି ସବୁ ଡୁଆରେ ପଡ଼ୁଛୁ। ଗୁରୁଦେବ ସେୟା କୁହନ୍ତି, ବିବାହ ହେବ ଚାହ ଘରକୁ ଯାଅ, ତୁମ ବର୍ଣ୍ଣାଶ୍ରମ ଧର୍ମ ହିସାବରେ ବାପା ମାଙ୍କ ଅଧୀନ ରହି କାମ କର, ଏଥିରେ ତୁମର କଲ୍ୟାଣ ହେବ, ନିରଭିମାନ ହେଇଯିବ, ପେଶୀ ହେବ, ଏଭଳିଆ ତୁମର ଅଭିମାନ ବଢି ବଢି ଚାଲିବ, ତୁମେ ଭଗବାନଙ୍କଠୁ ଋଣୀ ହେଇଯିବ। ବର୍ଣ୍ଣାଶ୍ରମ ଧର୍ମକୁ ଭାଙ୍ଗିଦେଲ, ଭକ୍ତ ଅଭିମାନ କରିକି ଚଳିଲ, ଲାଗିବ ଲୋନ୍। ସଖୁ କ'ଣ ତାଙ୍କ ନା? ସଖୁ ତମ ସଖୁ ଭାଇ ସବୁବେଳେ ଦୁଃଖ ଦୁଃଖ କିଛି ପ୍ରଭୁ ମୋତେ ଦେଇଛନ୍ତି, ଆନନ୍ଦରେ ସହି ନିଅନ୍ତି, ବାଡ଼ା ପିଟାକୁ ସବୁ ସହି ନିଅନ୍ତି। ଦିନେ ଯାଇଛନ୍ତି ନଦୀକୁ, କୃଷ୍ଣା ନଦୀକୁ ଜଳ ଆଣିବା ପାଇଁ, ଲୋକମାନେ ସବୁ ଯାଉଛନ୍ତି, ପଚାରିଲେ କୁଆଡ଼େ ଯାଉଛୁ କି? ନା ପଣ୍ଡରୀନାଥଙ୍କୁ ଦର୍ଶନ କରିବୁ, ଆଷାଢ଼ ମାସ ଶୁକ୍ଳ ଏକାଦଶୀ ପଡ଼ିଛି, ଏଠି 15 ଦିନ ବର୍ତ୍ତମାନ ମେଳା ବସିବ। ସେ କଳସୀର ଜଳଟାକୁ ଧରିକି ଚିନ୍ତା କଲା, ମୁଁ ସ୍ୱାମୀଙ୍କୁ କହିଲେ ମୋ ଘରେ ତ କେବେ ହେଲେ ଜୀବନ ସାରା ବି ପଣ୍ଡରୀନାଥଙ୍କୁ ଦର୍ଶନ କରିବାକୁ ଯାଇପାରିବିନି, ମୁଁ ଏଇଠୁ ଏଇଠୁ ଭାଗିକି ପଳେଇବି। ଆଜ୍ଞା, କଳସୀର ଜଳକୁ ସେଠି ଥୋଇକି ଯାତ୍ରୀମାନଙ୍କ ସହିତ ଚାଲିଲା, ଆଉ ଚୁଗୁଲିଆ ଲୋକ ସବୁଆଡ଼େ ଅଛନ୍ତି, ଆଉ ଯେଉଁ ସ୍ତ୍ରୀମାନେ ଯେତେ ଆସି କହିଲେ ଏଠି ବସୁ, ସ୍ତ୍ରୀ ତାର ଗଲାଣି ମାତାଜୀ, ବୁଢ଼ୀ କହିଲା ଯା ତାକୁ ବାଡ଼େଇ ପିଟେଇ ଘୋଷାରେ ଘୋଷାରେ ବାନ୍ଧିକି ଧରିକି ଆ। ସଖୁ ଭାଇ ସ୍ତ୍ରୀ ଲୋକ ଆଉ କେତେ କ'ଣ କରିବ, ତା ବାଡ଼ା ପିଟା କରିକି ଜାତି ଦଳ ଭିତରୁ ଆଣିକି ସ୍ୱାମୀ ତାର ଘରେ ରଖିଲେ। ତିନି ଜଣ ବସିକି ମିଟିଂ କଲେ, ସ୍ୱାମୀ ଶାଶୁ ଏ ବାପା ମା ପୁଅ, କହିଲେ ଦେଖ ୟା ପାଇଁ ଦଣ୍ଡ ହେଲା 15 ଦିନ ମେଳା, 15 ଦିନ ଭିତରେ ଘର କାମ ଆମେ କରିବା, ଇଏ କେତେବେଳେ କୁଆଡ଼େ ଉଠିକି ପଳେଇବ, ବାନ୍ଧିଦିଅ, ବାନ୍ଧିକି ରଖ, ଆଉ ଖାଇବା ପିଇବା କି ଦିଆ ହବ, ପାଣି ଦିଆ, ଆଉ ଏମିତି କଷିକି ବନ୍ଧା ହେଲା। ଯଶୋଦା ମାତା ବାନ୍ଧିଲା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କ କମରରେ ରସି ଦୌଡ଼ି ଥିଲା କି? ରସି ଯୋଉ ଦୌଡ଼ି ତାର ଦାଗ ଥିଲା, ରେଶମ ପଟିରେ ବାନ୍ଧିଥିଲେ, ଇଏ ପୁରା ଗାଈ ଦୌଡ଼ି ଆଣିକି ବାନ୍ଧିଲେ, ଆଉ ବାନ୍ଧିଲେ ଇଏ ସଖୁ ଭାଇ ତାର କାନ୍ଦୁଛି, ପ୍ରଭୁ ଆଉ ଦର୍ଶନ ଭାଗ୍ୟରେ ବି ହେଇପାରିବନି, ମୋତେ ବାନ୍ଧିଦେଲେ ମୁଁ ଟିକେ ଯାଇଥାନ୍ତି ଦର୍ଶନ କରିକି ଆସିଥାନ୍ତି, ଲକ୍ଷ ଲକ୍ଷ ଭକ୍ତ ଯାଉଛନ୍ତି, ମୋ ଭାଗ୍ୟରେ କ'ଣ ହବନି ପ୍ରଭୁ? ପଣ୍ଡରୀନାଥ ଭଗବାନ ଭକ୍ତ ବସ କେମିତି ଦେଖୁନ୍, କେତେ ଲୀଳା ପଣ୍ଡରୀନାଥଙ୍କର, ମୁଁ ତ ଆଶ୍ଚର୍ଯ୍ୟ ହେଇଯାଉଛି। ପଣ୍ଡରୀନାଥ ଗୋଟେ ସ୍ତ୍ରୀ ବେଶ ଧରିକି ଆସିଲେ, ଇଏ ବନ୍ଧା ହେଇ ପଡ଼ିଛି, ଖାଇବା ନାହିଁ, ପାଣି ନାହିଁ। ଆଜ୍ଞା, ଆଗେ ଭଗବାନ ତ ଖାଇବା ପିଇବା ପାଣିଟା ବନ୍ଦ ହେଇଗଲେ ଭକ୍ତ ଚାଲିଯିବ ନା? ଚାଲି ଆସିଲେ, କହିଲେ ସଖୀ ତୁ କ'ଣ ଯିବୁନୁ ନା କୁଆଡ଼େ? ନା ପଣ୍ଡରୀନାଥଙ୍କୁ ଦର୍ଶନ କରିବା ପାଇଁ, ମୋ ଭାଗ୍ୟରେ କାହିଁ, ଦେଖୁଛୁ ଘରେ ଯିବା ନାହିଁ ଉଦ୍ୟତ କରିଥିଲେ, ମୋତେ ଘରେ ବାନ୍ଧିକି ପକେଇଛନ୍ତି, ମୋ ଆଉ ଭାଗ୍ୟରେ ହବନି। ସଖୀ ଗୋଟେ କାମ କର, ତୋତେ ମୁଁ ଖୋଲିଦେଉଛି, ତୁ ପଳା, ତୁ ପଳା, କାଳ ମୋତେ ଖୋଲିଦିଅ, ମୁଁ ରାତିରେ ପଳେଇଯିବି, ଯାହା ହବ ହବ। ଭଗବାନ ଚିନ୍ତା କଲା, ଆକୁ ସିନା ଖୋଲିଦେବି କିନ୍ତୁ ଘରେ ଆଉ ଏ ଘରକୁ ଫେରିପାରିବନି, ପୁଣି ଦୌଡ଼ି ଯାଇକି ସେଠି ବାଡ଼ା ପିଟା କରିବ ମୋତେ। ଭଗବାନ ସିଏ ଯେତେବେଳେ ପଳେଇଗଲେ, ଭଗବାନ ସଖୁ ଭାଇର ରୂପଧର ନେଇକି ରହିଗଲେ ବନ୍ଧାର ନିଜେ। ଯଶୋଦା ମା ବାନ୍ଧିଥିଲେ, ତାଙ୍କୁ କିଏ ବାନ୍ଧିଲା? ସଖୁ ଭାଇକୁ ଖୋଲିଦେଲେ, ନିଜେ ନିଜେ ବନ୍ଧନରେ ଯେମିତି ଟାଇଟ୍ କରିବେ ବନ୍ଧା ହେଇକି ବନ୍ଧା ହେଇକି ପଡ଼ିଲେ, ଖାଇବା ପିଇବା ନାହିଁ 15 ଦିନ। ସଖୁ ଭାଇ ଚାଲିଲେ ପଣ୍ଡରୀନାଥଙ୍କ ପାଖକୁ, ପ୍ରେମ ଭୋଳ ରହିକି ଘର ଚିନ୍ତା, सखी जे बंधा पड़ी सखी के मन अच्छी भगवान देखला सब भूल आज्ञा सब भूली नाते ध्यानस्थ हो गले सर छाड़ सख भाई सर छाड़ दे पंदर दिन होगा ये कहे या निशाटा भी भांगी थी स्वामी कह या निशाटा भी भांगी थी क्या मेला सरीगला ये तो खबर रखी थी पंदर दिन होगा रे खाया पीवा दिन मरी मारी जीव रे ये भगवान कहीं मरी है भगवान को खाया पीवा कौन दरकार आत्माराम खोला खोल देला परे ये तो सखु भाई रूपड़ा नहीं जा रोसे कर जा स्वामी कहले भगवान आज रोसे करके देवे ये खाला बेलू पूरा टेस्ट आ समस्त चेतना बदली गला किंतु सखु भाई नांती कड़े गले अप्रकट हो गले रुक्मिणी चिंता पड़ा ये भल भक्त मो स्वामी पंद्रह दिन है बंधा पड़े बंधा तो पड़े पड़े आउ तो आसबेन कितु मरीगला मुझे कौन आउ गोटे सर्त कर कदापि पंडरीनाथ निकट रू शरीर घर को फेर सखु भाई रुक्मिणी कह तो यही कामनार ध्यानस्थ कर चली आई घर को फेर फेर कमी रुक्मिणी बहुत चिंता कले कह स्वामी तो गले भगवान विग्रह रूप से रही सेवा पूजा चली एने रोष कम झाड़ू मरा चलती खाया पीवा ना पूजारी जिते देखे कौन हम भगवान तो उपवास रही बंधा ही पड़ते पंदर दिन जशोदा माता गोटे दिन अधा दिन पंदर दिन बंधा ही पड़ कली जुगरे कली जुग भाई जुग के ना के ना कि हम भी ना कौन करे रुक्मिणी चिंता करी करी गोटे उपाय कहले कहे मुझे जो पोती जी रुक्मिणी जा गल के श्मशान को वैकुंठ रही लोक श्मशान कौन कर राति सियाल जमी सब कोले खोल बाट कहीं स्वामी को उधार कर बंधा ही पड़ी हाड़ को छुईले कह जीवित शक्ति शक्ति मानना ए शक्ति ना जीवित सुख भाई सेम रूप पाई कहले अच्छा घर को फेरिया पड़े कहे ना मुझे घर को जीवन कहे तोर जो देह कामना कर घर को जीवन बोली से देहटा अच्छी से नष्ट कर देह दे तू जा भगवान एने जाने रुक्मिणी बर्तन भगवान कहले आज तो मत पुणी छाड़िया पड़े घर सखु भाई जो आसी भगवान घर छाड़ी पलि आए जानते दी जन भेट हो गला मैंने दीटा रूप धरा पड़ जाए कि स्वामी पुणी बाटा पिटा कर असुविधा हाँ माड़ पुणी मो उपर जहाँ मुझे सही नेबी तापर पुणी पिटा हाँ भर ओरिजिनाल किए डुप्लिकेट किए धरा पड़ो भगवान सीधा कलेष्टा धरी चल आए कह जा पानी धरिकी आस आज्ञा कृष्णा नदी कूल देख भगवान जानते कौ समय आस अंतर्जामी सखु चली आसल कौन पुणी धर ने जो सखी रूप आसते कौन सखी आसल तो ना हाँ आसली दर्शन कर प्रभु आस जा सखु भाई घर आस पहुंचा बेलू घर परिवर्तन सखु भाई भगवान से जो सखु भाई रूप धरीदे चलने पंडरीनाथ ये घर आसिक देखिले स्वामी अनुकूल हाँ मुझे भूली गल गोटे कथा कहवाई आज्ञा सी जो मरिकी से पड़े सखु भाई संस्कार किए कर से गाँव रहा दिहाई गाँ पाखे गोटे गाँ अच्छे से गाँव ब्राह्मण जन देखला कहला रे ये तो बहु से गाँव रोटा ताको संस्कार कर पैसा पत्र खर्च कर खबर दब आंक घरे तम बोटा मरीगला आज्ञा सी आईला भगवान पार आस कौ तुम बो मरी जा बो मरी भूल आम घर अच्छी क्रिया को पोड़ी आसी कौन ये आस पहुंचल पचारे सखु भाई स्वामी पचारे कौन कथ कह स्वामी मैंने सब अनुकूल ना ये सब लीला समस्ते चलने पुणी आउ थ चल पंडरीनाथ दर्शन कर सब भक्त भक्तर पराधीन पंद्रह दिन बंधा पड़ी खाना पीना ना पड़ी अहंग भक्त पराधीन अस्वतंत्र कृष्ण अस्वतंत्र जय ठीक अच्छे अच्छा यदि दुर्वासा पचारे तुम्हें जहा कौ सत्य भक्त मत पराधीन मु भक्तर पराधीन भक्त मत पराधीन कर सत्यम स्वतंत्र अहम स्वच्छे भक्त परतंत्र भवामी मो निज इच्छार भक्तर पराधीन हो जाए ना आप यदि निज इच्छार हेले आप मत उद्धार कर ना ना स्वस्य भावस्य प्राय दुस्तेज्य तो इव शब्द अच्छी ना इव दिजय इव शब्द अर्थ निज निजर स्वभाव को कई छाड़ पारे ना तो ତୁମେ ତୁମ କ୍ରୋଧ ସ୍ୱଭାବକୁ ଛାଡ଼ି ପାରୁନ, ମୁଁ କେମିତି ମୋ ସ୍ୱଭାବକୁ ଛାଡ଼ିବି? ମୋ ସ୍ୱଭାବ କ'ଣ ନା ଭକ୍ତବଶ, ଭକ୍ତବଶ ସ୍ୱଭାବ।
କୃଷ୍ଣର କର ଏ ସେବା ଭକ୍ତର ସ୍ୱଭାବ, କୃଷ୍ଣର କର ଏ ସେବା ଭକ୍ତର ସ୍ୱଭାବ, ଭକ୍ତ ଲାଗି କୃଷ୍ଣର ସକଳ ଅନୁଭାବ, ଭକ୍ତ ଲାଗି କୃଷ୍ଣର ସକଳ কৃষ্ণের বেচিতে পারে ভক্তি ভক্ত রসে, কৃষ্ণের বেচিতে পারে ভক্ত ভক্তি রসে, তার সাক্ষী সত্য
কৃষ্ণের করাই সেবা ভক্তের স্বভাব। ভক্তর স্বভাব হলে সে কৃষ্ণকে নিরবচ্ছিন্ন কিছু কামনা না করি নিষ্কাম ভাবে সেবা করুচি। ভগবান যদি গীতারে কহিলেন যে যথা মাং প্রপদ্যন্তে তাং তথৈব ভজাম্যহম্, যে মতো যেভাবে ভজন করব তার সেভাবে ভজন করবি। ভক্ত নিষ্কাম হয়ে কৃষ্ণর সেবা করছে, কৃষ্ণ কোণ করবে? কৃষ্ণ বি নিষ্কাম হয়ে যে যথা মাং প্রপদ্যন্তে তাং তথৈব, যথা তথা ইব, যদি কৃষ্ণ ভক্ত কৃষ্ণর সেবা করুচি নিষ্কাম হয়ে কি কৃষ্ণ কোণ করবে? ভক্তর সেবা করবে নিষ্কাম হয়ে, কৃষ্ণঙ্কর সকল অনুভব সকল প্রচেষ্টা কেবল ভক্ত পাই। সে কিন্তু অস্বতন্ত্র এইব দ্বিজয়, আজ্ঞা এত অস্বতন্ত্র আপনার কেমিটি শুনেছেন? যশোদা মা বাড়ি দেখাইলে কলি যুগরে গৃহস্থ সি গোবর্ধন তটরে রুলে, সে গায়ত্রী কলাবেলে বাড়ি পাখর রক্ষবে গায়ত্রী করবে, তিলক কলাবেলে সে বাৎসল রসর সাধক লে, সে গাধে আসি তিলক করি বসলে কৃষ্ণদান ডবা নাই পড়ে, কে বাপা মতো কোলরে বসা এই কলি যুগরে এবে এই 50-20-30 বর্ষের ঘটনা, মতো কোলরে বসা তারপরে তিলক করি, তিলক কাপ করছো? মো করছো না না, মো ধর্ম খাইয়া নেই যাইলু বাড়ি ধরি, আর বাড়ি ধরে গোটেইবে বাড়ি পাখর রক্ষি তিল করছে, মানে গোটে তিল করে সারা পুঁ এড়ি অনেক তিল করবি পুঁ জালে বসে পড়বি গোড়ে বাড়ি দেখে তিল কর, বাড়ি দেখি সিনা তিল করিও, গায়ত্রী কলা বেড়ে কোণ করি? এ তার গায়ত্রী পই তার ওং আরম্ভ কলা বেড়ে সে আখি ধ্যান করি না, গায়ত্রী কলা সে আখি বুঝলে পাখে আসি বসে তা ঠেলিবে না, গায়ত্রী করে না পই তোর হাতে কাড়ি, ମୋ ଧର୍ମକୁ ସବୁ ନଷ୍ଟ କରିଦେବୁ କାନାନ୍ତ, ବହୁତ ରାଗନ୍ତି ବାଡ଼ି ଧରି ଗୋଟା ଏତେ ଅସ୍ୱତନ୍ତ୍ର। ଭଗବାନ ଦୁର୍ବାସା କହୁଛନ୍ତି ଏତାଦୃଶ ମତ ଦୁଃଖ ଦର୍ଶନ ବି ତମ ତବ କରୁଣା ନ ଉଦୟତେ, ଦୁର୍ବାସା କହୁଛନ୍ତି ମୁଁ ଏତିକି ଦୁଃଖ ପାଉଛି, ମୋତେ ଦର୍ଶନ କରିକି ତୁମର କରୁଣା ସାଗର ନାଁଟାକୁ କୃତାର୍ଥ କର, ମୋତେ ଦର୍ଶନ କରି ତୁମେ ଟିକେ କରୁଣା ଆସୁନି। ଭଗବାନ କହୁଛନ୍ତି ବିଶ୍ୱନାଥ ଠାକୁର କହୁଛନ୍ତି, ଭଗବାନ କହୁଛନ୍ତି ସତ୍ୟ করুণা খু যশ্য ধর্ম স্তন মন এব মম নাস্তি, মু করুণা মন দ্বারা করে না দুর্বাসা, মর সে মনটা না করুণা মন দ্বারা করবি, মো মনটা কোণ অছি কি মনটা কুয়াড়ে গলা? আরে মন তো গোটিয়ে হুয়ে, উদ্ধব সেই কথা কহিলে না গোপী মানে, উদ্ধব কহিলে এ কৃষ্ণকে চিন্তা করে সে ব্রহ্মকে চিন্তা করে সর্বব্যাপী কলে, উদ্ধব মন তো দশ বিশ হুয়ে নি না, ମନ ଗୋଟିଏ। ଆଉ କୃଷ୍ଣ ଜାଣନ୍ତି ସେଥିପାଇଁ ଗୀତାରେ କହିଲେ ଏ ଭାଗବତରେ କହିଲେ ଉଦ୍ଧବଙ୍କୁ ତାନ ମନ ମନସ୍କା ମତ ପ୍ରାଣ ମଦର୍ଥେ ତେକ୍ତ ଦେହିକା, ତାଙ୍କର ମନ କେବଳ ମନ ତ ଗୋଟିଏ, ମନ କଣ କାହାର ଦିଟା ହେଲାଣି କି ଉଦ୍ଧବ? ଯଦି ମନଟା କୃଷ୍ଣ ନେଇ ପଳେଇଛନ୍ତି ମଥୁରାରୁ ଦ୍ୱାରକାକୁ, ଆଉ ତୁମେ କହୁଛ ବ୍ରହ୍ମଙ୍କୁ ଧ୍ୟାନ କରିବି କେମିତି ହବ? ବର୍ତ୍ତମାନ ଭଗବାନ କହୁଛନ୍ତି ମୋ ମନ କଣ ମୋ ପାଖରେ ଅଛି କି? ଇଏ କହୁଛନ୍ତି ଏତାଦୃଶ ମୋ ଦୁଃଖ ଦର୍ଶନ ଅପି ତମ କରୁଣା ନ ଉଦୟତେ, ମୁଁ ଏଭଳି ଦୁଃଖ ପାଉଛି ତୁମେ ଦେଖିକି ତୁମର କରୁଣା ଟିକେ ଉଦୟ ହଉନି। ଭଗବାନ କହୁଛନ୍ତି ସତ୍ୟମ୍ କରୁଣା ଖଳୁ ଯଶ୍ୟ ଧର୍ମ, ସ୍ତନ ମନ ଏବ ମମ ନାସ୍ତି ମୋ ମନ ନାହିଁ ମୋ ମନଟା ଥିଲେ ତ କରୁଣା କରିବି ମନ କୁଆଡ଼େ ଗଲା ତା ପରବର୍ତ୍ତୀ ଶ୍ଳୋକ ସେଇ ଶ୍ଳୋକର ପରବର୍ତ୍ତୀ ପଦ ସାଧୁ ବି ଗ୍ରସ୍ତ ହୃଦୟ ସେ ମନଟା ସାଧୁ ଗ୍ରସ୍ତ ହେଇଯାଇଛି ସାଧବେ ସେ ବୀରରାଘବ ଟିକା କରୁଛନ୍ତି ସାଧବସ୍ତେ ଭକ୍ତେ ଗ୍ରସ୍ତ ସୋ ବସୀ କୃତ ହୃଦୟ ମନୋଜସ୍ୟ ଗ୍ରସ୍ତ ହେଇଯାଇଛି ସାଧୁ ସାଧୁଙ୍କର ମୋ ହୃଦୟଟା ସାଧୁଙ୍କର ମନ ଭିତରେ ଗ୍ରସ୍ତ ହେଇଯାଇଛି ବସିଭୂତ ହେଇଯାଇଛି ଦୁର୍ବାସା ପଚାରିବେ ତୁମ ମନଟା ଯୋଉ ସାଧୁଙ୍କ ହୃଦୟ ଭିତରେ ପଶି ଯାଇଛି ଗୋଟେ ସାଧୁ ପ୍ରାର୍ଥନା କରିଥିଲା କି ପ୍ରଭୁ ଆପଣଙ୍କ ମନଟା ମୋ ପାଖରେ ଲାଗିଯାଏ ବୋଲି ନା 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 ସାଧୁ ବି ମୋକ୍ଷ ପର୍ଯ୍ୟନ୍ତ କାମନା ଶୂନ୍ୟ ତ୍ୱା ଜୀବ ଗୋସ୍ୱାମୀ ତାଙ୍କର କ୍ରମ ସନ୍ଦର୍ଭରେ ଲେଖିବେ କିଏ ସାଧୁ ମୋକ୍ଷାଦି ପର୍ଯ୍ୟନ୍ତ ଧର୍ମ ପ୍ରଜିତ ସେ ଲେଖିଛନ୍ତି ମୋକ୍ଷାଦି ପର୍ଯ୍ୟନ୍ତ ଯିଏ ସମସ୍ତ ଜିନିଷକୁ ପ୍ରଜିତ କୈତବ ସମସ୍ତ କୈତବକୁ ଛାଡ଼ି ଦେଇଛି ସେ ହେଉଛି ସାଧୁ ଆଉ ଏଠି ସବୁବେଳେ ମନେ ରଖିବେ ଗୋଟିଏ ଜିନିଷ ଏ ଶ୍ଳୋକ କାହା ପାଖରେ ଲାଗିପାରିବନି ମହାରାଜ ବି ସେ କଥା ଆଜି କହୁଥିଲେ ବହୁତ ସୁନ୍ଦର ଲାଗିଲା ଗୁରୁଦେବ ସେ କଥା କୁହ କଣ କହିଲେ ଅହଂ ଭକ୍ତ ପରାଧୀନ ଅସ୍ୱତନ୍ତ୍ର ହ୍ୟସ୍ୱତନ୍ତ୍ର ଇବ ଦ୍ୱିଜ ସାଧୁ ବି ଗ୍ରସ୍ତ ହୃଦୟ ଭକ୍ତେ ଭକ୍ତ ଜନପ୍ରିୟ ଏଠି ଭକ୍ତ ଅସାଧୁ ଅହଂ ଭକ୍ତ ପରାଧୀନ ତୁମେ କେଉଁଭଳି ଭକ୍ତର ପରାଧୀନ ସାଧୁ ଭକ୍ତର ପରାଧୀନ ଭକ୍ତର ବିଶେଷଣ ହବ ସାଧୁ ସବୁ ଭକ୍ତର ଭଗବାନ ପରାଧୀନ ନୁହଁ ସଦାଚାରବନ୍ତ ନାମଧାରୀ ବେଶଧାରୀ ଭକ୍ତଙ୍କର ନୁହନ୍ତି ସଚ୍ଚା ଭକ୍ତଙ୍କର ସେଥିପାଇଁ ଏ ସବୁବେଳେ ମନେ ରଖିଥିବେ ସାଧୁ ଭଗବାନ ଏ ଶ୍ଳୋକରେ ଭକ୍ତ ଶବ୍ଦ ଲଗେଇ ଯେତେବେଳେ ଲଗେଇଛନ୍ତି ସାଧୁ ଲଗେଇଛନ୍ତି ନହେଲେ କେବଳ ସାଧୁ କହିଛନ୍ତି କାରଣ ଦୁର୍ବାସା କଣ ଭକ୍ତ ନୁହନ୍ତି କି ଦୁର୍ବାସା ମର୍ମ ବୁଝି ନଉଛନ୍ତି ଆରେ ଦୁର୍ବାସା ବି ଭକ୍ତ ନା କିନ୍ତୁ ସାଧୁ ଭକ୍ତ ନୁହନ୍ତି ସାଧୁ ସଦାଚାରବନ୍ତ ଶସ୍ତ୍ରାଣୁବର୍ତ୍ତିନ ସଦାଚାରବନ୍ତ ସିଏ ଦୁରାଚାର ନୁହନ୍ତି ଏଇଠି ସେ କହୁଛନ୍ତି ସାଧୁ ମୋକ୍ଷ ପର୍ଯ୍ୟନ୍ତ କାମନା ଶୂନ୍ୟତ୍ୱାତ୍ ଉତ୍ତମ ଭକ୍ତି ଗ୍ରସ୍ତ ଆତ୍ମା ବଶୀକୃତ ହୃଦୟ ଦସ୍ୟ ମୋକ୍ଷ ପର୍ଯ୍ୟନ୍ତ ଯିଏ ତୁଚ୍ଛ କରିଛନ୍ତି ସେଇଭଳି ସାଧୁର ଆତ୍ମା ବା ମନରେ ମୁଁ ବସିଭୂତ ହେଇଥାଏ ତୁମେ କାହିଁକି ମନଟାକୁ ତାଙ୍କୁ ସିଏ ତୁମକୁ କୁହନ୍ତି ମନରେ ବସିଭୂତ କରିବା ପାଇଁ ନା ତୁମେ ତାଙ୍କୁ ମନଟାକୁ ଦିଅ କହିଲେ ମୁଁ ତାଙ୍କୁ ମନ ଦେଇଛି ଭଗବାନ ମନଟାକୁ ଦିଅନ୍ତି ନିଷ୍କାମ ଶୁଦ୍ଧ ଭକ୍ତଙ୍କୁ ଭଗବାନ ନିଜେ ଦିଅନ୍ତି ଦୀକ୍ଷିତମ ମୋକ୍ଷାଧିକମ ତେସାମ ଅରୋଚକତ୍ୟା ଆଚ୍ଛା ଆମେ ଫୁଲ ଫଳ ଭୋଗ ଭଗବାନ ଘଣ୍ଟି ବଜେଇକି ଦଉଛେ ନା ନାହିଁ ଭଗବାନ ଯଦି ଗୀତାରେ କହିଲେ ଯେ ଯଥା ମାଙ୍ଗ ପ୍ରପଦ୍ୟନ୍ତେ ତାଙ୍କ ସ୍ଥେବ ଏଇଟା ସବୁବେଳେ ଲଗେଇଥିବେ ଯିଏ ଭୋଗ ଦେଇକି ଟଙ୍କା ରୋଜଗାର କରିକି ସବୁ ଦେଇକି ଭଗବାନଙ୍କୁ କିଛି ମାଗୁନି ଭଗବାନ ତାକୁ କ'ଣ ଦେବେ ଯଦି ଭଗବାନଙ୍କୁ କିଛି ଦିଆଗଲା ଭଗବାନ ତାକୁ କିଛି ଦେବେ ଭଗବାନ ଯେତେବେଳେ ଦେବା ପାଇଁ କହିବେ ଧନ ନେ ପୁଅଟା ନେ କି ଝିଅଟା ନେ କି ମୁଖ୍ୟ ନେ ମୋର କିଛି ଦରକାର ଯଦି ଭଗବାନ ସେ ସବୁ କିଛି ଦେଇକି କିଛି ଚାହୁଁନି ଭଗବାନ ତା ପ୍ରତିବର୍ତ୍ତରେ କଣ ଦେବେ ଏଠି କହୁଛନ୍ତି ଦୀକ୍ଷିତମ ମୁଖ୍ୟାଧିକମ ତେସାମ ଅରୋଚକତ୍ୟା ଯୋଗ୍ୟମା ଲକ୍ଷ୍ୟ ମୁଁ ଦେଖେ ଦୀକ୍ଷିତ ମୁଁ ଦେବା ପାଇଁ ଇଚ୍ଛା କରୁଛି ତାଙ୍କ ମୁଖ୍ୟାଦି ସବୁ କିନ୍ତୁ ସେ କିଛି ନେବା ପାଇଁ ଇଚ୍ଛା କରୁନି ମୁଁ ଏଟା ଦେଖିକି ମୟା ସହୃଦୟମ ଏବ ବଳାତ୍ ଦତ୍ତ ମୁଁ ବଳାତ୍ କରିକି ଜୋର ଜବରଦସ୍ତି ସେ ଭକ୍ତ କୁହେ ନେ ମୋ ମନକୁ ନେ ମୋ ମନକୁ ହୃଦୟ ଭିତରେ ଦୁର୍ବାସଙ୍ଗ ପ୍ରବଚନ ଦଉଛନ୍ତି ସାଧୁ ବି ଗ୍ରସ୍ତ ହୃଦୟମ ସାଧୁ ପ୍ରାର୍ଥନା କରେ ନା ହେ ଭଗବାନ ମୋ ମନ ସବୁବେଳେ ଆପଣଙ୍କ ପାଖରେ ଲାଗୁ କେମିତି ଲାଗିବେ ସଂସାର କେମିତି ପାର ହେବି ସେ କିଛି ମାଗିବେନି ଧନ ଜନ ନାହିଁ ମାଗି କବିତା ସୁନ୍ଦରୀ କୃଷ୍ଣ ଭକ୍ତି ଦେହ ମୋରେ ଶୁଦ୍ଧ ଭକ୍ତି ଦେହ ମୋରେ କୃଷ୍ଣ କୃପା କରେ ଏଇଟା ବି ପ୍ରାର୍ଥନା ବି ଧରାଯିବ କି ନାହିଁ 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 ଶୁଦ୍ଧ ଭକ୍ତି ଯିଏ ମାଗୁଛି ଶୁଦ୍ଧ ଭକ୍ତିରେ ଭଗବାନଙ୍କୁ ସେବା କରାଯିବ ନିଜ ଶୁଦ୍ଧ ଭକ୍ତି ମହାପ୍ରଭୁ କାହିଁକି ଶୁଦ୍ଧ ଭକ୍ତି କହିଲେ ଆଉ କିଛି ଭକ୍ତି କାହିଁ କହିଲେ ସକାମ ଭକ୍ତିରେ ନିଜର କାମନା ଅଛି ଶୁଦ୍ଧ ଭକ୍ତିରେ ଭଗବାନଙ୍କର ଦାସ ହେବାକୁ ପଡିବ ଠିକ୍ ଦାସ ଦାସ ହେଲେ ଏଇଟା କାମନା କେମିତି ହେଲା ସ୍ୱତନ୍ତ୍ର ଚାଲିଲି କହିଲେ ଦୀକ୍ଷିତମ ମୁଖ୍ୟାଦି ମୁଁ ଇଚ୍ଛା କରି ତାଙ୍କୁ ମୁଖ୍ୟାଦି ଦେବି କିନ୍ତୁ ଅରୋଚକ ହେତୁ ମୟା ସ୍ୱହୃଦୟ ବଲାତ୍ ଦତ୍ତ ମୁଁ ଯେତେବେଳେ ଜବରଦସ୍ତି ଦିଏ ଦୁର୍ବାସା କହୁଛନ୍ତି ଆପଣ ଜବରଦସ୍ତି ଦେଲେ ସେ କଣ ରଖନ୍ତି? ଜବରଦସ୍ତି ଦେଲା ଆଉ କେମିତି ନ ରଖିବେ? ସେ ନବନି ମୁଁ ତାକୁ ଜବରଦସ୍ତି ଦେଖିଛନ୍ତି ନା ବାବା ବାବାଜୀମାନଙ୍କୁ ସେୟା କରନ୍ତି, ଆଜ୍ଞା ମୋର କିଛି ଦରକାର ନାହିଁ, ନା ପ୍ରଭୁ ନିଅନ୍ତି ନା, ମୋର ଦରକାର ନାହିଁ, ସେ ଜବରଦସ୍ତି ଟଙ୍କାଟାକୁ ପକେଟରେ ପୁରେଇଦେବେ, ଆପଣ କଣ କରିବା? ଜବରଦସ୍ତି ଲୋକଟା ଦେଲାନି, ରାଗିଥିଲେ ସିନା ଫପଡ଼ା ଫପଡ଼ କରିଦେଇ ପଳେଇ ଆସିବେ, ହେ ମୋର ଦରକାର ନାହିଁ ତ ଟଙ୍କା, ରାଗିନା ଜବରଦସ୍ତି ପକେଟରେ ଗଳଉଛନ୍ତି, ଆପଣ ଧାଉଁଥିବେ, ମୁଁ ଦରକାର ନାହିଁ ପ୍ରଭୁ, ହା ଜାଣା ଜାଣା ଛାଡ଼, ଭକ୍ତକୁ ଭକ୍ତ ବି ଭଗବାନ ଯୋଉ ମନରେ ଗ୍ରସ୍ତ କରି ରଖିଛି ଦେଇଛନ୍ତି ଦେଇଛନ୍ତି, ତାଙ୍କ ମନ ମୋର କଣ ଅଛି? ଭଗବାନ ବଡ ଯତ୍ନରେ ଦେଲେ ମନଟାକୁ, ତାଙ୍କର ମନ ଭଗବାନଙ୍କର ନାହିଁ, ଭଗବାନଙ୍କ ମନ ଭଗବାନଙ୍କ ପାଖରେ ବିଲକୁଲ ନାହିଁ, ଭକ୍ତ ପାଖରେ ଅଛି। ସାଧୁ ବି ଗ୍ରସ୍ତ ହୃଦୟ, ଇଏ ଗୌଡ଼ୀୟ ବୈଷ୍ଣବ ସିଦ୍ଧାନ୍ତ ଭାଗବତ ସିଦ୍ଧାନ୍ତର ଟପ୍ ଜିନିଷ, ଏଇଥିପାଇଁ ହିଁ ଯଶ ପ୍ରସାଦ ଭଗବତ ପ୍ରସାଦ କେଉଁ ଭକ୍ତ ଭକ୍ତ ସାଧବ ସଦାଚାରବନ୍ତ ଦୂର ସଦାଚାରବନ୍ତ ନିଷ୍କାମ ଏଠି କହିବେ। ବଲାଦତ୍ତ ତେ ଅପି ତତ୍ ଗୃହୀତ୍ୱା ସ୍ୱହୃଦୟେନ ଏକୀକୃତ ସାଧାରଣ ସ୍ଥାପିତ ଇତି ଧ୍ୱନି। ଯଦି ମୁଁ ବଳାତ୍ ତାକୁ ମନଟା ଦେଇଦେବି, ହୃଦୟଟାକୁ ଦେଇଦେବି, ଦୁର୍ବାସା କଥା ଦୁଇଟା ମନକୁ ଗୋଟେ ଜାଗାରେ କେମିତି ରଖିବ? ଯଦି ଏ ପ୍ରଶ୍ନ ଉଠେ ନା ଆମେ ଉଠେଇବା, ଆରେ ତାର ତ ଗୋଟେ ମନ ହୃଦୟ ଅଛି ନା, ଆପଣ ବଳାତ୍ କରିକି ଗୋଟେ ମନକୁ ଦେବେ, ଦିଟା ହୃଦୟକୁ ଦିଟା ମନକୁ କେହି ରଖିପାରିବେ କି? ମନ ତ ଗୋଟିଏ କହିଲେ ଚକେଇବା ତ କହୁଛନ୍ତି ଭଗବାନ କହୁଛନ୍ତି ଦୁର୍ବାସା ଏକୀକୃତ ତା ମନକୁ ମୋ ମନ ଦେହରେ ଲଗେଇ, ମୁଁ ତ ବଳ କରିଦେଲି ଆଉ ମୋର ଏ ମନ କଣ ଆ ସେ ମନ ମିସ ଯା ବାସ ତୁମାର ଇଚ୍ଛା ଆଜ ଇଚ୍ଛା ମିଲାଇଲ ମକତ ବିନ ଦିଆଯି ଆପଣ ଗୋଟେ ମନ ହେଇଗଲ ଆଉ। ସାଧୁ ବି ଗ୍ରସ୍ତ ହୃଦୟମ ହଉ ହେଲା, ସାଧୁ ବି ଗ୍ରସ୍ତ ହୃଦୟ କହିଦେଲ କହିଦେଲ, ଭକ୍ତକୁ ଏତେ ଭଲ ପାଉଛନ୍ତି ଏତିକି କହିଦେଇ କହିଲେ, ଆଚ୍ଛା ତାହେଲେ ତୁମର କିଛି ବି ନାହିଁ, ତୁମେ ଡାକିବା ନାହିଁ ମୂଲ୍ୟ କିଛି ନାହିଁ, କାରଣ ମୋତେ ଡାକିବାର ମୂଲ୍ୟ କିଛି ନା, ମୋତେ ଡାକିବାର ମୂଲ୍ୟ ଗୋଟିଏ ଅଛି, କଣ ମୂଲ୍ୟ? ମୋତେ ଡାକୁଛ ଡାକୁଛ କିନ୍ତୁ କୃପା ମୋ କତୁରୁ ଡାଇରେକ୍ଟ ପାଇପାରିବେ ନା କାହିଁକି? ଏଠି କହୁଛନ୍ତି ସିଦ୍ଧାନ୍ତ ଚକ୍ରବା ତାଙ୍କର, ଅତଏବ ତେଷାମ ଅନୁକମ୍ପ୍ୟ ଏବଂ ମନ ଅନୁକମ୍ପେତି, ଏଟା କଥା କାହିଁକି କହୁଛନ୍ତି? ସାଧବ ଗ୍ରସ୍ତ ହୁଏ ମୋ ଦେହଟା ଯେତେବେଳେ ମୋ ମନଟାକୁ ତୁ ରଖିଛୁ କିରେ ଚକ୍ର ଟିକା ତ କହିବାକୁ ଯିବି, ବହୁତ କଥା ବିରୋଧ ହଜାର ଟିକାରେ ଲେଖିଛନ୍ତି, ବଢିଆ କଥା ଲେଖିଛନ୍ତି, ମୋ ମନଟାକୁ ତୁ ପୋଡ଼ି ଦେଇଛୁ, ମୋ ମନକୁ କଷ୍ଟ ଦେଇ ମୋ କଥାରେ କ୍ଷମା, ଆପଣଙ୍କ ମନକୁ କେମିତି କଷ୍ଟ ଦେଲି? ମୁଁ ତ କଷ୍ଟ ଦେଇଛି କାହାକୁ? ଅମ୍ବରୀଶଙ୍କୁ, ମୁଁ ଆପଣ କେମିତି କଷ୍ଟ ଦେଲି? ନା ସାଧୁ ବି ଗ୍ରସ୍ତ ହୁଏ ମୋ ବା ଏକାକାର ତା ମନ ଭିତରେ ରହିଛ, କଷ୍ଟ ମୁଁ ପାଇଛି, ଆଉ ମୁଁ କଷ୍ଟ ପାଇକି ଆପଣ ମୁଁ କଷ୍ଟ ପାଇକି ମୋ ପାଖକୁ ଆସୁଛ, ମୁଁ ତ କ୍ଷମା କରିବି ନା? ଆପଣ ବା କ୍ଷମାଶୀଳ ଲୋକ, ଆରେ ବୋକା, ଯଦି ଆମ ମନଟା ଏକ ହେଲା, ମୁଁ ଯେତିକି କଷ୍ଟ ପାଇଲି ସାଧୁ ବି ସେତିକି କଷ୍ଟ ପାଇଲି, ଆମର ଗୋଟେ ମନ, ଏଇଟା ଆମର ଗୋଟେ ମନ କହିଲେ, ତାହେଲେ ଆପଣଙ୍କ ଭଜନର କିଛି ମୂଲ୍ୟ ନାହିଁ, ଡାଇରେକ୍ଟ କୃପା ଫୁପା କିଛି ଦେଇପାରିବିନି। କହିଲେ ମୁଁ ଯାହା ବୁଝିଛୁ ବାପା ପୁରା ଠିକ, ଶହେ ଭାଗ ଠିକ, ଏତେ ଦିନ ଦାଢ଼ି ଜଟା ଛାଡ଼ିକି ଦୁବରସ ଖାଇକି ତୋର କଣ ମୂଲ୍ୟ ଅଛି? ଏବେ ବୁଝିଲୁ ବୈକୁଣ୍ଠକୁ ଆସିକି ବୁଝୁ ଏଇଟା, ଅତଏବ ତେଷାମ ଅନୁକମ୍ପ୍ୟ ଏବଂ ମମ ଅନୁକମ୍ପେତି, ମୋ ଭକ୍ତର କୃପା ହଉଛି ମୋର କୃପା, ତାହେଲେ ଆପଣଙ୍କର ସ୍ୱତନ୍ତ୍ର କୃପା କିଛି ନାହିଁ। କହିଲେ ନାହିଁ, ଭକ୍ତ କୃପାନୁଗାମିନୀ ଭଗବତ କୃପେତି ସର୍ବଲୋକ ପ୍ରସିଦ୍ଧ ତୟା ଜ୍ଞାୟନ୍ତ ଇତି ଅନୁଧ୍ୱନି। ଏତିକି ଜାଣିନ କି ତୁମେ? ଜାଣ ଆଜିଠୁ, ଭକ୍ତ କୃପାନୁଗାମିନୀ ଭଗବତ କୃପେତି ସର୍ବଲୋକ ପ୍ରସିଦ୍ଧମ, ଆରେ ସବୁ ଲୋକ ଏଇଟା ମୁଁ ଡିମ୍ରି ବାଡ଼େଇ କହିଛି, ଭକ୍ତ କୃପା ଯୁଆଡ଼େ ଯିବ ମୋ କୃପାଟା ସିଧା ଲେଖିଦେଲେ କଣ ତାଙ୍କ ନା ଆମର ସାଲ ବେଗମ ଧେନୁ ପଛା ପଛେ ପଛେ ବସ୍ଛା ଯାଏ ଧାଏ ଜେନ ମତେ ନା କଣ, ହଁ କ୍ଷୀର ଲୋଭ, କ୍ଷୀର ଲୋଭରେ ଯେମିତି ଯାଉଛି କଣ, ତାପରେ ଭକ୍ତ ପଛରେ ତୁଇ ଆ ବସ୍ଛାଟା ଯାଉଛି କ୍ଷୀର ଖାଇବା ନାହିଁ, ଭଗବାନ କାହିଁ ତା ପଛରେ ଭକ୍ତ କତୁରୁ କେଉଁ କ୍ଷୀର ଖାଇବେ? ଭକ୍ତ କତୁରେ କ୍ଷୀର ଅଛି ଆଜ୍ଞା, ହଁ ଭଗବାନ ବି ବକିଲା ଖାଇବାକୁ ପାଆନ୍ତିନି, ଶୁଣିବେ ୟା ପରବର୍ତ୍ତୀ ଶୁକ୍ର ଚକ୍ରତା ଟୀକା କରି, ଭଗବାନ ଆନନ୍ଦ କ୍ଷୀର ପାଆନ୍ତିନି କେଉଁଠି? ବ୍ରହ୍ମାନନ୍ଦ ନା ସିଏ ସ୍ୱରୂପଟା ତାଙ୍କର ଆନନ୍ଦ ହେଲେ କଣ ହବ, ଆନନ୍ଦ କ୍ଷୀର କେଉଁଠି ଖାଇବାକୁ ମିଳେନି। ବସ୍ଛା ଯେମିତି ଗାଈ ପଛେ ପଛରେ ଧାଉଁଛି, ଭକ୍ତ ହେଲେ ଗାଈ ହେଲେ କିଏ ଭକ୍ତ, गाई पाखे क्षीर अच्छी भगवान पाखे क्षीर ना भक्त पाखे आनंद अच्छी भगवान पाखे ना बच्चा किए हेल्ला भगवान जीव को चाटी चाटी देख एने पड़ो थो पना खाया पड़ो थो पना नात मारे भी बच्चा छाड़ब कि भक्त नात मारे भी भगवान छाड़े जिते लात मार भगवान जा बाछुरी मुंड मारे भगवान मुंड मारती गोड़ को धर हाथ को धर ओठ को धर एत बार के भक्त को मन क्षीर खाया मिलवानी जी आनंद ब्रह्मर आनंद वर्धित हो पार्टी कौन भक्त कृपा अनुगामी भगवत कृपेती सर्वलोक प्रसिद्ध तया ज्ञाते ओ कृष्ण आज मुझे चार पांच टी श्लोक कहीदे कल गोटे श्लोक रही पल सर्वलोक प्रसिद्ध तया ज्ञाते इति अनध्वनि कह ओहो तारे अच्छा आपणकर भक्त ये प्रिय कह द्वारा अरे मो अम्बरीश के प्रिय कौन जानवे दुर्भाषा अम्बरीश लोक मोर अधिका प्रिय अम्बरीश प्रजा ताठ प्रिय अम्बरीश के प्रिय मुझे कह भक्त ही भक्त जन प्रिय कथा ठीक आचार्य मैंने ये सुंदर टीका छोट श्लोक मान कर मु अम्बरीश लोक मान राज्य प्रजा मान प्रिय अम्बरीश प्रिय कथ कौन कह भक्त भक्त जन सी है अम्बरीश कथ कौन कह भक्त मोर के प्रिय लोक भी मोर प्रिय भक्तानाम जना प्रियजस्य किमूत हे दिज हे विप्र बटु बटु को डाकिले हे ब्रह्मचारी इदमअपि न किमपि परामृश्यति इति भाव या विषय का सहित परामर्श कर दरकार नहीं जानी मुझे डायरेक्ट कह भक्त भक्त जन प्रिय से चैतन्य महाप्रभु पचारे अद्वैत आचार्य आप किए से कहले टे आप किए से चैतन्य महाप्रभु से कहले ना विप्र से लोकटे कहले गोपी भर्त पदक मलय दास दासानु दास अहम दास अहम कहले कृष्ण दास कहले दास दासानु दास अहम केत दास लगला दास दासानु दास दासर दास तार दास अहम तीन दास आम तो एक दास बर्तमान डायरेक्ट एक दास है ना कई गुरु दास बोली कौच जी गुरु दास ला तो एक दास मान वैष्णव दासर दास भाग पुण वैष्णव से भाग आ चैतन्य महाप्रभु से कुलीन ग्रामवासी को एत भल पाती चैतन्य महाप्रभु कहले मु कुलीन ग्रामवासी मानक ये भल पाए कौन कुलीन ग्रामेर भाग्य कहन ना जा ग्रामवासी वैष्णव मान को भल पाती कहले कुलीन ग्राम भाग्य कहना न जाए आगे सच्चा गुरु दास वैष्णव मान दास चेष्टा कर दरकार ये गौड़ीय वैष्णव सिद्धांत चरम जिनिस कही के भक्तर दास नहीं भगवान दास हो पार ना शुण साधु ग्रस्त हृदय भक्त भक्त जनप्रिय भक्त मान के प्रिय है वैष्णव मान मत के प्रिय कर वैष्णव मत के भल पाए गुरुदेव मत के भल पाए अनडाउटली कृष्ण मत भल पाए बास जीवे कड़े ये कहते कुलीन ग्राम भाग्य कहना जाए शुकर चराए डोम से कृष्ण गाय डोम जातिर लोक शुकर चैतन्य महाप्रभु कह कह से भाग्य भक्त संग्रह रही घुषुरी डाकिला बेल लोक कौन कहते हुर 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 कहते नहीं घुसुरी चरिया लोक सबुथ शिखा पड़ा ना देखा पड़े ना से कौन शब्द डाकुच घुसुरी जो कथा बुझे सी से भाषा कह घुसुरी चल बेल घुड़ सुंगुड़ा मारिकी जाए सुंगुड़ा शब्द कह गाई से कह गाई कह आ पलिया समय है बुझे घुसुरी जो बुझे ଘୁଷିକି ହୁଡ଼ୁରୁ 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 କରି ସେ ନେଇକି ଯିବେ, ଘୁଷି ସେଠି ବୁଝିବ, କିନ୍ତୁ ସେମାନେ ଶବ୍ଦ କିଛି କରନ୍ତିନି, ସେ କହିବେ କୃଷ୍ଣ କୃଷ୍ଣ ଡାକନ୍ତି। ଭାଗ୍ୟ କଣ କହିବି, ଭକ୍ତ ସଙ୍ଗେ ରହିଯାଇ ସେ କୃଷ୍ଣ କୃଷ୍ଣ ଡାକୁଛନ୍ତି। ଆଉ ପ୍ରଭୁ କହେ କୁଳିନ ଗ୍ରାମର ଯେ ହଏ କୁକୁର, ମୁଁ ତ ମଣିଷ କଥା କହିଲି, ଡୋମ କଥା କହିଲି, କୁଳିନ ଗ୍ରାମରେ ଯିଏ କୁକୁର ସେଇ ମୋର ପ୍ରିୟ, ଅନ୍ୟ ଜନ ରହୁ ଦୂର। କୁଳିନ ଗ୍ରାମର କୁକୁର ବି ମୋର ପ୍ରିୟ, ଆଉ ଯିଏ ରହିଲେ ତାଙ୍କ କଥା ଛାଡ଼ିଦିଅ, ତାଙ୍କ କଥା କ'ଣ କହିବି, କାହିଁକି ନା ସମସ୍ତେ ବା ଭକ୍ତ ଯୋଉଠି ରହୁଛନ୍ତି ସେଠି ରହୁଛନ୍ତି। ମୁଁ କୁଳିନ ଗ୍ରାମର ଲୋକଙ୍କୁ ଏତେ ଭଲ ପାଉଛି, ସେଠି ସବୁ ମୋର ପ୍ରିୟ। ଏଇଟା ଦାସାମ ଦାସ ଭାବ। କ'ଣ କହିଲେ ଲାଷ୍ଟରେ, ସାଧୁ ବି ଗ୍ରସ୍ତ ହୃଦୟ ଭକ୍ତେଇ ଭକ୍ତ ଜନପ୍ରିୟ, ବହୁତ ଏଇ ଶ୍ଳୋକ ଉପରେ କୁହାଯାଇ ପାରିବ, ମୁଁ ଏଥିରେ ସନ୍ତୁଷ୍ଟ ରହୁଛି। ତା ପରବର୍ତ୍ତୀ ଶ୍ଳୋକ, ଦୁର୍ବାସା ପ୍ରଶ୍ନ ପଚାରିବେ, ଏ କେବଳ ଦୁର୍ବାସା ଭଗବାନଙ୍କର କଥା ଲକ୍ଷ୍ମୀ ଶୁଣୁଛନ୍ତି ବସିକି, ବୈକୁଣ୍ଠ ପାର୍ଷଦମାନେ ବି ଶୁଣୁଛନ୍ତି, କାରଣ ଭଗବାନ ସବୁବେଳେ ପ୍ରବଚନ ଦେବାକୁ ସୁବିଧା ନଥାଏ, ଭକ୍ତ ପ୍ରବଚନ ଏଇଠି ଗୋଟେ ଜାଗାରେ ଦେଲେ। ଆଜି ବସିକି ଭଗବାନ ବୈକୁଣ୍ଠରେ ସବୁ ଅଛି, ଦୁଇଟା ଜିନିଷ ନାହିଁ, ସେଇଥିପାଇଁ ଭକ୍ତ ବୈକୁଣ୍ଠକୁ ଯିବା ପାଇଁ ଚାହେଁ ନା। ମୋର କ'ଣ ଦରକାର ବୈକୁଣ୍ଠକୁ ଯିବି, ଭକ୍ତରେ ବୈକୁଣ୍ଠରେ ଶ୍ରବଣ ନାହିଁ କି କୀର୍ତ୍ତନ ନାହିଁ। ଆରେ ଶ୍ରବଣ କୀର୍ତ୍ତନ ତ ଭକ୍ତ ଆଉ ଭଗବାନଙ୍କର, ସେଠି ତ ସମସ୍ତେ ଭକ୍ତ ଅଛନ୍ତି, ଭଗବାନ ଅଛନ୍ତି, କିଏ କାହା ନାଁର କଥା କହିବ କହିଲେ, ଭଗବାନଙ୍କୁ ପ୍ରବଚନ ଦେବାକୁ ସମୟ ନାହିଁ, କେବଳ ସେଠି ସେବା ପ୍ରେମ ନାମ କୀର୍ତ୍ତନ ଯେ ପ୍ରବଚନ ନାହିଁ। ସେଥିପାଇଁ ଭକ୍ତମାନେ ମନା କଲେ, ମୁଁ ବୈକୁଣ୍ଠ ଯିବିନି, ମୋର କ'ଣ ଦରକାର, ଗୋଟେ ପ୍ରବଚନ ନାହିଁ କି ଶୁଣିବା ଜିନିଷ ନାହିଁ, ଏଇ ସବୁ ଅଛି ଗୋଟିଏ ଜିନିଷ ନାହିଁ। ଭକ୍ତାସ୍ତେ କ୍ରିୟତେ ପ୍ରୀତି ବିଷୟ ଇତି ଆହ, ଯୁବ ଗୋସ୍ୱାମୀ ପ୍ରଶ୍ନ ଉଠାଉଛନ୍ତି, ଆଚ୍ଛା ତୁମେ ଟିକେ କହିଲ, ଦୁର୍ବାସା କହୁଛନ୍ତି, ତୁମେ ଅସ୍ୱତନ୍ତ୍ର ପରାଧୀନ ଦାସକୁ ବି ଏତେ ଭଲ ପାଅ, ଭକ୍ତକୁ ତୁମର କେତେ ପ୍ରୀତି, ଯେମିତି ଲୋକ କୁହନ୍ତି ନା ତୁ କେତେ ଭଲ ପାଉଛୁ, ମୁଁ ଟିକେ ଦେଖେଇଲି ଦେଖିବା, ଇଏ ଭଗବାନଙ୍କର ଭଲ ପାଇବାର ମିଟର ବର୍ତ୍ତମାନ ଦେଖିବା ପାଇଁ ଚାହୁଁଛୁ, ମୁଁ ମିଟର ଦେଖିବି କେତେ ଭଲ ପାଉଛୁ, ତୁମେ ଟିକେ କହିଲେ ଦେଖିବା ତୁମେ ଭଲ ପାଇବାଟା, ମୁଁ ଶୁଣିବି। ଭଗବାନ କହୁଛନ୍ତି, ନାହଂ ଆତ୍ମନାଶାସେ ମଦଭକ୍ତ ସାଧୁ ବିନା, ଶୁଣନ୍ତୁ, ମଦଭକ୍ତ ସାଧୁ ବିନା କଦାପି ଏଇ ଛଅଟି ଶ୍ଳୋକ ଆମ ପାଖରେ ଲଗେଇବାନି, କୋଟି ଜନ୍ମ ଲାଗିଯିବ ଆଜ୍ଞା ବୈଷ୍ଣବ ସାଧୁଙ୍କର କରୁଣା ନହେଲେ, କେହି କାହାର ନିର୍ବାଚିତ ହିସାବରେ ସାଧୁର ଏଇ ଚରମ ଭୂମିକାକୁ ଯାଇପାରିବେ ନା। କିଛି ଲୋକ ଆମକୁ କହିଦେଲା ପରେ ଆମେ ଉନ୍ନତ ସ୍ଥିତିକୁ ଯାଇପାରିବେ ନା, ବା ନିର୍ବାଚିତ କରିଦେଲା ଆମେ ସେ ସ୍ଥିତିକୁ ଯାଇପାରିବା ନା। ଏଇଟା ନିର୍ବାଚିତ ଯାହା କୁହାଯାଏ ରାସ୍ତା ନୁହେଁ, ଏଇଟା କରୁଣାର ରାସ୍ତା, ଗୌର ନିତ୍ୟାନନ୍ଦଙ୍କର କରୁଣା ଯିଏ ପ୍ରାପ୍ତ ହେବେ, ଏ କରୁଣାର ରାସ୍ତା, ଏ କରୁଣା ପଥରେ ପଥିକ ହେବାକୁ ପଡ଼ିବ, ଆଖିରୁ ଲୁହ ଗଡ଼େଇକି କରୁଣା ପଥକୁ ଚାହିଁବାକୁ ପଡ଼ିବ ସାଧୁ ହେଇକି, କେବେ ଗୁରୁଙ୍କର ବୈଷ୍ଣବଙ୍କର ମୋତେ କରୁଣା ହେବ। କେହି ନିର୍ବାଚିତ କରିଦେଲେ, କେହି ଆମକୁ କହିଦେଲେ, ମନ ଭେଲିକି ଗଲା ମାନେ ଆମେ ମାୟାର ଅଛେ, ଆମେ କରୁଣା ପଥରୁ ହଟିଗଲେ, ମାୟା ପଥରେ ଚାଲିଲେ, କରୁଣାକୁ ଆଉ ନିର୍ଭର କରିବା ନା, ମହାନ ସମ୍ମାନ ପ୍ରଶଂସା ପଛରେ ଧାଇଁବା। ଭଗବାନ ବାରମ୍ବାର ଛଅଟି ଶ୍ଳୋକରେ ସବୁବେଳେ ସାଧୁ ଭକ୍ତ କହିଛନ୍ତି, ଆଉ ସାଧୁ କହିଛନ୍ତି, ଭକ୍ତ ଏକାକି କହିନାହାନ୍ତି, ନାହଂ ଆତ୍ମନାଶାସେ ମଦଭକ୍ତ ସାଧୁ ବିନା ଶ୍ରିୟାଞ୍ଚ ଆତ୍ୟନ୍ତିକ ବ୍ରହ୍ମନ୍ ଯେ ସାମ ଗନ୍ତି ଅହଂ ପରା ହି ବ୍ରହ୍ମନ୍। କାରଣ ପୂର୍ବ ଶବ୍ଦରେ ଦ୍ୱିଜ କହିଥିଲେ, ବର୍ତ୍ତମାନ ବ୍ରହ୍ମଣ କହିଲେ, ହଁ ବୁଝିର ତ କିଛି ବୁଝିଗଲାଣି, କିଛି ବୁଝି ତ ଭକ୍ତ ମହିମା, ଶୁଣ ବ୍ରହ୍ମନ୍, ନାହଂ ଆତ୍ମନ ଆଶାସେ, ମୁଁ ମୋର ସ୍ୱରୂପ ଆନନ୍ଦକୁ ଆଶା କରୁନି, ମୋର ଆନନ୍ଦ ଦରକାର ନାହିଁ, ମୋର କାହାର ପ୍ରମାଣ ଦରକାର ନାହିଁ। ଦୁର୍ବାସା ପଚାରିବେ, ତୁମେ କେତେ ଭଲ ପାଉଛ, କିଛି ପ୍ରମାଣ ଦିଅ। ଜୀବ ଗୋସ୍ୱାମୀ କ୍ରମ ସନ୍ଦର୍ଭରେ ଲେଖୁଛନ୍ତି, ସ୍ୱାନୁଭବମ ଏବ ପ୍ରମାଣୟନ, ମୋ ନିଜର ଅନୁଭବ ପ୍ରମାଣ ମୁଁ ନେଉଛି ଭକ୍ତକୁ କେତେ ଭଲ ପାଏ। ସ୍ୱରୂପାନନ୍ଦସ୍ୟ ଭାବସ୍ୟ ଭକ୍ତ ଭାବାନୁ ଭାବତ୍ଵ ଗୌଣତ୍ଵ, ମୋର ସ୍ୱରୂପାନନ୍ଦ ଗୌଣ ହେଇଯାଏ ଭକ୍ତ ଭାବ ପାଖରେ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ରୂପରେ ଆସିଲା ଆଜ୍ଞା, ଭକ୍ତଭାବ। ପ୍ରଭୁପା ଜୀ ସୁନ୍ଦର ପର୍ପଟ ଲେଖିଛନ୍ତି, ସୁନ୍ଦର ପର୍ପଟ, ନା ନା ଏ ଶ୍ଳୋକରୁ ନୁହଁ, ହଁ ଏ ଶ୍ଳୋକରେ, ଏ ଶ୍ଳୋକ ରଚନା କରିଛନ୍ତି, ନାହଂ ଆତ୍ମନ ଆଶା ଆସେ, ମୋର ଆଶା ନାହିଁ, କୌଣସି କାମନା ନାହିଁ, ମୋର ମୋ ସ୍ୱରୂପାନନ୍ଦର ସଚିତ ପରମାନନ୍ଦମୟ ମୁଁ, ଆନନ୍ଦମୟ ମୁଁ, ସେ ଆନନ୍ଦ ଚାହୁଁନି, ଜ୍ଞାନ ଚାହୁଁନି, ସତ୍ସ୍ୱରୂପ ଚାହୁଁନି,
ମଦଭକ୍ତ ସାଧୁ ବି ବିନା, ମୋ ସାଧୁ ଭକ୍ତ ବିନା ମୁଁ କିଛି ଚାହୁଁନି। କହିଲେ ଆପଣଙ୍କର ଦୁର୍ବାସା ଆଙ୍ଗୁଳି ଦେଖିକି କହୁଛନ୍ତି, ଏଇ ଯୋଉ ଐଶ୍ୱର୍ଯ୍ୟ ବୈକୁଣ୍ଠରେ ଅଛି। କହିଲେ ଶ୍ରିୟା ଆତ୍ୟନ୍ତିକମ, ମୋର ଏ ନିତ୍ୟ ଷଡ଼ୈଶ୍ୱର୍ଯ୍ୟକୁ ମୁଁ ଚାହୁଁନି। କହିଲେ ଦୁର୍ବାସା କହୁଛନ୍ତି, ବ୍ରହ୍ମ ହେ ପ୍ରଭୁ, ଆପଣ ସ୍ୱରୂପାନନ୍ଦ ଯାଉନାହାନ୍ତି, ଐଶ୍ୱର୍ଯ୍ୟ ଯାଉନାହାନ୍ତି, ବୈକୁଣ୍ଠ ଯାଉନାହାନ୍ତି, କାହିଁକି? ଜେସାମ ଗତି ଅହଂ ପରା, ମୋର ସେ ପରମ ଗତି, ମୋର ଭକ୍ତ ହଉଛି ପରମ ଗତି, ମୁଁ ଭକ୍ତ ବିନା କଦାପି, ମୋର ଭକ୍ତର ଗତି କେଉଁଟା? ଗୀତାରେ ଭଗବାନ କହିଲେନି, ଗତିର୍ଭର୍ତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣମ ଶ୍ରୁହୁତ। ଏଟାକୁ ଲଗେଇ ଦିଅନ୍ତୁ, ଏଟାକୁ ଲଗେଇ ଦିଅନ୍ତୁ ଭଗବାନଙ୍କ ପାଖରେ। ଆମେ ଗୀତାର ଶ୍ଳୋକ ପଢୁଛେ, ଦଶ ତତ୍ତ୍ୱ ଶ୍ଳୋକ, ଇଏ ଦଶଟି ତତ୍ତ୍ୱ ଅଛନ୍ତି। ଭଗବାନ କହୁଛନ୍ତି, ମୁଁ ଗତି, ମୁଁ ଗତିର, ମୁଁ ଭର୍ତ୍ତା, ମୁଁ ସାକ୍ଷୀ, ମୁଁ ନିବାସ, ମୁଁ ଶରଣମ, ମୁଁ ଶ୍ରୁହୁତ, ମୁଁ ପ୍ରଳୟ ପ୍ରଭାବ ସ୍ଥାନମ, ମୁଁ ନିଧନମ, ପ୍ରଳୟ ପ୍ରଳୟ ସ୍ଥାନମ ନିଧନ, ମୁଁ ବୀଜମ, ମୁଁ ଅବ୍ୟୟମ। ଏଇଟାକୁ ଭକ୍ତ ପାଖରେ ଲଗେଇ ଦିଅନ୍ତୁ, ଭଗବାନ ଡେଲି ଉଠିକି ଏଇ ଶ୍ଳୋକଟାକୁ ପଢ଼ନ୍ତୁ, ମୁଁ ଭକ୍ତର ଆଶ୍ରୟ, ମୋର ପରମ ଗତି ଭକ୍ତ, ମୋର ପରମ ଗତି ଭକ୍ତ, ଭକ୍ତ ଯିଏ ଋଷି ଯିବ, ଭକ୍ତ ଯିଏ ରାଗିଯିବ, ମୋର କଣ ବୈକୁଣ୍ଠ ସଂସାର ଚାଲିବ? କିଛି ଚାଲିବନି, ମୋର ସବୁ ବନ୍ଦ ହେଇଯିବ। ଓ ବୀରରାଘବ ଆଚାର୍ଯ୍ୟ ଯୋଉ ଟୀକା ରଚନା କରିଛନ୍ତି ନା, ପ୍ରିୟ ବସ୍ତୁ ନ ପାଇଲେ ବ୍ୟକ୍ତି ସ୍ୱର ଛାଡ଼ିଦିଏ। ଭଗବାନ କହୁଛନ୍ତି, ମୁଁ ଯଦି ଭକ୍ତକୁ ନ ପାଇବି ମୁଁ ସ୍ୱର ଛାଡ଼ିଦେବି। କହୁଛନ୍ତି ସ୍ୱର ଛାଡ଼ିବା କେବେ ହେଲେ ଭଗବାନଙ୍କର ସମ୍ଭବ ନୁହେଁ, ଭଗବାନ ଚାହିଁଲେ ଛାଡ଼ିପାରିବେନି। କିନ୍ତୁ କହିଛନ୍ତି ନା, ଦାଶରଥୀ ନ ଉତ୍ତା, ଦାଶରଥୀ ଭଗବାନ ରାମଚନ୍ଦ୍ର ମହାପ୍ରଭୁ ରାମାୟଣରେ କହିଛନ୍ତି, ଏ ଶ୍ଳୋକ ଆଣିକି ଦେଇଛି। ଶ୍ଳୋକର ଅର୍ଥଟା ମୁଁ ବୁଝିପାରୁନି, ଖେଳେଇଥିଲେ ରାମାୟଣ ଅଛି ମୋ ପାଖରେ, ସମୟ ନାହିଁ ଆଜ୍ଞା। ଭଗବାନ ଡାଇରେକ୍ଟ କହୁଛନ୍ତି, ଅପି ଅହମ୍ ଯିବି ତମ ଜୟ ହା ତ୍ୱଂ ବାସି ତେ ସହ ଲକ୍ଷ୍ମଣମ୍ ନତୁ ପ୍ରତିଜ୍ଞା ସଂସୃତ୍ୟ ବ୍ରାହ୍ମଣେ ବ୍ୟ ବିଶେଷତ। ମୁଁ ବ୍ରାହ୍ମଣ ମାନଙ୍କୁ ପ୍ରତିଜ୍ଞା ଦେଇଛି, ମୁଁ ଶରୀର ବରଂ ଛାଡ଼ିଦେବି, ହେ ଲକ୍ଷ୍ମଣ ହେ ସୀତେ। କେଉଁ ପ୍ରସଙ୍ଗରେ ମୁଁ କହିପାରିବିନି, ବାଲ୍ମୀକି ରାମାୟଣ ମୂଳ ଶ୍ଳୋକ, ଦାଶରଥି ଭଗବାନ ଉକ୍ତ, ବହୁତ ସୁନ୍ଦର ଲାଗେ। ପ୍ରିୟ ବସ୍ତୁକୁ ନ ପାଇଲେ ବ୍ୟକ୍ତି ସ୍ୱର ଛାଡ଼ିଦିଏ, ଭଗବାନ ଯଦି ଭକ୍ତକୁ ଶୁଦ୍ଧ ଐକାନ୍ତିକ ମଦଭକ୍ତ ସାଧୁ ବିନା, ମୋର ବୈକୁଣ୍ଠ ଆବଶ୍ୟକ ନାହିଁ, ମୋର ସ୍ୱରୂପାନନ୍ଦ ଆବଶ୍ୟକ ନାହିଁ, ମୋର ଭକ୍ତ ଦରକାର। ବିଜୟ ଧୋଷ ତାଙ୍କ ପଦରତ୍ନାବଳୀ ଲେଖୁଛନ୍ତି, ଗ୍ରସ୍ତ ହୃଦୟ ନାମ କିମ୍, ଏ ଶ୍ଳୋକଟି କାହିଁ କହିଲେ? ଦୁର୍ବାସା ପଚାରିବେ, ଗ୍ରସ୍ତ ହୃଦୟ ମାନେ ତୁମ ମନଟା ତାଙ୍କ ଭିତରେ କେମିତି ଲାଗିଗଲା, ଏଟା କଣ ମତେ ଟିକେ ବୁଝେଇକି କୁହ। କହିଲେ, ସାଧୁ ମଦଭକ୍ତ ବିନା ଅହଂ ଆତ୍ମାରମ ସ୍ୱରୂପମ ନ ଜାଣନ୍ତି। ଜୀବର ସ୍ୱରୂପ ହେ କୃଷ୍ଣର ନିତ୍ୟ ଦାସ, କୃଷ୍ଣର ସ୍ୱରୂପ ହେ ଭକ୍ତର, ଭକ୍ତର ନିତ୍ୟ ଦାସ, ସପ ଓଲଟା ଲଗେଇବେ ଯେ ରଥାମଙ୍କର ପର୍ଯ୍ୟନ୍ତ ଭଗବାନଙ୍କ ସ୍ୱରୂପ ହେଲା, କେବେ ଭକ୍ତ ଛଡ଼ା କିଛି କରିବେ। ପ୍ରମାଣ ନା, ଏଇଟା କିଏ କହିବେ ସେଣ୍ଟିମେଣ୍ଟାଲ ହେଇ କହୁଛନ୍ତି ନା, ସେଣ୍ଟିମେଣ୍ଟାଲ ନାହିଁ, କାଢ଼ିପାରିବେନି ସିଦ୍ଧାନ୍ତକୁ। ଭଗବାନ କହୁଛନ୍ତି ନା ଏକାଦଶ କନ୍ଦ୍ର ଉଦ୍ଧବଙ୍କୁ, ମୁଁ ଭକ୍ତ ପଛେ ପଛେ ଯାଉଛି, ପୁଏତେ ଅଙ୍ଘ୍ରି ରେଣୁ ହି, ଆରମ୍ଭ କଣ ମନରେ ପଡ଼ୁନି, ମୁଁ ଭକ୍ତ ଯୁଆଡ଼େ ଯାଉଛି ଶୁଦ୍ଧ ଭକ୍ତ, ମୁଁ ତା ପଛେ ପଛେ ଯାଉଛି, କାହିଁକି ଯାଉଛୁ, କାହିଁକି ଆପଣ ଯାଆନ୍ତି? ଉଦ୍ଧବ ଦେବୀ ପଚାରିବେ, ପୁଏତେ ଅଙ୍ଘ୍ରି ରେଣୁ ବି, ମୁଁ ଅଜ୍ଞାତରେ ତାର ଚରଣ ରଜକୁ ଆଣିକି ମୁଁ ଲଗେଇ ଦେଉଛି। ଆପଣ ଲଗେଇ କଣ ହଉଛନ୍ତି ନା, ପୁଏତେ ମୁଁ ପବିତ୍ର ହଉଛି, ଆପଣ ତ ପବିତ୍ର ପରମ ପବିତ୍ର, ଗୀତାରେ କଣ କହିଲେ, ପବିତ୍ର ଭବାନ, ଆପଣ ପବିତ୍ର, ଅର୍ଜୁନ କହିଛନ୍ତି, ଭଗବାନ ବି ପଢିଲା ବେଳେ ଆମେ କହୁଛେ ଅପବିତ୍ର ପବିତ୍ର, ଆପଣଙ୍କର ଅପବିତ୍ର କଣ ରହିଛି? ବିଶ୍ୱ ବ୍ରହ୍ମାଣ୍ଡକୁ ପବିତ୍ର କରୁଛି, ମୁଁ ନିଜେ ପବିତ୍ର, ସେଥିର ସମିତି ଟୀକା ଉପରେ ଲେଖିବେ, ବ୍ରହ୍ମାଣ୍ଡରେ ଥିବା ସବୁ ଝିଅମାନଙ୍କୁ ମୁଁ ପବିତ୍ର କରୁଛି। ଆରେ ମୋ ଶୁଦ୍ଧ ଭକ୍ତର ଚରଣ ରଜ ନେଇକି ପବିତ୍ର ହୁଅ, ଶୁଦ୍ଧ ଭକ୍ତ ଚରଣ ରେଣୁ ଭଜନ ଅନୁକୂଳ, ଏଇଟା ଲଗାନ୍ତୁ କୃଷ୍ଣଙ୍କ ପାଖରେ, ଲଗାନ୍ତୁ କୃଷ୍ଣ ବି ସେୟା ଗାଇବେ, ଯିବେ କୁଆଡେ, ମଦଭକ୍ତ ସାଧୁ ବି ବିନା, କାହିଁକି ଗୁରୁ ସେବାକୁ ଏତେ ଗୁରୁତ୍ୱ ଦିଆଯାଇଛି, କାହିଁକି ଗୁରୁମାନ ଭକ୍ତରେ ରହିବା ପାଇଁ କୁହାଯାଇଛି, କାହିଁକି ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ସଂସାରରେ କେବଳ ଗୁରୁଦେବ ମୋର ଆଶ୍ରୟ ବୋଲି କୁହାଯାଇଛି? ଏଇଥିପାଇଁ ଶ୍ରେୟ ଆତ୍ୟନ୍ତିକ ବ୍ରହ୍ମନ୍, ମୋର ଆତ୍ୟନ୍ତିକ ଶ୍ରେୟ ଆବଶ୍ୟକ ନାହିଁ, ମୋର କିଛି ଶ୍ରେୟ ଆବଶ୍ୟକ ନାହିଁ। ଓ ଭଗବାନ ଚକ୍ରବାଦ ଏତେ ସୁନ୍ଦର ଟିକା ଲେଖିଛନ୍ତି, ଯତ୍ର ଆତ୍ମାରମଣ ବି ଅହଂ ଆତ୍ମାରମ ଇତି ପ୍ରସିଦ୍ଧ ତଥାପି ଆତ୍ମା ବି ଭକ୍ତ ବିନା ନ ଆସସେ। ବାହ, ମୁଁ ଆତ୍ମାରାମ ତୁ ଜାଣିଛୁ ନା ଦୁର୍ବାସା, ହଁ ମୁଁ ଜାଣିଛି, କିନ୍ତୁ ମନେ ରଖିଥା ମୋ ଆତ୍ମା ବି ମୋର ଦରକାର ନାହିଁ। ଲୋକ କୁହନ୍ତି ନା, ଟଙ୍କା ନହେଲେ ମୋ ସ୍ୱର ଛାଡ଼ିଦେବି, କୁହନ୍ତି ମୋର ଦରକାର, ମୋର ଜୀବନ ମୋର ଦରକାର, ଭଗବାନ ମଧ୍ୟ ଭକ୍ତ ନହେଲେ ମୋ ମର୍ଜି, ମୋର ଆତ୍ମା ବି ମୋର ଦରକାର ନାହିଁ। ଆରେ ଭଗବାନଙ୍କର ଆତ୍ମା ମାନେ ସେ ନିଜେ, ସେ ମୋର ନିଜେ ମଧ୍ୟ ଆବଶ୍ୟକ ନାହିଁ। ତମ ଆତ୍ମା ବି ଭକ୍ତି ବିନା ନ ଆସେ, ମୁଁ ଚାହୁଁନି ତାର କଣ କାଙ୍କ୍ଷେ, ନ କାଙ୍କ୍ଷେ ମୁଁ ଆଶା କରୁନି। ଇତି ମତ୍ ସ୍ୱରୂପାଭୂତ ଆନନ୍ଦ ବି ମତ୍ ଭକ୍ତ ସ୍ୱରୂପ ଆନନ୍ଦ ଇତି ସ୍ପୃହଣୀୟ, ମୋ ସ୍ୱରୂପ ଆନନ୍ଦ ଠାରୁ ମୋ ଭକ୍ତ ସ୍ୱରୂପର ଆନନ୍ଦକୁ ମୁଁ ପସନ୍ଦ କରୁଛି ନା କାହିଁକି। ଦ୍ୱେରପି ଚିତ୍ରୂପେ ଦ୍ୱେରପି, ଦୁର୍ବାସା ପଚାରିବେ ଦୁଇଟା ନା, ଭକ୍ତର ଆନନ୍ଦ, ଭକ୍ତ ସ୍ୱରୂପ ଆନନ୍ଦ ଆଉ ଆପଣଙ୍କ ସ୍ୱରୂପ ଆନନ୍ଦ, ଦୁଇଟାଙ୍କ ତ ଚିତ୍ ଜିନିଷ। ଆପଣ କାହିଁ ଆପଣ ଆନନ୍ଦକୁ ଚାହୁଁନାହାନ୍ତି କହିଲେ ନା, ଭକ୍ତବର୍ତ୍ତିନାମ ଭକ୍ତି ଅନୁଗ୍ରହାକ୍ଷମ ଚିତ୍ବୃତ୍ତି ବିପାକ ରୂପୟା ସର୍ବଚିତ ସାରଭୂତ ମମ ଆନନ୍ଦ ସ୍ୱରୂପ ଅପି ଆନନ୍ଦକତ୍ୱାତ୍ ଆକର୍ଷଣକତ୍ୱାତ୍। ମୋର ଦୟା, ମୋର ଯୋଉ ଚିତ୍ବୃତ୍ତି ଅଛି, ଲାଦିନ ଶକ୍ତିରେ ଯୋଉ ଚିତ୍ବୃତ୍ତି ଅଛି, ଏଟା ବିପାକ ରୂପୟା ପରିପକ୍ ରୂପରେ ସାରଭୂତ ହେଇକି ଲାଦିନି ଆନନ୍ଦ ସ୍ୱରୂପରେ ମୋ ଆନନ୍ଦକୁ ବି ଆନନ୍ଦ ବଢେଇକି ଆକର୍ଷଣକୁ ବି ଆକର୍ଷଣ କରୁଛି। ଶୁଣନ୍ତୁ ପ୍ରଭୁପାଜୀ ମହାରାଜ କଣ କହୁଛନ୍ତି, ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ଇଜ୍ ସେଲ୍ଫ ସଫିସିଏଣ୍ଟ ବଟ୍ ଟୁ ଏନ୍। ଏଇଟା ଚକ୍ରପଦଙ୍କର ଟୀକା, କିଏ ଧରିପାରିବେ? ଡାଇରେକ୍ଟ ଟ୍ରାନ୍ସଲେସନ ଲାଗିଦେଲେ, ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ଇଜ୍ ସେଲ୍ଫ ସଫିସିଏଣ୍ଟ ବଟ୍ ଟୁ ଏନ୍ଜୟ ହିଜ୍ ଟ୍ରାନ୍ସଡେଣ୍ଟାଲ୍ ବ୍ଲିସ୍ ହି ରିକ୍ୱାୟାର୍ ଦି କୋପରେସନ୍ ଅଫ୍ ହିଜ୍ ଡିଭୋଟି। ହାତ ମିଳିବାକୁ ପଡ଼ିବ ଭକ୍ତଙ୍କ ସାଙ୍ଗରେ, ବୈକୁଣ୍ଠ ରାଜ୍ୟ ଚାଲିପାରିବେନି କି ନିଜ ପୋଷ୍ଟ ବି ରହିବେନି, ଆନନ୍ଦ ପାଇବେନି, ଆନନ୍ଦ ନ ପାଇଲେ କ'ଣ କରିବେ, ଚଳିବେ କେମିତି? ଏଇଟା ସେଣ୍ଟିମେଣ୍ଟାଲ କଥା ନୁହେଁ, ଟିକାର କଥା ପ୍ରଭୁପାଦ ଲେଖୁଛନ୍ତି। ଟୁ ଏନ୍ଜୟ ହିଜ୍ ଟ୍ରାନ୍ସଡେଣ୍ଟାଲ୍ ବ୍ଲିସ୍, ତାଙ୍କର ଦିବ୍ୟ ଆନନ୍ଦକୁ ସେ ଉପଭୋଗ କରିବା ପାଇଁ ହେଲେ ହି ରିକ୍ୱାୟାର୍ କୋପରେସନ୍ ଅଫ୍ ହିଜ୍ ଡିଭୋଟି। ଭକ୍ତଙ୍କର କୋପରେସନ୍ ଦରକାର, କୋପରେଟ୍ ଆଣ୍ଡ ଟଲରେଟ୍। ଭକ୍ତ ଯାହା ଉତ୍ପାଦ କରିବ ତା ସାଙ୍ଗରେ କୋପରେସନ୍ କରିବେ, ଶୋଇବେ, ଯାହା କିଛି କରିବେ, ବନ୍ଧା ବନ୍ଧି ମାଡ଼ ପିଟା ପିଟି ଗଛରେ ଚଢ଼ା ଯାହା ସବୁ ସୁଦାମା ସବୁବେଳେ ଯାହା କଲେ ଆନନ୍ଦ ପାଇବେ ନା ଅଧିକା, ନହେଲେ ଆନନ୍ଦ ମିଳିବନି ତାଙ୍କୁ। କୋପରେସନ୍ ଏକୁଟିଆ ବସି କ'ଣ କରିବେ, ବାୟା ମେଡିସିନ୍ ଖାଇବାକୁ ପଡ଼ିବ, ପଡ଼ିବ ଚାଲିବନି ତାଙ୍କର ଆନନ୍ଦ। ଏଇଠି କହୁଛନ୍ତି ଇନ୍ ବୃନ୍ଦାବନ କୃଷ୍ଣ ୱାଣ୍ଟସ୍ ଦି କୋପରେସନ୍ ଅଫ୍ ହିଜ୍ ଡିଭୋଟି ଲାଇକ୍ ଦି କୱାଡ ବଏସ୍ ଆଣ୍ଡ ଦି ଗୋପିସ୍ ଟୁ ଇନକ୍ରିଜ୍ ହିଜ୍ ଟ୍ରାନ୍ସଡେଣ୍ଟାଲ୍ ବିସ୍। ବୃନ୍ଦାବନରେ ପ୍ରଭୁପାଦ ଲେଖିଦେଉଛନ୍ତି, ସାଙ୍ଗେ ସାଙ୍ଗେ ପ୍ରମାଣ ଦେଇଦେଉଛନ୍ତି, ଟିକାରୁ ନେଇଆଇଲେ ଜିଷ୍ଟ କି ପ୍ରମାଣ ଦେଇଦେଲେ। ବୃନ୍ଦାବନରେ ଭଗବାନ ଗୋପବାଳକମାନଙ୍କର, ଗୋପବାଳକମାନଙ୍କର କ'ଣ କମ୍ ଇଏ କରନ୍ତି, କୃଷ୍ଣ ଖାଇବା ପାଇଁ ଦିଅନ୍ତି, କେତେ ସୁନ୍ଦର ଜିନିଷ ଯଶୋଦା ମାତା ଦେଇଥିବେ, ପେଟ ବାଡ଼େ ବାଡ଼େ କା ଯିବ କିଏ ମଧୁମଙ୍ଗଳ, ଏ ବ୍ରାହ୍ମଣ ଅଭିଶାପ ଦେବୀ, ବ୍ରହ୍ମ ଅଭିଶାପ କେହି କାଟିପାରିବେନି, ଆଜି ତିନି ଦିନ ହେଲା ମୁଁ ଉପବାସ, କହେ କାହିଁକି ତମା ରୋଷେଇ କରି କ'ଣ ଦେଇନି, ଯାହା ଖାଇଛି ମୁଁ ସନ୍ତୁଷ୍ଟ ନାହିଁ, ଘରେ ଭଲ ରୋଷେଇନି କାନା, ଆଜି ଯଦି ନ ଦେବ ତାହେଲେ ବ୍ରହ୍ମ ଅଭିଶାପ ଲାଗିବ ତୋତେ, କହ ଦେବୁ ନା ନାହିଁ, ଟିକେ ରହ, କହେ ବ୍ରାହ୍ମଣକୁ ସାଙ୍ଗେ ସାଙ୍ଗେ ଦାନ, ଆଗେ ବ୍ରାହ୍ମଣ ସଦ୍ୟ ଦାନ ତାପରେ ଭୋଜନ, ନହେଲେ ଅଭିଶାପ ଲାଗିବ। ଆଜ୍ଞା ଭଲ ଜିନିଷ କାଢ଼ିଦେବେ ଛଡ଼େଇ ଖାଇଲେ ଚୁପ ଚାପ ଠିଆ ଖାଇବେ କେମିତି, ଯେତେବେଳେ ବ୍ରାହ୍ମଣ ନେଇଯିବ କିଏ ଆମର ମଧୁମଙ୍ଗଳ ନେଇ ପଳେଇବ, ସୁଦାମା ସୁବଳଙ୍କ ମୁହଁ ଶୁଖିଯିବ, କେତେ ଆଦରେ ଯଶୋଦାମା ଦେଇଥିଲା, ସିଏ ଅଧା ଖାଇସାରିଥିବେ, କୃଷ୍ଣ କ'ଣ ଖାଇବେ, କାନା ନେ ଖାଏ ତୁ ଟିକେ ଖା, ତ ଯାହା ଅରିଜିନାଲ ଜିନିଷ ନେଇ ପଳେଇଲେଣି ସିଏ, ବ୍ରାହ୍ମଣ ଖାଇଦେଲାଣି ବାଟ ନାଇଁ ବା ଆନନ୍ଦ ପାଇବା ପାଇଁ, ହି ୱାଣ୍ଟସ୍ କୋପରେସନ୍। ପ୍ରଭୁପାଦ ଗୋଟେ ବହୁତ ସୁନ୍ଦର କଥା ଲେଖିଛନ୍ତି, ଦି କୃଷ୍ଣ କନ୍ସିୟସ୍ ମୋମେଣ୍ଟ ଇଜ୍ ଆଟେମ୍ପ୍ଟ ଟୁ ଇନକ୍ରିଜ୍ ଦି ନମ୍ବର ଅଫ୍ ପ୍ୟୋର ଡିଭୋଟିସ୍, ପ୍ୟୋର ଡିଭୋଟିସ୍ ଅଫ୍ ଲର୍ଡ ମୋର ଆଣ୍ଡ ମୋର। ଏ କୃଷ୍ଣ ଚେତନା ଆନ୍ଦୋଳନ ମୁଁ ତିଆରି କରିଛି କେବଳ ଶୁଦ୍ଧ ଭକ୍ତ, ଅଧିକା ଶୁଦ୍ଧ ଭକ୍ତଙ୍କୁ ତିଆରି କରିବା ପାଇଁ, କେବଳ ଶୁଦ୍ଧ ଭକ୍ତଙ୍କୁ ତିଆରି କରିବା ପାଇଁ। ତାଙ୍କ ଚିନ୍ତା କରନ୍ତୁ ଭଗବାନ ପ୍ରଭୁପାଦ ଆମ ନିକଟରୁ କ'ଣ ଆଶା କରୁଛନ୍ତି, ପ୍ରଭୁପାଦ କ'ଣ ଆଶା କରୁଛନ୍ତି, ତିଳକମାଳି ଆଶା କରୁଛନ୍ତି ନା ସଂସାର ଚଳାଇବା ପାଇଁ ଆଶା କରୁଛନ୍ତି ନା ପ୍ରେଜେଣ୍ଟ ପକାଇବା ପାଇଁ ଆଶା କରୁଛନ୍ତି। ପ୍ରଭୁପାଦ କହୁଛନ୍ତି ଦି କୃଷ୍ଣ କନ୍ସିୟସ୍ ମୋମେଣ୍ଟ ଇଜ୍ ଆନ୍ ଆଟେମ୍ପ୍ ଟୁ ଇନକ୍ରିଜ୍ ଦ ନମ୍ବର ଅଫ୍ ପ୍ୟୋର ଡିଭୋଟିଜ୍। ଆହୁରି ବଢ଼ିଆ କଥା ଲେଖିଛନ୍ତି, ୟା ପରେ ମୁଁ ଲେଖିକି ଆଣିଲିନି, ବହୁତ କଥା ପ୍ରଭୁପାଦ କହୁଛନ୍ତି, ୱି ୱାଣ୍ଟ ଟୁ ହେଲ୍ପ କୃଷ୍ଣ, ମୁଁ କୃଷ୍ଣ ଚେତନା ଆନ୍ଦୋଳନରେ ବହୁ ଭକ୍ତକୁ ତିଆରି କରିବି ଯେ କୃଷ୍ଣଙ୍କୁ ସାହାଯ୍ୟ କରି ତାଙ୍କ ଆନନ୍ଦ ତିଆରି କରିବେ, ଇଏ ପ୍ରଭୁପାଦଙ୍କର ସ୍ୱପ୍ନ। ଆମ ପାଇଁ ସୁନ୍ଦର ପ୍ରସାଦ, ସୁନ୍ଦର ଭୋଜନ, ସୁନ୍ଦର ବ୍ୟବସ୍ଥା କରି ଆମକୁ ଭୋଗୀ କରିବା ପାଇଁ ପ୍ରଭୁପାଦ କୃଷ୍ଣ କନ୍ସିୟସନେସ୍ ମୋମେଣ୍ଟ ତିଆରି କରିନାହାନ୍ତି। ଯେଉଁମାନେ ସୁନେଲି ସ୍ୱପ୍ନ ଦେଖୁଛନ୍ତି ସେମାନେ ପ୍ରଭୁପାଦଙ୍କ ମସ୍ତକ ଉପରେ ପଦାଘାତ କରୁଛନ୍ତି ବୋଲି ଜାଣିବାକୁ ପଡ଼ିବ। ପ୍ରଭୁପାଦଙ୍କ ଏଇଟା ସ୍ୱପ୍ନ, ଦି କୃଷ୍ଣ କନ୍ସିୟସ୍ ମୋମେଣ୍ଟ ଇଜ୍ ଆଟେମ୍ପ୍ଟ ଟୁ ଇନକ୍ରିଜ୍ ଦି ନମ୍ବର ଅଫ୍ ପ୍ୟୋର ଡିଭୋଟିଜ୍ ସୋ ଦ୍ୟାଟ୍ ୱି କ୍ୟାନ୍ ହେଲ୍ପ କୃଷ୍ଣ। ଏଇଟା ପ୍ରଭୁପାଦଙ୍କର ପଏଣ୍ଟ, ସେଇଟା ପ୍ରଭୁପାଦଙ୍କର ପଏଣ୍ଟ ନାହିଁ, ପ୍ରଭୁପାଦଙ୍କର ଗୋଟିଏ ପଏଣ୍ଟ ଆମେ ଶୁଦ୍ଧ ଭକ୍ତ ହେବା। ସେଥିପାଇଁ ଯାହା ଦରକାର ଲାଷ୍ଟ ଆଟେମ୍ପ୍ଟ କରି, ଆମ ଚେଷ୍ଟାରେ ତ ଆମେ ହେଇପାରିବାନି, ଲାଷ୍ଟ ଏକ୍ସଟେଣ୍ଡ ଯାହା କୁହନ୍ତି ଲିମିଟ୍ ପର୍ଯ୍ୟନ୍ତ ଆମେ ଟ୍ରାଏ କରିବା, ତାପରେ ଗୁରୁକୃଷ୍ଣଙ୍କ ଉପରେ ହାତ ଟେକିବା। ଏଇଟା ପ୍ରଭୁପାଦଙ୍କ ଡିଜାୟାର। ପ୍ରଭୁପାଦ ସ୍ପଷ୍ଟ ଲେଖୁଛନ୍ତି, ବହୁତ ସୁନ୍ଦର ଲାଗିଲା ଏଇ କଥାଟା, ବହୁତ ସୁନ୍ଦର ଲାଗିଲା। ସମୟ ତ ହେଇଗଲେଣି, ଏ ଶ୍ଳୋକ ରହିଲେ ଏ ବାସ୍ତବିକ ଛଅଟି ଶ୍ଳୋକ ହିଁ ସବୁ ସିଦ୍ଧାନ୍ତ। ତାପରେ ବି ବହୁତ କ୍ଷମା ମାଗିଲା ବେଳେ ବହୁତ ମହିମା ଦୁର୍ବାସା ରୋଷେଇ କହିଛନ୍ତି, କ'ଣ କରିବା, କାଲି ଗୋଟେ ଦିନରେ ଯେତେ ବାଟେ ଯିବେ ଯିବେ କଥା ହିଁ କାଲି, କିନ୍ତୁ ଛଅଟି ଶ୍ଳୋକ କାଲି ହିଁ ସରିଯିବେ। ଏଇ ଦୁଇଟି ଶ୍ଳୋକ ବେଶୀ ଟିକା ଅଛନ୍ତି, ତାପରେ ଅଛନ୍ତି ବହୁତ ଜିନିଷ ଅଛନ୍ତି, କିନ୍ତୁ ସମୟ ବି ପ୍ରଭୁଙ୍କ ଦୟାରୁ ଗଡ଼ି ଗଡ଼ିକି ଯାଉଛନ୍ତି। କିନ୍ତୁ ଆଶା କରୁନଥିଲି, କାରଣ ଗୋଟେ ବର୍ଷ ତଳୁ ଏକ ପ୍ରସ୍ତୁତ କରି ରଖିଥିଲି, ଆଉ କେବେ ବି ପଢ଼ିନି, କିଛି କରିନି, ଏଥିରେ ପଢ଼ିବାକୁ ପଡ଼ୁଛି। ଯାହା ଗୁରୁଦେବ ବହୁତ ସାହାଯ୍ୟ କରୁଛନ୍ତି, ବୈଷ୍ଣବମାନଙ୍କର ବହୁତ ସାହାଯ୍ୟ, ଉପଯୁକ୍ତ, କାରଣ ଖାଲି ଆଗେ କ'ଣ ଘରଟା ହେବ କି, ଆଗେ ଗୋଟେ ଷ୍ଟ୍ରକ୍ଚର୍ ତିଆରି କରିବାକୁ ପଡ଼ିବ, ପିଲର୍ ଉଠା ହେଲା, ଇଟା ଯୋଡ଼ା ହେବ, ପ୍ଲାଷ୍ଟର ହେବ, ପ୍ଲାଷ୍ଟର ପ୍ୟାରିସ ମାରିବ, ତାପରେ ଲାଇଟ୍ ଫାଇଟ୍ ଖଞ୍ଜା ହେଲେ କେଯାଏ ଘର ରହିବ। ଆଜିକାଲି ନିଜେ ବୁଝିଲେ ବି ଚଳିବନି, ସବୁ ପ୍ରକାର ନେଇକି ଖଞ୍ଜା ଖଞ୍ଜି କରିକି ଥୋଇଲେ ଯାଇକି ଆପଣ କିଛି ସ୍ୱାଦ ଆସ୍ୱାଦନ କରିପାରିବା। ଭକ୍ତ ସିନା, ଶ୍ରୋତା ସିନା ସ୍ୱାଦ ଆସ୍ୱାଦନ କଲେ ଆପଣଙ୍କୁ ସଦା, ନା ଆପଣ ଯାହାକୁ ଚାହିଁଲା ବେଳକୁ ତା ଆମର ଆସ୍ୱାଦନ ନାହିଁ, ଆପଣ କ'ଣ ଆସ୍ୱାଦନ ହେବେ। ପ୍ରଭୁଙ୍କ ଦୟାରୁ, ଗୁରୁଦେବଙ୍କର ଅଶେଷ କୃପାରୁ, ଯାହା ଭକ୍ତ ତତ୍ତ୍ୱ କିଛି ଯେତିକି ଗୁରୁଦେବ ଦୟା କରିଛନ୍ତି ସେତିକି କହିଲେ ବୈଷ୍ଣବମାନଙ୍କର ଆଶୀର୍ବାଦରୁ। ଅବଶିଷ୍ଟ କାଲି ପାଞ୍ଚଟି କଥା ହିଁ ଆମେ ସ୍ମରଣ କରିବା, ତାପରେ ଦୁର୍ବାସା ଫେରିବେ। ଗୋଟେ ଅଧ୍ୟାୟରେ ପାଖାପାଖି 35 ଶ୍ଳୋକ ଅଛନ୍ତି, ତା ଭିତରୁ ସୁଦର୍ଶନଙ୍କର ସ୍ତୁତି 9 ଶ୍ଳୋକ ପଳେଇଯିବେ, ସେଥିରେ କେବଳ ସ୍ତୁତି ଅଛି ପଢ଼ିନେବା, ଆଉ ଲାଷ୍ଟରେ 2 କ୍ଷମା ଶ୍ଳୋକ ଅଛନ୍ତି, ଆଉ ଭକ୍ତ ମହିମା ଅଛନ୍ତି। ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି, ପ୍ରଭୁପାଦ ଜୀ ମହାରାଜ କି, ଜୟ ଶ୍ରୀ ଗୌରଗୋବିନ୍ଦ ଗୋସ୍ୱାମୀ ଶ୍ରୀ ଗୁରୁଦେବ କି, ଜୟ ଶ୍ରୀ ଅମ୍ବରୀଶ ମହାରାଜ କି, ସମବେତ ବୈଷ୍ଣବ ଭକ୍ତ ବୃନ୍ଦ କି, ଜୟ ନିତାଇ ଓର ପ୍ରେମାନନ୍ଦେ ହରି ହରି ଓ।